This sermon, Demonology Part 1, Physical Realm, was delivered on Monday afternoon, June 8, 1953, at Roberts Park Amphitheater, Connersville, Indiana, USA. ଏହି ସୁସମାଚାରଟି ପ୍ରେତବିଦ୍ୟା ଏକ ଭାଗ ଶାରୀରିକବାଦ ଆମମାନଙ୍କ ଅତିପ୍ରିୟ ଭାଇ ତଥା ବିଂଶତି ଶତାବ୍ଦୀର ଭବବାଦୀ ଭାଇ ୱିଲିୟମ୍ ମେରିଅନ୍ ବ୍ରାହ୍ମଙ୍କ ଦ୍ୱାରା ସୋମବାର ଅପରାହ୍ନ 8 June 1953 ରବର୍ଟସ୍ ପାର୍କ ଏମ୍ପି ଥିଏଟର କନେସଫିଲ୍ଡ ଇଣ୍ଡିଆନା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାରିତ ହୋଇଥିଲା। ଓଡ଼ିଆ ଭାଷାରେ ଅନୁଦିତ ଏହି ସୁସମାଚାରକୁ ଶୁଣନ୍ତୁ ଆଉ ଆଶିଷ ଲାଭ କରନ୍ତୁ।
Help of the Lord, we could carry the meeting right on to yourself. That's the reason I'm glad to see it go over a little bit. For that one reason, I believe the Lord will help us do it.
Ishwarankara, Prabhunkara sahajjare ammane swayangru ehi upasana gadaku agaku lagatar rupe chalai nabu. Tenu se ekamatra uddeshya jogu hi kebala tahaku ketekangsare agrati heuthiba bisoyaku lakshya karuthiba karanru mu prasanna ate. Ehaku safala karibaku Ishwar je ammanku sahajya karibe ଏଥିରେ ମୁଁ ନିଶ୍ଚିତ ଅଟେ।
ସେଠାରେ
ତାହା ଯେ ରହିଛି ଏ ବିଷୟକୁ ଆପଣମାନେ ଜାଣନ୍ତି। ମୋହର ପ୍ରବନ୍ଧକଗଣଙ୍କୁ ମୁଁ ପସନ୍ଦ କରେ। ସେମାନଙ୍କ ମଧ୍ୟରୁ 5 ଜଣ ଭ୍ରାତାଙ୍କୁ ଅର୍ଥାତ୍ ବାଇ ବୋସୱର୍ଥ ବାକ୍ସଟର ଲିଣ୍ଡସେ ମୋର ଏହି ସଜ୍ଜନଗଣଙ୍କୁ ପୁଣି ବାରନ୍ ଭୋନ୍ ଗ୍ଲୋଜବର୍ଗ ଏପରି 5 ଜଣ ଭାଇମାନଙ୍କୁ ମୁଁ ଲାଭ କରିଛି। ସେମାନେ ପ୍ରକୃତ ଅତି ଉତ୍ତମ ଆଚରଣ ବିଶିଷ୍ଟ ବ୍ୟକ୍ତିଗଣ ଅଟନ୍ତି। ତଥାପି ସେ ବିଷୟରେ କିଛିଟା ବିଶେଷ ଧରଣର ବିଷୟ ରହିଛି। ଯେତେବେଳେ ଏକ ଦଳ ଲୋକକୁ ଆପଣମାନେ ଏକତ୍ରିତ ଥିବା ଦେଖନ୍ତି ସେତେବେଳେ ଜଣଙ୍କର ଗୋଟିଏ ପ୍ରକାର ଧାରଣା ଅନ୍ୟ ଜଣଙ୍କର ପୁଣି ଅନେକ ବିପରୀତ ଧାରଣା ରହିଥାଏ। ପୁଣି ସମୟ ସମୟ ମୁଁ ସ୍ୱୟଂରୁ ଯାହା ବିଚାର କରିଥାଏ ତାହା ସେଗୁଡ଼ିକ ବିପରୀତ ହୋଇଥାଏ। ସୁତରାଂ ମୁଁ ଯେତେବେଳେ ସ୍ୱତନ୍ତ୍ର ଏପରି ମୁଁ ଅନୁଭବ କରେ ପୁଣି ଯେତେବେଳେ ଆମମାନେ ଏକ ମହତ୍ ସୁଅବସରକୁ ଲାଭ କରୁଛୁ କେବଳ ଆମମାନଙ୍କୁ ପ୍ରସ୍ତୁତ ରଖିବାର ପୁଣି ତହିଁରେ ତୁରନ୍ତ ପ୍ରବେଶ କରି ଭୋଜନ କରିବା ସୁବିଧା ସୁଯୋଗକୁ ଆମମାନେ ଯେପରି ବ୍ୟବହାର କରୁ ସେପରି ଅଟେ। ଆପଣମାନେ ସ୍ୱୟଂରୁ ପ୍ରସ୍ତୁତ ଅଛନ୍ତି ପୁଣି ଏକ ସୁନ୍ଦର ସମୟକୁ ଲାଭ କରୁଛନ୍ତି ଏପରି ମୁଁ ବିଚାର କରେ। ପ୍ରକୃତି ମୋର ସର୍ବପ୍ରଥମ ବାଇବଲ ଥିଲା। ମୁଁ ପ୍ରକୃତି ଦ୍ୱାରା ଈଶ୍ୱର ବିଷୟରେ ଶିକ୍ଷା ଲାଭ କରିଥିଲି। ମୁଁ ମାଛ ମାରିବାକୁ ଆଗ୍ରହ ରଖେ। ମୁଁ ମାଛ ଧରିବାକୁ କିପରି ଆଗ୍ରହ ପ୍ରକାଶ କରେ। ପୁଣି ହେ ଛୋଟ ବାଳକ ତୁମେ ମାଛ ଧରିବାକୁ ପସନ୍ଦ କର କି? ତୁମ୍ଭେ ମାଛ ଧରିବାକୁ ଯଦି ପସନ୍ଦ କର ପୁଣି ନିଜର ମାତାଙ୍କୁ ଯଦି ସ୍ନେହ କର ତେବେ ଯାଇ ତୁମ୍ଭେ ଏକ ଉତ୍ତମ ବାଳକ ହୋଇ ପ୍ରସ୍ତୁତ ହେବାକୁ ଯାଉଅଛ। ତତ୍ପରେ ମୋ ଆତ୍ମାର ପରିବର୍ତ୍ତନ ଘଟଣାଟି ଏହା ମୋ ମଧ୍ୟରୁ ଦୂରେଇ ପାରିନଥିଲା। ତେଣୁ ଏକଦା ମୁଁ ସେହି ପର୍ବାଞ୍ଚଳ ଆଡ଼କୁ ଯାଇଥିଲି। ସେଠାରେ ମାଛ ଧରାରେ ତନ୍ମୟ ହୋଇ ରହିଥିଲି। ପୁଣି ଏ ବିଷୟଟି ସେହି ଶିଶୁମାନ ସେହି ବାଳକର ସାହାଯ୍ୟ ନିମନ୍ତେ ଉଦ୍ଦିଷ୍ଟ। ମୁଁ ସେହି ପାହାଡିଆ ଇଲାକାରେ ମାଛ ଧରାରେ ବ୍ୟସ୍ତ ଥିଲି। ପୁଣି କେହି ଜଣେ ଅନ୍ୟ ସମବୟସ୍କ ବାଳକଟିଏ ବାଳକଗଣ ନିକଟବର୍ତ୍ତୀ ସ୍ଥାନ ଗୁଡ଼ାକରେ ବସିଥିଲେ। ମୁଁ ଟ୍ରୋଟ୍ ମାଛ ମାରୁଥିଲି। ପୁଣି ଆହା ତାହା ତତେ ଚମତ୍କାର ସମୟ ଥିଲା। ବସନ୍ତ ଋତୁର ସମୟ ଥିଲା। ମୁଁ ସେହିପରି ଭାବରେ କାର୍ଯ୍ୟବ୍ୟସ୍ତ ଥିଲି ଆଉ ଅନ୍ୟ ଏକ ଗର୍ତ୍ତ ମଧ୍ୟରେ କଇଁଛଟିଏ ଥିଲା। ସେପରି ଭାବରେ ଥିବା ବିଷୟକୁ ଆପଣମାନେ ଜାଣନ୍ତି। ଈଶ୍ୱରଙ୍କ ଗୌରବ ମହିମା ଦେଉଥିଲି ପୁଣି ଚିତ୍ତାକର୍ଷକ ସମୟଟିଏ ବିତାଉଥିଲି।
Shout sometimes, drop my line down. I believe in shouting. Hey, man, I sure do. Because I know something gets a hold of me.
ଚିତ୍କାର କରୁଥିଲି, ସମୟ ସମୟ ବଞ୍ଚି ପକାଉଥିଲି। ମୁଁ ଚିତ୍କାର କରିବା ପ୍ରଥାକୁ ବିଶ୍ୱାସ କରେ। ଆମେନ୍। ମୁଁ ନିଶ୍ଚିତ ରୂପେ ସେପରି କରେ, କାରଣ କେହି ଜଣେ ଅଦୃଶ୍ୟ ଶକ୍ତି ମୋତେ ଯେ ଆୟତ୍ତ କରି ରଖିଥାନ୍ତି ସେ ବିଷୟ ମୋର ଜଣା। ପୁଣି ନ୍ୟୁ ହ୍ୟାମ୍ପଶାୟାର ଅଞ୍ଚଳର ସେପରି ସ୍ଥାନରେ ଭାଲୁଗୁଡ଼ାକ ଯେ ଆଡ୍ଡା ଜମାଇ ରହିଥାନ୍ତି ତାହା ତ ଜଣାଶୁଣା। ଯେଉଁ ସ୍ଥାନକୁ ମୁଁ ମାଛ ଧରିବାକୁ ଯାଉଥିଲି ସେଠାରେ ମୁଁ ଛୋଟ ତମ୍ବୁଟିଏ ଟାଣିଥିଲି। ତାହା ଏକ ଛୋଟ ଧରଣର ତମ୍ବୁ, ଖୁବ୍ ଛୋଟ ତମ୍ବୁଟିଏ ଥିଲା ଯାହା ମଧ୍ୟରେ ମୁଁ ରହୁଥିଲି। ଆଉ କଳା ଭାଲୁ ତାହା ତ ସେହି ଅଞ୍ଚଳ ସବୁଠାରୁ ଅନିଷ୍ଟକାରୀ ପଶୁ ଥିଲେ।
Couple of little cubbies that got in there and had they made havoc of my tent.
Sutrang eko ma bhalu apnar dui ti sabag sahit sei tambu bhitor posithile puri mora tambura ghor kheti korithile.
Now what do you think I ought to do to that bear, little girl back there, that red hair back there? I ought to got after him really, shouldn't I?
Sethare bosithwa dhusara kesadhari choto balika sei bhalu pati mu kon korithanti boli tumbhara bichara sei pase avasthe thwa balika। ମୁଁ କଣ କରିଥାନ୍ତି? ମୁଁ ପ୍ରକୃତରେ ତାହାର ବିରୋଧ କରି ତାହା ତାହାକୁ ତଡ଼ି ଦେଇଥାନ୍ତି। ସେପରି କରିବାଟା ଉଚିତ ଥିଲା କି? ସେ ଏପରି ଏକ ଧରଣର କାର୍ଯ୍ୟକୁ କରିଥିଲା, ସେ ଭିତରେ ପଶି ଆସିଥିଲା, ପୁଣି ମୋର ତମ୍ବୁକୁ ଫାଡ଼ି ଧରାଶାୟୀ କରିଥିଲା, ପୁଣି ସବୁ ଜିନିଷକୁ ଇତସ୍ତତ ଛିନ୍ଛତର କରି ପକାଇଥିଲା, ପୁଣି ସେଇ ତମ୍ବୁରେ ରଖିଥିବା ମୋର ସମସ୍ତ ଖାଦ୍ୟ ପଦାର୍ଥକୁ ସେ ଖାଇ ପକାଇଥିଲା, ପୁଣି ସେ ଏକ ମଜାଦାର ଅବସରକୁ ବିତାଉଥିଲା। ତେଣୁ ମୁଁ ସେଠାରେ ଆସି ପହଞ୍ଚିଲା ପରେ ସେ ପଳାଇ ଯାଇଥିଲା। ପୁଣି ମୁଁ ତାର ଛୁଆ ଗୁଡ଼ିକୁ ଘୋଡ଼ାଇଥିଲି, ତେଣୁ ଗୋଟିଏ ଛୁଆ ନିଜର ମା ସହିତ ପଳାଇଥିଲା, ମାତ୍ର ଅନ୍ୟଟି ପଳାଇ ନଥିଲା। ସେ ତ ସେଇ ସ୍ଥାନରେ ଧୀର ସ୍ଥିର ହୋଇ ବସିଥିଲା। ମୋ ଆଡ଼କୁ ନିଜ ପିଠିଟିକୁ ବୁଲାଇ ରଖିଥିଲା, ଠିକ ଏହିପରି ଭାବରେ ପୁଣି ସେ କିଛି କରୁଥିଲା। ଆଉ ମୋ ହାତରେ ଏକ ଛୋଟ ଟାଙ୍ଗିଆ ଛଡ଼ା ଅନ୍ୟ କୌଣସି ଜିନିଷ ନଥିଲା। ମୁଁ ସେଠାରେ କିଛି ଝାଟିକୁ କାଟଛଡ଼ା କରୁଥିଲି। ହଁ, ସେ କିଛିଟା ଦୂରକୁ ଅବଶ୍ୟ ପଳାଇଥିଲା। ହଁ, ମୋର ଧାରଣା ସେ ଟେଲିଫୋନ ଖୁଣ୍ଟି ପର୍ଯ୍ୟନ୍ତ ପଳାଇଥିଲା, ପୁଣି ସେଠାରେ ଯାଇ ବସି ପଡ଼ିଥିଲା। ମା ଭାଲୁଟି ତାହାର ଛୋଟ ଶିଶୁକୁ ଡାକିଥିଲା, ମାତ୍ର ସେ ସେଥିପ୍ରତି ଆଦୌ କିଛି ଧ୍ୟାନ ନ ଦେଇ ସେ ତ ଶାନ୍ତ ହୋଇ ବସି ପଡ଼ିଥିଲା। ମୁଁ ଚିନ୍ତା କଲି, ଛୋଟ ଶାବକଟି ପ୍ରକୃତରେ କଣ କରୁଛି? ମୁଁ ଟିକେ ପାଖକୁ ଚାଲି ଯାଇଥିଲି। ମୁଁ ଅଧିକ ନିକଟକୁ ଯିବା ପାଇଁ ଡରିଥିଲି, ସେ ଯେ ମୋତେ ଆମ୍ପୁଡ଼ି ପକାଇବ ସେଥିପାଇଁ ମୁଁ ଡରୁଥିଲି। ପୁଣି ମୁଁ ସେଇ ସ୍ଥାନରେ ଗଛଟିଏ ସୁଦ୍ଧା ଦେଖିନଥିଲି, ଆଉ ସେ ମଧ୍ୟ ଗଛ ଚଢ଼ିପାରେ ତାହା ମୋତେ ଜଣାଥିଲା। ସେ ହେତୁ ମୁଁ ତାହାର ଅଧିକ ନିକଟ ଯିବା ପାଇଁ ଆଦୌ ସାହସ କରିନଥିଲି, କାରଣ ଭାଲୁର ଆଚରଣ ବିଷୟରେ ମୁଁ ଖୁବ୍ ଭଲ ଭାବରେ ଅବଗତ ଥିଲି। ସୁତରାଂ ମୁଁ ଟିକେ ପାଖକୁ ଯାଇଥିଲି, ତତ୍ପରେ କଣ ହୋଇଥିଲା ଆପଣମାନେ ଅନୁମାନ ଲଗାଇ ପାରନ୍ତି କି? ମୁଁ ପେନ୍ କେକ୍ ଖାଇବାକୁ ପସନ୍ଦ କରେ। ହେ ବାଳକଗଣ, ତୁମମାନ ମଧ୍ୟରୁ କେତେ ଜଣ ପେନ୍ କେକ୍ ଖାଇବାକୁ ପସନ୍ଦ କର? ଆରେ ବା, ମୁଁ ତ ହଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ମୁଁ ସେମାନଙ୍କୁ ନିଜ ନିଜର ହାତ ଉପରକୁ ଉଠାଇଥିବା ଦେଖେ। ଆମେ ସମସ୍ତେ ପେନ୍ କେକ୍ ଖାଇବାକୁ ପସନ୍ଦ କରୁ, ଆଉ ମୁଁ ତାହାକୁ ଖୁବ୍ ପସନ୍ଦ କରେ। ପୁଣି ତା ଉପରେ ମହୁ ଢାଳି ଖାଇବାକୁ ମୁଁ ଅଧିକ ପସନ୍ଦ କରେ।
being a Baptist, you know, that's what keeps us straightened out, you know, is the hunting, you know.
आपण मानको त जणा जणे बैप्टिस्ट होइथिबा कारणरु ताहि जहा कि आमानको सुचारु रूपे संपन्न करय पडिथाय आपण मानको जणा या जे महु संपर्क आलोचित से कथा आपण मानको जणा
So and listen, I don't sprinkle them. I really baptize them. I really pour it on. Works really good and heavy.
सुतरां सुनंतु मु सेगुडा को परे छिंची न थाए मु सेगुडा को प्रकृतरे बुढाई देई थाए पुणी मु ता परे मोह को सेते बर पर्यंत ढाली थाए जेते बर पर्यंत ता चारि दिग को व्यापी बहि जाय न थाए
I don't just sprinkle a little bit here and there. I really pour it on them. Get them all filled up with honey.
एठा टिके सेठा टिके एपरि मु आदो छिंची न थाए मु त मोह को सेगुडा को परे ढाई थाए सेगुडा को मोह रे जुडुबुड करि पकाई थाए
And then, you know, I had a bucket of honey up there, a half a gallon bucket of honey, and bears are very fond of honey.
आउ तापरे आपण माने जानंती से तंबु भीतर मु बाल्टीए मोह रखीतली आधा मोहन बाल्टी रे से मोह गुडा कथिला भालु माने मोह पसंद करंती
So this little fellow had got in there and got the lid off that bucket of honey, and he was sitting there like this with this little bucket of honey under his arm like this.
तेनु एही सबकोटी तंबु भीतर को पसि जायतिला पुणी महुबरा बाल्टीर ढांकुणी टी खोली पकाइला आईपरी भाव से बसी पुणी निज काख ते से महु बाल्टी को जाकी धरी ठीक यहीपरी भाव धरी से ताकूरी धरी किपर खावाक हुए से कथा से आद जाणी ना जपरिक आपण मैंने करी आपण मैंने जानते सुतरां से निजर टिकी पंजाटी को तही बुड़ाई पुणी सेपरी कर से चाटवार लगी पुणी यहाँ चाटुला तत्पर मत देखा से बुली पड़ा पुणी तहार आखि दुईटी अठाबड़ी हो लग जा पुणी महुरे तहार छोट पेटी भरी उठला
He was just sitting there ducking his hand down and licking honey like just as hard as he can lick.
से सही ठरे आराम रे बसी थला तार पंजा को बुढ़ाई थला पुणी महु चाटु थला जेते शीघ्र पड़े से परे हवे से चाटीबार लागी थला
Oh my! I thought about a good old time Holy Ghost meeting when we just get the bucket open, stick our hand down a jar and lick away. Just keep on going. Just licking away.
अरे बा पुरातन काल पवित्रात्मा भरा एक उपासना विषय को मुझ चिंता करी जिते कि आम मैंने बाल्टी को खोली पकड़ू पात्र आमर हाथ को बुड़ाई पुणी चाटवार लगी केवल सेपरी कर चलू बेले केवल चाटू ताप मान को जना तत्पर किपर असाधारण विषय टे घटी ताभवत धारण कर पारती ना खाई सारा भोली जेते कि बहु से छोटा सबक खाई पारला ताकु उदस्त कला परे से बाल्टी को तल थोई दे से स्थान रु दौड़ी पड़ाई थला
You know what happened? The mother bear and the other little bear got to licking him. Getting their honey on.
कौन घटी थला ता पर माने देखंतु तार देहरु महु सफा करिया को मां भल्लु की पुणी अन्य सबकटी ताकु चाटु थिले
So well, maybe our meeting will be something on that order, I hope. So we can just keep telling others and the glory of God falling up on us. All right.
तेनु अम्मानकर ए उपासनाटी प्राय सही प्रधारण होई प्रभावित होवाकु जाउछि सेपरि जे हेबो ता मु आशा करे जेपरि कि अम्माने मध्य अन्य मानकु एहा सम्बन्धे किछि कहि पारिबा आ ईश्वर महिमा अम्मान उपरे पतित हेबो उत्तम कथा
I'm glad to see you little children out. I like to tell you something like that and maybe tomorrow afternoon we have more time and we can talk a little more and we'll talk to dad and mother now about something
तुमन परि सानो पिला मानकु एठा देखि मु खूब आनंदित सेपरी धरण किसी कथा कह तुम मानक मुझे पसंद कै हो पारे आसंता काल अपराह आम मैंने अधिक किसी समय पाई पुणी आम मैंने किसी अधिक विषय को आलोचना कर बर्तमान पितामाता सहित आम मैंने कौन से भिन्न भिन्न प्रसंग आलोचना करू आम मैंने ये प्रेत विद्या आलोचना कर
And 3:1-3, we read these verses.
ଗୀତ ସଂହିତା 103 ପର୍ବର 1-3 ପଦରେ ଆମେ ଏହି ବାକ୍ୟ ପାଠ କରିଥାଉ।
Most every minister and clergyman or Bible reader knows them by heart।
ଏକାଧିକ ସେବକ ପୁଣି ମଣ୍ଡଳୀର ପୁରୁଖାଗଣ କିମ୍ବା ବାଇବଲର ପାଠକଗଣ ଏହି ପଦ ଗୁଡାକୁ ସ୍ମରଣ ରଖିଥାଇ ପାରନ୍ତି।
Bless the Lord, O my soul, and all that is within me, bless his holy name।
हे मोर मन सदा प्रभु को धन्यवाद करो। हे मोर अंतरस्थ समस्त ताक पवित्र नाम धन्यवाद करो।
Bless the Lord, O my soul, and forget not all of his benefits।
हे मोर मन सदा प्रभु को धन्यवाद करो ओ ताहंकर मंगल दान सब पासर नहीं।
Who forgiveth all of thine iniquity, who healeth all of thy diseases।
से तुम्हर अधर्म सब क्षमा करंती, से तुम्हर रोग सब सुस्त करंती।
I want you to notice there, it was an all. Who forgiveth all of thine iniquities, who healeth all of thy diseases।
सही स्थान रे लिखित थिबा सही शब्द सब ताहरी उपरे आपण माने ध्यान लगांतु एपरि मु चाहे से तुम्हर अधर्म सब क्षमा करंती, से तुम्हर रोग सब सुस्त करंती।
Can we bow our heads just a moment।
सुतरां किछि क्षण निमन्ते आम माने निज निजर मस्तक को अवनत करिया कि
Our heavenly Father, we thank thee this afternoon for being out here।
एणु हे अम्मानक स्वर्गस्थ पिता एई स्थान रे उपस्थित थबा कारण रु आजर अपराह्न समय रे आम माने आपण को धन्यवाद देउ।
We thank thee for these little children that's sitting around, they're the man of tomorrow and women if there is a tomorrow if Jesus tarries।
एही स्थान चतुर्थ पासे बसी थबा सेई टिकी टिकी पिला मानक निमन्ते आम आपण को धन्यवाद देउ। पुनी जीशु जदी विलंब करंती तत्परे आसंता काली बोली सेपरी किसी समय जदी थाए तबे आसंता काली रो पुरुष गण पुनी नारी गण एमाने हेबे।
And our Father, we pray that you'll bless us now as we're talking now on your word and about the great enemy we have, Satan।
सुतरां हे पिता वर्तमान आपण वचनरो आमेतरे कथा करी थाउ आपण जे आमानकु वर्तमान आशीर्वाद करिवे एपरि आमे प्रार्थना करू जेपरिकि आपण आमानकु एक जांत्रिक अंश रूपे परिणत करि आमानकु सम्मुख भागरे उपस्थापन करन्ते। पुणि आमानकु प्रधान शत्रु शैतान कल कौशल को आमान जेपरि तद्वारा बुझि पारु।
We pray God that you'll let us put a front out a mechanized unit here the power of God that'll withstand the night and every inch of his ground।
हे ईश्वर आमने प्रार्थना करि थाउ जे आपण आममानक जांत्रिक शक्ति करि एही सम्मुख भाग रे एही स्थान रे उपस्थापना करिवे ईश्वरक शक्ति करि प्रस्तुत करिवे जहा कि तहार प्रत्येक क्षेत्र को आज रे प्रातकाल रे परास्त करिवो।
Lord, and showing that he don't have no legal rights at all, that Christ defeated him in our stead there at Calvary when he died and he spoiled principalities and robbed Satan of ever his power that he had।
पुनि हे प्रभु ताकु देखाइबो जे तार कोनसी वैधानिक अधिकार आउ नाही जेतु कालवरी क्रूस रे जीशु ख्रीष्ट आमन परिवर्ते ताकु परास्त करि अछन्ति जेतले से मृत्युवरण कले पुनि से सकल अधिकार को परास्त करि अछन्ति पुनि तार जा किछि शक्ति थला शैतान से सकल शक्ति से ह्रास करि अछन्ति।
God give us wisdom and understanding now to know and to explain to the people how that they might know how to be healed and to defeat Satan in Jesus name we pray amen।
हे ईश्वर आममानकु बुद्धि ज्ञान आ विचार शक्ति एतबे दान करंतु लोकमानकु कहिबाकु आ परिचित करिबाकु जे सेमाने किपरि भावरे बुझि पारंती पुनि सुस्थ करिबाकु तथा शैतानकु पराजित करिबाकु केबे सक्षम होइ पारंती जीशुंकर नामे आममाने निवेदन करू आमेन।
Now for a few minutes we go to speak on demonology। You hear so much about demons।
पुनि किछि क्षण निमन्ते आममाने प्रेतविद्या पर एतबेले विचार विमर्श करयाकु जाउछु आपण माने भूत प्रेत पर बहुधा अनेक गुडिया कथा सुनि थांति।
Now tomorrow afternoon we'll probably finish up I wanted 2 days of this week anyhow to preach on this or 2 days for afternoon services to talk on this।
होइ पारे असंता कालीर अपराह्न समय रे आममाने एई प्रसंग को शेष करि पारु जेपरि हवे पछे एई सप्ताह दुइ दिन को मु आवश्यक करथिलि केवल अपराह्न उपासना गुडाक निमन्ते दुइ दिन को एहा परे विचार करबा उपलक्षे आवश्यक करथिलि।
Now the first thing what a demon is you hear so many people talking about a demon।
सर्वप्रथमे भूतटे जे कोन ताहा को लक्ष्य करबा अधिकांश लोकन को ଭୂତ ଗୁଡାକ ବିଷୟରେ କଥାବାର୍ତ୍ତା କରିବା କରିବା ପ୍ରସଙ୍ଗକୁ ଆପଣମାନେ ଶୁଣିଥାନ୍ତି।
Well, now, a demon, devil, all comes from one word, and in the English it's called tormentor.
ପୁଣି ପ୍ରେତ ଶୟତାନ ଏହିସବୁ ଗୋଟିଏ ଶବ୍ଦରୁ ଆନିତ ପୁଣି ଇଂରାଜୀ ଭାଷାରେ ଏହାକୁ ଉତ୍ପୀଡ଼ନକାରୀ ବୋଲି କହି ପରିଚିତ କରାଯାଏ।
A fellow that torments is a devil, an evil one.
କେହି ଜଣେ ବ୍ୟକ୍ତି ଯେ କି ଯନ୍ତ୍ରଣା ଦିଏ ଉତ୍ପୀଡ଼ନ ସୃଷ୍ଟି କରେ ସେ ଶୟତାନ ଜଣେ ଦୁଷ୍ଟ ଲୋକ ଅଟେ।
He say, now the Bible today is to most to many people is some old back book that grandpa and grandma read or something like that. There's not much to it. It's for the old folks and so forth.
ସେ କହିଥାଏ ପୁଣି ଅଧିକାଂଶ ଲୋକଙ୍କ ପାଇଁ ବର୍ତ୍ତମାନ ସମୟରେ ବାଇବଲ ସେମାନଙ୍କ ନିମନ୍ତେ ଏପରି ଏକ ପୁସ୍ତକ ଅଟେ ଏପରି ଏକ ପୁରୁଣାକାଳିଆ ପୁସ୍ତକ ଅଟେ ଯାହାକୁ ଅଜା ଆଉ ଆଇ କେବଳ ପାଠ କରୁଥିଲେ କିମ୍ବା ସେପରି ଧରଣ କିଛି ପୁସ୍ତକ ଏଥିରେ ବିଶେଷ କିଛି ଗୁରୁତ୍ୱ ନାହିଁ ଏହା ତ ପୁରୁଣାକାଳିଆ ଲୋକମାନଙ୍କର ଏକ ପୁରାତନ ଧରଣର ପୁସ୍ତକ ଅଟେ କିନ୍ତୁ ତାହା ଏକ ଭୁଲ ଧାରଣା ଏହା ପ୍ରତ୍ୟେକଙ୍କ ନିମନ୍ତେ ଅଟେ
Demons are tormentors that torment us.
ଆଉ ପ୍ରେତ ଗୁଡାକ ଏମାନେ ତାଡ଼ନାଦାୟୀ ଅଟନ୍ତି ଯେଉଁମାନେ ଆମମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
Now there is demons that comes into the soul of man. And that is in the phraseology that would be in the I'd say this though. The demon that comes into the soul is something that torments the soul.
ପୁଣି ଏପରି ପ୍ରେତାତ୍ମା ଗଣ ଅଛନ୍ତି ଯେଉଁମାନେ ମନୁଷ୍ୟର ପ୍ରାଣ ମଧ୍ୟକୁ ପ୍ରବେଶ କରିଥାନ୍ତି ପୁଣି ତାହା ତ ଶବ୍ଦ ବିନ୍ୟାସ ସହିତ ରହିଥାଏ ତାହା ସେପରି ଧରଣର ହୋଇପାରେ ତାହା ସେପରି ଧରଣର ବ୍ୟବସ୍ଥା ମଧ୍ୟରେ ଥାଇପାରେ ମୁଁ ଏପରି କହିପାରେ ଯଦ୍ୟପି ପ୍ରେତାତ୍ମା ଯାହାକି ପ୍ରାଣ ମଧ୍ୟକୁ ପ୍ରବେଶ କରିଥାଏ ତାହା ଏପରି ଏକ ବିଷୟ ଯାହାକି ପ୍ରାଣକୁ ଯନ୍ତ୍ରଣା ଦେଇଥାଏ ବହୁଧା ଆପଣମାନେ ଜଣେ ବ୍ୟକ୍ତିଙ୍କୁ ବାତୁଳତା କରୁଥିବା ଦେଖୁ ବାତୁଳତା କରୁଥିବା ବିଷୟକୁ ଦେଖିପାରନ୍ତି
Now they may be yet a converted person filled with the Holy Spirit and yet be totally insane.
ହଁ ସେମାନେ ତଥାପି ଧର୍ମ ପରିବର୍ତ୍ତିତ ଲୋକ ହୋଇପାରନ୍ତି ପବିତ୍ର ଆତ୍ମାରେ ଭରପୁର ଥାଇପାରନ୍ତି ଏହା ସତ୍ତ୍ୱେ ପୁରାପୁରି ବାତଳ ପ୍ରକୃତିର ଅଟନ୍ତି
That's right. That has nothing to do with the soul. It's a tormentor. Something that torments them.
ବୁଝନ୍ତି କି ତାହା ହିଁ ସତ କଥା ତାହାର ପ୍ରାଣ ସହିତ କୌଣସି ସମ୍ପର୍କ ନାହିଁ ଏହା ତ ଏକ ଯନ୍ତ୍ରଣାଦାୟୀ ଅଟେ ବୁଝନ୍ତୁ ଏପରି ଏକ ଶକ୍ତି ଯାହାକି ସେମାନଙ୍କୁ ଯନ୍ତ୍ରଣା ଦେଇଥାଏ
Now all sickness we have to find first that all sickness came from the devil
ଆଉ ସବୁ ପ୍ରକାରର ରୋଗବ୍ୟାଧି ସର୍ବପ୍ରଥମେ ଆମମାନଙ୍କୁ ଜାଣିବାକୁ ଅଛି ଯେ ସବୁ ପ୍ରକାରର ରୋଗବ୍ୟାଧି ଶୈତାନ ଠାରୁ ଆଗତ
God is not the author of sickness no sickness comes from God
ଈଶ୍ୱର ରୋଗ ବ୍ୟାଧିର ସ୍ରଷ୍ଟା ଆଦୌ ନୁହନ୍ତି କୌଣସି ପ୍ରକାର ରୋଗ ବ୍ୟାଧି ଈଶ୍ୱରଙ୍କଠାରୁ ଆଗତ ହୋଇନଥାଏ
God sometimes permits Satan to put sickness on you as a whip to bring you back to the house of God when you've disobeyed
ସମୟ ସମୟ ପରମେଶ୍ୱର ଆପଣମାନଙ୍କ ଉପରେ ରୋଗ ବ୍ୟାଧିକୁ ଘଟାଇବା ନିମନ୍ତେ ଶୈତାନକୁ ଆଦେଶ ଦିଅନ୍ତି ଏପରି ଏକ ପ୍ରତିଘାତ ରୂପେ ପ୍ରସ୍ତୁତ କରି ଆପଣଙ୍କୁ ଈଶ୍ୱରଙ୍କ ଗୃହକୁ ଫେରି ଆସିବାକୁ ସୁବିଧା ଦିଅନ୍ତି ଯେତେବେଳେ ଆପଣ ତାଙ୍କୁ ଅବମାନନା କରିଥାନ୍ତି ତଥାପି ରୋଗ ବ୍ୟାଧି ଆପଣଙ୍କ ପ୍ରାରମ୍ଭିକ ଅବସ୍ଥାରେ ଶୈତାନ ଠାରୁ ହିଁ ଆସିଥାଏ
Could you imagine a person would believe that God, our Heavenly Father, would be the author of such a thing as sickness and death?
ଆପଣ ମାନେ କଦାପି ଅନୁମାନ ଲଗାଇ ପାରନ୍ତି ଯେ କେହି ଜଣେ ବ୍ୟକ୍ତି ଏପରି ବିଶ୍ୱାସ କରିଥାନ୍ତି ଆମମାନଙ୍କ ସ୍ୱର୍ଗସ୍ଥ ପିତା ରୋଗ ବ୍ୟାଧି ପୁଣି ମୃତ୍ୟୁ ପରି ଘଟଣା ଗୁଡ଼ିକର ସ୍ରଷ୍ଟା ହୋଇପାରନ୍ତି ବୋଲି ପ୍ରକୃତରେ ନୁହେଁ ସେ କଦାପି ନୁହନ୍ତି ଆଦୌ ନଥିଲେ ପୁଣି ସେପରି କଦାପି ହେବେ ନାହିଁ ମଧ୍ୟ
God permits death because of disobedience. God permits death.
ଅବାଧ୍ୟତା ନିମନ୍ତେ ପରମେଶ୍ୱର ମୃତ୍ୟୁକୁ ସୁଯୋଗ ଦାନ କରନ୍ତି ଈଶ୍ୱର ମୃତ୍ୟୁକୁ ଅନୁମତି ଦିଅନ୍ତି
As one writer said, all that death can do, God harnessed it to a buggy, and it pulls us into the presence of God, a believer.
ଯେପରିକି ଜନୈକ ଲେଖକ ଏପରି କହିଥିଲେ ମୃତ୍ୟୁ ସେ ସବୁ କିଛି କରିପାରେ ଈଶ୍ୱର ଏକ ଶଗଡ଼ ଗାଡ଼ିରେ ତାହାକୁ ଯୋଡ଼ିଥାନ୍ତି ପୁଣି ଜଣେ ବିଶ୍ୱାସୀକୁ ଏହା ଟାଣି ଆଣି ଈଶ୍ୱରଙ୍କ ଉପସ୍ଥିତିରେ ଆଣି ପହଞ୍ଚାଇଥାଏ ତଥାପି ମୃତ୍ୟୁ ଶବ୍ଦର ଅର୍ଥ ପୃଥକୀକରଣ ଅଟେ
Jesus said, He that heareth my words and believeth on him and sent me hath everlasting life.
ଯୀଶୁ କହିଥିଲେ ଯେ କେହି ମୋର ବାକ୍ୟ ଶ୍ରବଣ କରେ ପୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ଲାଭ କରିଅଛି
He said, I am the resurrection life. He that believeth in me, though he were dead, yet shall he live, and whosoever liveth and believeth in me shall never die.
ତତ୍ପରେ ସେ ଆହୁରି କହିଥିଲେ ମୁଁ ପୁନରୁତ୍ଥାନ ଓ ଜୀବନ ଅଟେ ଯେ କେହି ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ ପୁଣି ଯେ କେହି ମୋ ଠାରେ ବିଶ୍ୱାସ କରେ ସେ କଦାପି ମୃତ୍ୟୁ ଭୋଗ କରିବ ନାହିଁ
And we pack the bodies of each other over the saintless of our grave. But he shall never die.
ପୁଣି ଆମମାନଙ୍କର ଶୁଷ୍କ କବର ସ୍ଥାନରେ ଆମମାନେ ପରସ୍ପର ଶରୀରକୁ ଏପରି ପରପର କରି ସାହିତ କରି କବର ଦେଇଥାଉ ମାତ୍ର ସେ କଦାପି ମରିବ ନାହିଁ
Now if you watch when he spoke of Lazarus, he said, Lazarus sleepeth.
ଆଉ ଆପଣମାନେ ଯଦି ଧ୍ୟାନ ଦେବେ ସେ ଲାଜରଙ୍କ ବିଷୟରେ ଏପରି କହିଥିବା ସମୟରେ ସେ କହିଥିଲେ ଲାଜର ଶୋଇପଡ଼ିଛନ୍ତି
The disciples, man like we are, they said, Oh, if he sleepeth, he doeth well. He meant taking a rest, what they thought.
ଶିଷ୍ୟମାନେ ଆମମାନଙ୍କ ପରି ମଣିଷ ଥିଲେ ସେମାନେ କହିଥିଲେ ହଁ ସେ ଯଦି ଶୋଇଅଛନ୍ତି ତେବେ ତ ସେ ଭଲ କରିଅଛନ୍ତି ସେ ଯେ ବିଶ୍ରାମ କରୁଥିବା ଅର୍ଥରେ କହିଥିଲେ ତାହା ସେମାନେ ବୁଝିଥିଲେ
But he came and talked to them in their language. He said, he's dead, but you believe. But said, I go waking, waking.
Matra se semanan kune ko asi thile, au semanan ka bhasare se semanan ko kohi thile, se kohi thile se mori jai chanti. Jaha ki tumane vishwas kori thao, matra mu jai tanku jagai bhi, haan tanku uthai bhi.
See, when your death means separate.
Bujhanti to. ଆପଣମାନେ ଯେତେବେଳେ ହଁ ମୃତ୍ୟୁର ଅର୍ଥ ପୃଥକ ହୋଇଯିବା ତାହା ହିଁ ଅଟେ
Now, if one of you should, one of your family die or something, he is, if it's converted, they're not dead.
ପୁଣି ଆପଣମାନଙ୍କ ମଧ୍ୟରୁ କେହି ଜଣେ ଯଦି ସେପରି ଅବସ୍ଥାରେ ପଡ଼ନ୍ତି ଆପଣମାନଙ୍କ ପରିବାର ମଧ୍ୟ ଯଦି କେହି ମରିଯାଆନ୍ତି କିମ୍ବା ଅନ୍ୟ କେହି ବ୍ୟକ୍ତି ଯଦି ସେପରି ମରନ୍ତି ତେବେ ସେ ଯଦି ମନ ପରିବର୍ତ୍ତନ କରିଥାନ୍ତି ତେବେ ସେମାନେ ତ ଆଦୌ ମୃତ ନୁହନ୍ତି
They're dead in a humanistic standpoint, but they're just separated from us, but they're in the presence of God.
ସେମାନେ ତ ମନୁଷ୍ୟ ବିଚାରଧାରା ଅନୁସାରେ ମୃତ ଅଟନ୍ତି ମାତ୍ର ସେମାନେ ପ୍ରକୃତରେ ଆମମାନଙ୍କ ଠାରୁ କେବଳ ଅଲଗା ହୋଇ ଯାଇଛନ୍ତି ତଥାପି ଈଶ୍ୱରଙ୍କ ସମ୍ମୁଖରେ ସେମାନେ ଉପସ୍ଥିତ ଅଟନ୍ତି
They're not dead and they can't die. It's impossible for them to die.
ସେମାନେ ଆଦୌ ମୃତ ନୁହନ୍ତି ପୁଣି ସେମାନେ ଆଦୌ ମରିପାରନ୍ତି ନାହିଁ ମରିବାଟା ସେମାନଙ୍କ ପକ୍ଷରେ ଅସାଧ୍ୟ
Jesus said, He that heareth my words and believeth on him that sent me has everlasting life and shall not come into judgment but has passed from death to life.
Jesus epari kahithile je kei mohar bachana ko bishwas kare puni mohar praranakarta ko bishwas kare se ananta jivan pai achi puni se adau bicharit hobo nahi matra mrityu ko paar kari jivan re pravesh karibo.
So he can't die. Anything that's immortal, eternal, It can't perish. It's imperishable life.
Sutaraṁ se ādo mori na pare. Je kono se viṣaya jaha ki avināśi puni ananta taha kadapi nāsa hoi na pare. Eha to avināśi jivana ate.
He's got it because God has given it to him.
Se eha ku enimante labha kari achi jehetu Īśvara taha ku eha dāna karanti.
And not meritorious. It's unconditional. God gives it to him.
Puni ଏହା ଯେ ସର୍ତ୍ତାଧୀନ ଏପରି ନୁହେଁ ଏହା ତ ବିନା କୌଣସି ସର୍ତ୍ତରେ ରହିଛି ଈଶ୍ୱର ତାହାକୁ ଏହା ଦାନ କରନ୍ତି
God calls. No man can come to God except God called him.
ପରମେଶ୍ୱର ଡାକନ୍ତି ପରମେଶ୍ୱର ଜଣକୁ ନ ଡାକିବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଈଶ୍ୱରଙ୍କ ନିକଟକୁ ଆଦୌ ଆସିପାରେ ନାହିଁ
Jesus said, No man can come to me except my Father calls him, draws him. Is that right?
ଯୀଶୁ କହିଥିଲେ ମୋହର ପ୍ରେରଣକର୍ତ୍ତା ପିତା ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ ତ ତାହା ସତ୍ୟ କଥା ନୁହେଁ କି?
So it's God and all?
ତେଣୁ ସବୁକିଛି କ୍ଷେତ୍ରରେ ଏହା ତ ଈଶ୍ୱର ଅଟନ୍ତି।
Maybe tomorrow afternoon we'll get a little bit more on that because we want to get this thing of disease to you so that you'll see that
ହୋଇ ପାରେ ଆସନ୍ତା କାଲି ଅପରାହ୍ନ ସମୟରେ ତାହା ଉପରେ ଅଧିକ କିଛି ଶିକ୍ଷାକୁ ଆମେ ଲାଭ କରିପାରିବା କାରଣ ଏହି ରୋଗବ୍ୟାଧି ଗୁଡାକୁ ମୁଁ ଆପଣମାନେ ନିମନ୍ତେ ଉପସ୍ଥାପନ କରିବାକୁ ଚାହୁଁଛି ଯେପରିକି ଆପଣମାନେ ତାହାକୁ ବୁଝିପାରନ୍ତି।
There was a time when we become germatized and our great grandfather, you know that, doctor knows that, what you do to you Bible readers,
ଏପରି ଏକ ସମୟ ଥିଲା ଯେତେବେଳେ ଆମମାନେ ନିଜ ନିଜର ପିତାମହଙ୍କ ଔରସରେ ଅଙ୍କୃତ ହୋଇ ରହିଥିଲୁ। ଆପଣମାନେ ତାହା ଜାଣନ୍ତି, ଚିକିତ୍ସକଗଣ ମଧ୍ୟ ତାହା ଜାଣନ୍ତି, ଆପଣମାନେ ବାଇବଲ ପାଠକଗଣ ଆପଣମାନେ ସୁଦ୍ଧା ସେ କଥାକୁ ଭଲ ଭାବରେ ଜାଣନ୍ତି।
You know, the germ of life started in your great grandfather to becoming a germ and come out through your grandfather, then into your father, and then to your mother, and where you are now.
ଆପଣଙ୍କ ପିତାମହଙ୍କ ଔରସରେ ଜୀବନର ଏକ ଅଂଶ ହୋଇ ଆପଣମାନେ ଆରମ୍ଭ ହୋଇଥିଲେ ସେ କଥାକୁ ଆପଣମାନେ ଜାଣନ୍ତି। ତତ୍ପରେ ଆପଣଙ୍କ ଅଜାଙ୍କ ଔରସରେ ଏଥୁଅନ୍ତେ ଆପଣଙ୍କ ପିତାଙ୍କ ଔରସରେ ତତ୍ପରେ ଆପଣଙ୍କ ମାତାଙ୍କ ଗର୍ଭରେ ଆରମ୍ଭ ହୋଇଥିଲେ ପୁଣି ଆପଣମାନେ ଯେ ଶରୀର ସହିତ ବର୍ତ୍ତମାନ ଅଛନ୍ତି ତହିଁରେ ବାସ କରିଥିଲେ। ତାହା ହିଁ ସତ୍ୟ କଥା, ବାକ୍ୟ ମଧ୍ୟ ଏ ବିଷୟ ଶିକ୍ଷା ଦିଏ।
Tithes when he was in the loins of Abraham, which was his great-grandfather. Is that right?
Jadi dharma shastra ukti ku apan mane chahanti tebe sepoi dharma ek pada ei thare rahichi mu epori bishwas kare je apana pitamahanko aurasare lebi jete bele thile se samaye se dashamangsha pradan korithile ta satya katha nuhe ki?
So see the germ become back there.
Tenu jivakosati je sei sthan ru agata hoithila ସେ ବିଷୟକୁ ଆପଣମାନେ ଦେଖନ୍ତୁ।
But your souls were made up before the foundation of the world when God created man in his own image. Spirit of man.
ମାତ୍ର ଆପଣମାନଙ୍କର ପ୍ରାଣ ତାହା ତ ଜଗତର ଉତ୍ପତ୍ତି ପୂର୍ବରୁ ନିର୍ମିତ ହୋଇଥିଲା। ଯେତେବେଳେ ଈଶ୍ୱର ନିଜର ସାଦୃଶ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କରିଥିଲେ, ମନୁଷ୍ୟର ଆତ୍ମାକୁ ସୃଷ୍ଟି କରିଥିଲେ, ତା ପୂର୍ବରୁ ପ୍ରାଣକୁ ସୃଷ୍ଟି କରି ସାରିଥିଲେ।
Not a man in his own image, but man in his own image.
Jane manushyaku nijara pratimurtire separi nuhe kintu manushyaku nijara pratimurtire nirman kale separi ate bujhanti to?
And then he made them male and female before he ever had a man in the dust of the earth.
Tatpare prithibira dhulire manushyati ko rakhiba purbe se tahaku nara o nari kari srushti karithile.
Which we had a chance this afternoon to take a time and go back into that. You see how God
ସେହି ବିଷୟ ଆଡ଼କୁ ପୁନରାୟ ବିଚାର କରିବା ନିମନ୍ତେ ଆଜିର ଅପରାହ୍ନ ସମୟରେ ଆମମାନେ ସୁଯୋଗକୁ ପାଇପାରନ୍ତୁ ସେପରି ବିଷୟକୁ ମୁଁ ଆଶା କରେ। ଈଶ୍ୱର ଯେ ସେପରି କରିଥିଲେ କେବଳ ତାହାକୁ ବୁଝନ୍ତୁ। ପୁଣି ଏହା ତ ଧାଡ଼ି ଗୁଡାକ ମଧ୍ୟ ରହିଛି, ପ୍ରକାଶିତ ହୋଇ ରହିଛି, ମାତ୍ର ଆପଣମାନେ ଏହାକୁ ଯେତେବେଳେ ବୁଝିଥାନ୍ତି ତତ୍ପରେ ଏହା ଧାଡ଼ି ଗୁଡାକ ସହିତ ସଂଯୁକ୍ତ ହୋଇଥାଏ, ବୁଝନ୍ତି ତ?
How did God back in the beginning what he did there and how he moved down into the earth and how that he made man in his image and then God turned around was made in the image of man to redeem man
parameshwara paramika samaya kipari karithile setabele se kon karithile puni se kipari hoi ei prithivi prashna ku olhai asthile puni apanar pratimurtire se kipari manushya ku nirman karithile ଏହାକୁ ପରିଚିତ କଲା ପରେ ମନୁଷ୍ୟକୁ ପରିତ୍ରାଣ ଦେବାକୁ ସେ ଈଶ୍ୱର ପଛକୁ ଫେରିଥିଲେ, ମନୁଷ୍ୟର ସ୍ୱରୂପକୁ ଧାରଣ କରିଥିଲେ, ସେ ସବୁରେ ସେ ଆପଣଙ୍କୁ ପରିଚିତ କରିଥିଲେ। ଆଉ ଆପଣା ପ୍ରତିମୂର୍ତ୍ତିରେ ଈଶ୍ୱର ମନୁଷ୍ୟକୁ ଯେତେବେଳେ ସୃଷ୍ଟି କଲେ ସେତେବେଳେ ସେ ଏକ ଆତ୍ମାରୂପୀ ମନୁଷ୍ୟ ଥିଲା। କାରଣ କୃଷିକର୍ମ କରିବାକୁ ସେତେବେଳେ କେହି ମନୁଷ୍ୟ ନଥିଲେ, ତତ୍ପରେ ପୃଥିବୀର ଧୂଳିରୁ ସେ ମନୁଷ୍ୟକୁ ନିର୍ମାଣ କଲେ। ଆଉ ଇତିହାସକାରଗଣ ପୁଣି ସେମାନ ପରି ଆହୁରି ଅନେକ ଆଉ ସେହି ବ୍ୟକ୍ତିଗଣ ଯେମାନେ ଅନୁସନ୍ଧାନ କରନ୍ତି ପୁଣି ପୁରାତନ ହାଡ଼ ଗୁଡାକୁ ତଥା ସେପରି ଧରଣ ଅନେକ ଗୁଡ଼ିଏ ପଦାର୍ଥକୁ ଖୋଜି ପାଆନ୍ତି, ତତ୍ପରେ କ୍ରମ ବିକାଶ ଉପରେ ବିଶ୍ୱାସ ରଖନ୍ତି।
I believe in the right kind of evolution. Man evolutes from himself, but not all from oneself.
मु एक ठीक प्रकार क्रम विकास परे विश्वास करे मनुष्य स्वयं क्रम विकास करी थाए मात्र गोटे बात कोसरु सेपरि किछि होइ न थाए एवं ता नुहे
No sir, because a bird has been a bird ever since God made him a bird, and a monkey's been a monkey, a man's been a man. That's right.
आज्ञा नुहे जेतु जेउ दिनरु ईश्वर एक एक चढ़ाई को चढ़ाई करी सृष्टि करथिले आज पर्यंत ता एक चढ़ई हो रही पुणी एक मंकड़ हो रही मनुष्य टीए मनुष्य हो आवाहन काल रही सत्य कथा कि पूर्वे जन एक चिकित्सक सहित मुझे कथबार्ता कर लुइसविल से जन व्यक्ति थे
He said, while Reverend Branham was talking about how the natives of Africa, how they eat, just go down, but oh, some of the awfulest things you'd ever see how they would eat.
से कहिथिले आचार्य ब्रह्म कहीं कि से परी आफ्रिकार जंगलवासी लोक गुड़ाक जे किपर अटंती से संबंध में कहूली से माने किपर भाव में भोजन करती किपर निम्नमान अवस्था पहुंची से परी करी थांती
just pick up things that's contaminated maggots in it just shake them around maggot no don't make any difference to him see
अरे हे आपण माने आज देखि नथिबा अति अपदार्थ वस्तु के सने भोजन करी थांती सड़ी पची जाइथिबा पदार्थ को सहजे गोटाई आणती से गुड़ाक मध्य पोक गुड़ाक सालु बालू अवस्था था चारिपाखे बुलू पोक गुड़ाक केवल झाड़ी जाए था पुणी सबकि खाई था कि भिन्नता देखा दे न था बुझे तो
सेपरी
कहते जेकोसी पानी पदार्थ को आपड़ पान कर पारती कौन एथिरे कौनसी बात विचार करिवार आवश्यक नहीं आउ से कहिथिले तथापि आचार्य ब्रह्म से लोक गडा को आदो मनुष्य प्रकृति रे नहंती
I said the closest thing to a human being in the beast line is a chimpanzee and you tried for 4000 years to get one mutter out of that chimpanzee and he can't do it
मु कहिथिले अरे हे से माने मनुष्य टंती निश्चित रे समय मनुष्य टंती मु कहिथिले पशु जाति रे मनुष्य सहित समानत रक्षा करथवा प्राणी टे चिंपांजी अटे पुणी आपण लगातार 4000 वर्ष धरी चिंपांजी मध्यरु केवल गोटिए लक्षण को अनुसंधान करी बाहर करे को लगाई देछंती पुणी से ताकु करी न पारे मु कहितली कारण से आदो चिंता करी न पारे चिंता करिया पई ता मध्य से परी किछि विकसित विषय आदो नहीं
Or you can learn him little things like a horse, G and H, or put on glasses, or smoke a cigar, or balance yourself on a bicycle, ride a horse, or something like that. But just like G and H to a horse, or to a dog, or something like that. I said he's an animal.
Oh, ghorate nae apne taha kichhi visheshana vishay ko sikhai paranti. G, puni H, kima akhire hole chasma pindhi bar vishay ko, kima cigarette tie pano kariya ko, kima cycle tie chori setire apna ko samutol ko rakhiya ko. घोड़ा चढ़िया कि अन्य किसी कथा को सिखाई पारंती तथापि घी पड़ी पुणी हाव पड़ी शब्द को गोटे कुकुर पुणी घोड़ा मध्य बुझिपे कि अन्य कौन से कथा को मध्य बुझिपे मु कहली तथापि से एक पशु अटे
But you let me go back in Africa to the wildest tribe they got and that's the little tribe of the Bushmen
तथापि आफ्रिका रे बास करी रहिबा को सबठे जंगल पानी जंगली श्रेणी अधिवासी मानक पाख को आपने मते जवाक दियंतु पुनी सेपरी धरण मानव जाति बण जंगल बास बास करथवा एक प्रकार साधारण प्राणी अटंती
That's it, probably his great 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 grandfather never saw a white man or nothing the only thing that he knows he don't even know which is right and left hand the only thing he knows is eat
तत्पर मु कहिथली संभवत ताहार पितामहंकर पितामह तांकर पितामह पुनी तांकर पितामह सुद्धा जने गोरा लोकन को किंबा अन्य कहारी को आदौ देखि नथिले गोटे मात्र विषय जहाँकि जाना था एपरिक डाण आउ बाम हाथ कहले का बुझाए से कथा से जाने ना गोटे मात्र विषय जहाँ जना केवल भोजन कर विषय तेणु ता हाथ को जहाँ किसी आसे से केवल खाई थाए आदि मनुष्य मांस होता है अन्य जे कौन सी वस्तु होता है ना कहीं से भय पड़े ना କେବଳ ସେ ଖାଇ ଚାଲିଥାଏ
But let me get him at 5 years old, and at 15 years old, he'll speak good English and have good education.
ତଥାପି 5 ବର୍ଷ ବୟସରୁ ମତେ ତାକୁ ପାଇବାକୁ ଦିଅନ୍ତୁ ପୁଣି 15 ବର୍ଷ ବୟସରେ ସେ ଉତ୍ତମ ରୂପେ ଇଂରାଜୀ ଭାଷା କଥାବାର୍ତ୍ତା କରିବ ପୁଣି ସୁଶିକ୍ଷିତ ହୋଇ ଉଠିବ
Why he's got a soul.
ସେପରି କାହିଁକି ଯେହେତୁ ତା ଠାରେ ପ୍ରାଣଟିଏ ଅଛି
God made him a human being. And he's got just as much right to hear the gospel at least once as we have the preaching around here all over America to the people over and over and over begging, persuading and everything.
ପରମେଶ୍ୱର ତାହାକୁ ଏକ ମଣିଷ କରି ନିର୍ମାଣ କରିଛନ୍ତି ପୁଣି କେବଳ ଥରକ ପାଇଁ ସୁସମାଚାର ଶୁଣିବା ତାହାର ସେତିକି ଅଧିକାର ରହିଛି ଯେପରିକି ଏଠାରେ ଆମେରିକାର ସର୍ବତ୍ର ଆମମାନେ ପ୍ରଚାର କରି ଚାଲିଛୁ ପୁଣି ଲୋକମାନଙ୍କ ନିକଟରେ ବାରମ୍ବାର ଥରକୁ ଥର କରି ଲଗାତାର ଭାବେ ସେମାନଙ୍କ ନିକଟରେ ନିବେଦନ କରୁଛୁ ପ୍ରବର୍ତ୍ତାଉଛୁ ପୁଣି ଅନେକ କିଛି କାର୍ଯ୍ୟକୁ ସଫଳ କରୁଛୁ କିନ୍ତୁ ତାହାକୁ ଏହି ସନ୍ଦେଶଟି କେବଳ ଥରକ ପାଇଁ ଶୁଣିବାକୁ ଦିଅନ୍ତୁ ଆଉ ଚିତ୍କାର କରି ତଥା ବେଦୀ ନିକଟକୁ ଯଥାଶୀଘ୍ର ଦୌଡ଼ିଯିବାର ବିଷୟକୁ ଆପଣ ତାଠାରେ ଲକ୍ଷ୍ୟ କରିବେ ବୁଝନ୍ତି ତ ଆଜ୍ଞା ହଁ ସେପରି
That's what my heart is, brother, today when I think of Africa and that poor little black hands raising up saying, Brother Branham, one more time about Jesus.
Hey, bhai. Aji mohoro hrudaya separi dharana ate. Mu Afrika desa bisaye jabe chinta kare. Puni se durbala au au Krishna kaya hastagula ku upar uthuthebar dekhi thae. Puni, hey, bhai Branham. Jishnuka bisaye au thare. Epari kohuthebar suni thae.
Oh, mercy. There's something in me digs and burns.
ଓହୋ ଅନୁଗ୍ରହ ପ୍ରକାଶିତ ହେଉ ମୋ ମଧ୍ୟରେ କୌଣସି ବିଷୟ ଉଦ୍ଦୀପିତ ହୋଇଥାଏ ମୋ ହୃଦୟକୁ ଆନ୍ଦୋଳିତ କରି ପକାଏ
Just as quick as I get money enough up, I get over there too. That's what I do with every penny I get.
ଯେତେ ଶୀଘ୍ର ମୁଁ କିଛି ଅର୍ଥ ସଞ୍ଚୟ କରିପାରିଥାଏ ମୁଁ ସେଠାକୁ ଯାଇ ପହଞ୍ଚେ ପ୍ରତିଟି ଅର୍ଥ ଯାହା ମୁଁ ପାଇଥାଏ ସେହି କାର୍ଯ୍ୟକୁ ମୁଁ କରିଥାଏ
Everything God knows besides just what I can eat and most people give me my clothes.
ସବୁ କିଛି ଯେ ବୟ କରିଥାଏ ଏହା ଈଶ୍ୱର ଜାଣନ୍ତି ମୋର ଭୋଜନ ବ୍ୟତୀତ ଯାହା ପାଇଁ ମୁଁ ଖର୍ଚ୍ଚ କରିପାରେ ତଦ୍ଭିନୁ ଅନ୍ୟ ସବୁକିଛି ମୁଁ ତହିଁରେ ଖର୍ଚ୍ଚ କରିଥାଏ ଅଧିକାଂଶ ଲୋକ ମୋତେ ମୋର ପୋଷାକ ପତ୍ର ଦିଅନ୍ତି
ପୁଣି
ଯଦ୍ୱାରା ମୁଁ ଅତି ସାଧାରଣ ରୂପେ ଜୀବନଯାପନ କରିପାରେ ଯେପରି ଭାବରେ ମୁଁ ସ୍ୱୟଂରୁ କରିପାରେ ତାହାକୁ ପାରୁ ପର୍ଯ୍ୟନ୍ତ ମୁଁ ପ୍ରଚାର କାର୍ଯ୍ୟର ଜମା ଖାତାରେ ଗଚ୍ଛିତ ରଖିଥାଏ ଯାହାକୁ ସରକାର ମୋ ପାଇଁ ସୁବନ୍ଦୋବସ୍ତ କରିଛନ୍ତି ତାପରେ ମୁଁ ଆୟକର ମଧ୍ୟ ଦେଇନଥାଏ
ଯେତେବେଳେ
ପର୍ଯ୍ୟନ୍ତ ମୁଁ 3,000-5,000 ଡଲାର ଅର୍ଥ ଜମା କରି ପକାଏ ମୁଁ ସେଠାକୁ ଚାଲିଯାଏ ପୁଣି ସେ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିଥାଏ ଯେହେତୁ ସେଦିନ ମୋତେ ନିଶ୍ଚୟ ଉତ୍ତର ଦେବାକୁ ହିଁ ଅଛି ତାହା ମୋତେ ଜଣା ପୁଣି କାହା ପାଇଁ ମୁଁ ଉତ୍ତର ଦେବି ସେ କଥାକୁ ମୁଁ ଜାଣେ
I used to want to go in a city and hold a big meeting back when they had lots of money and they have great campaigns and thousands of dollars I'd give it over to Red Cross and so forth
ମୁଁ କରୁଥିଲି କୌଣସି ସହରକୁ ମୁଁ ଯେତେବେଳେ ଯାଏ ପୁଣି ସେମାନେ ଅଧିକ ଅର୍ଥ ଯେତେବେଳେ ଜମା କରି ପକାନ୍ତି ମୁଁ ସଭାଟିଏ ସୁସମାଚାର ସଭାଟିଏ କରିଥାଏ ପୁଣି ବଡ଼ ବଡ଼ ସଭାଗୁଡ଼ାକୁ ସେମାନେ କରିଥାନ୍ତି ଆଉ ହଜାର ହଜାର ଡଲାର ସଂଗୃହିତ ହୋଇଥାଏ ପୁଣି ସେ ଦାନକୁ ମୁଁ ରେଡ୍ କ୍ରସ୍ ସଂସ୍ଥାକୁ ପୁଣି ଅନ୍ୟାନ୍ୟ ସ୍ଥାନକୁ ପ୍ରେରଣ କରିଥାଏ
ପୁଣି
ନୁହେଁ ସେମାନଙ୍କ ପାଇଁ କିଛି ଶବ୍ଦ ନାହିଁ ମାତ୍ର ରାସ୍ତାରେ $4,000 ମୂଲ୍ୟର ଗାଡ଼ିରେ ଚଢ଼ି ମୁକ୍ତର ଝିଲି ମିଲି ଅଳଙ୍କାର ଲଗାଇ ସିଗାରେଟ୍ଟିଏ ପାନ କରି ପୁଣି ସପ୍ତାହରେ $5 ଅର୍ଥକୁ ଉପାର୍ଜନ କରି ଆଜ୍ଞା ନୁହେଁ ଆଦୌ
ନୁହେଁ
ପୁଣି ଏହିପରି ଭାବରେ ଆପଣ ସହରରୁ ଚାଲିଗଲା ପରେ ସେମାନେ କହନ୍ତି ଧାର୍ମିକ ମାନ ବ୍ୟକ୍ତି ପୁଣି ସେପରି ଧରଣର ଅନ୍ୟ କିଛି ପୁଣି ପରିହାସ କରୁଥାନ୍ତି ଆଉ ଯାହା ଉପରେ ଆମମାନେ ଆଜି ପର୍ଯ୍ୟନ୍ତ ସ୍ଥିର ହୋଇ ରହିଛୁ ସେଇ ଧର୍ମବିଶ୍ୱାସକୁ ଅବମାନନା କରନ୍ତି ଆଜ୍ଞା ନୁହେଁ
I take it myself, and before God is my judge, I put it in the gospel work counter so I know it on that day that when I have to give an account for my stewardship, it's given correctly. That's exactly right, because I realize as I treat the people, I'm treating God.
I don't know this thing, but God is my judge. I don't know this thing, but God is my judge. ଗଚ୍ଛିତ କରି ରଖେ ଯେପରିକି ସେଇ ମହାଦିନରେ ଯାହା କିଛି ହେବ ତାହାକୁ ମୁଁ ବୁଝିବି ଯେଉଁଦିନ ମୋର ବ୍ୟବସ୍ଥାପନର ହିସାବକୁ ମୁଁ ପ୍ରଦାନ କରିବି ତାହା ଉଚିତ ରୂପେ ଦତ୍ତ ହୋଇଥିବ ତାହା ନିରାଟ ସତ୍ୟ କଥା ଯେହେତୁ ମୁଁ ବିଚାର କରେ ଯେ ଲୋକମାନଙ୍କ ସହିତ ମୁଁ ଯେପରି ବ୍ୟବହାର କରେ ମୁଁ ଈଶ୍ୱରଙ୍କ ସହିତ ଠିକ୍ ସେହି ରୂପ ବ୍ୟବହାର କରିଥାଏ ଆପଣମାନଙ୍କ ସହିତ ମୋର ଯେବେ ଧରଣର ଆଚରଣ ପ୍ରକାଶିତ ହୋଇଥାଏ ଖ୍ରୀଷ୍ଟଙ୍କ ସହିତ ଠିକ୍ ସେହିପରି ଧରଣର ଆଚରଣ ମୁଁ ପ୍ରକାଶ କରିଥାଏ ତତ୍ପରେ ଆପଣମାନଙ୍କ ଆଚରଣଟି ମୋ ସହିତ ଠିକ୍ ସେହିପରି ଧରଣର ବିଷୟ ଅଟେ ଖ୍ରୀଷ୍ଟଙ୍କ ସହିତ ସମଧରଣର ଆଚରଣ ତାହା ହିଁ ସତ୍ୟ କଥା
That can't die, can't perish, can't do nothing but have everlasting life. That God sovereignly, in His own will, gave it to you.
Tatpare, separi dharana lokoban ko dekhu thwa jagu, puri jana manushya je, kipari atra vishishto, ek dhyana kar thwa ru, separi dharana amaratta pranara sahita rahu thwa ru, ta adau mari na pare, adau nasa hoi na pare, puri chirantanara jivana ko labha kariba binu, anya kichi vishay labha karina thae, ta ishwarankara, ଯାହାକୁ ଈଶ୍ୱର ଶାସନକର୍ତ୍ତା ରୂପେ ନିଜର ସ୍ୱତନ୍ତ୍ର ଇଚ୍ଛା ତାହାକୁ ଆପଣମାନଙ୍କୁ ଦାନ କରନ୍ତି ଏହାକୁ ଅଳ୍ପ କେତେକାଂଶରେ ମୋତେ କେବଳ ଶୁଦ୍ଧ ରୂପେ କହିବାକୁ କିମ୍ବା କିଛିଟା ବିଶେଷ ଧରଣ ବିଷୟକୁ କହିବାକୁ ଦିଅନ୍ତୁ କେହି ଜଣେ ବ୍ୟକ୍ତି ଦୂରେଇ ଯାଆନ୍ତି ତତ୍ପରେ କହିଥାନ୍ତି
But when Calvinist gets out of the Bible, then I'm an Armenian, see.
Kejane byakti pari kahithanti, bhai Branham jane Calvinist atanti. Nuhe, muse pari adau nuhe. Jadi Calvinist Bible ra sikhya sa ekamat atanti, tebe jai mu jane Calvinist ate, uni Calvinist te Bible ra sikhya jate dure janti, sekatre mu jane, se pari nuhe.
I believe in holiness and I believe in Calvinist too.
Mu sekatre jane ଆର୍ମେନିୟମ୍ ଅଟେ ଏବଂ କାଲଭିନିଷ୍ଟ ହୋଇ ନପାରେ ମୁଁ ପବିତ୍ରତାରେ ବିଶ୍ୱାସ କରେ ପୁଣି ମୁଁ କାଲଭିନିଷ୍ଟ ମତରେ ସୁଦ୍ଧା ବିଶ୍ୱାସ ରଖେ ମାତ୍ର ଉଭୟ ପ୍ରକୃତ ସ୍ଥାନର ବିଭିନ୍ନ ଦିଗକୁ ଧାବମାନ ଅଟନ୍ତି ପୁଣି ଜଣେ ଏହି ସ୍ଥାନରୁ ଅନ୍ୟ ଦିଗକୁ ଧାବମାନ ହୋଇଥିଲା ପୁଣି ଅନ୍ୟ ଜଣଙ୍କ ମୂଳତତ୍ତ୍ୱରୁ ବାହାରି ଜଣଙ୍କ ବିପରୀତ ଦିଗକୁ ଧାଇଁ ଯାଇଥିଲା
If it wasn't for the book of Ephesians to bring it back and put it in the right place where God did, we'd all be all mixed up.
ଏହା ଏଫିସ ପୁସ୍ତକ ଯଦି ବର୍ଣ୍ଣିତ ବିଷୟବସ୍ତୁ ହୋଇନଥାନ୍ତା ପୁଣି ଈଶ୍ୱର ଯେଉଁ କ୍ଷେତ୍ର ଏହାକୁ ସ୍ଥିରତା ପ୍ରଦାନ କରିଥିଲେ ସେହି ଯୋଗ୍ୟ ସ୍ଥାନକୁ ତାହା ଫେରି ଆଣି ଈଶ୍ୱର ସେଥିରେ ତାହାକୁ ସୁସ୍ଥ କରିନଥାନ୍ତେ ତେବେ ତ ଆମେ ଉଭୟ ପରସ୍ପର ସହିତ ମିଳିତ ହୋଇ ଯାଇଥାନ୍ତୁ
But they both got a doctrine, but they go to seed on it, each one. That's the holiness and the Calvinist too, the Armenian.
ତଥାପି ସେମାନଙ୍କ ସହିତ ଉଭୟଙ୍କ ପାଖରେ ଏକ ପ୍ରକାର ଧର୍ମ ସିଦ୍ଧାନ୍ତ ରହିଛି ପୁଣି ସେମାନେ ଉଭୟ ତାହା ଉପରେ ଅମଳ କରିବାକୁ ଅଗ୍ରସର ହୁଅନ୍ତି ପ୍ରତ୍ୟେକ ପବିତ୍ରତାର ଉପରେ ନିର୍ଭର କରିଥାନ୍ତି ଯେପରି କାଲଭିନିଷ୍ଟ ଗଣ ଠିକ୍ ସେହିପରି ଭାବରେ ଆର୍ମେନିଆନ୍ ଗଣ ସୁଦ୍ଧା କରିଥାନ୍ତି ପୁଣି କାଲଭିନିଷ୍ଟ ମାନଙ୍କ ମଧ୍ୟରେ ଏପରି କିଛି ବିଷୟ ରହିଛି ଯାହାକି ପ୍ରକୃତରେ ସତ୍ୟ କଥା
I believe that the Calvinistic doctrine, I believe this in security. I believe the church has eternal security.
Mu taha ko vishwas kare. Taha Calvinist dharma siddhanta. Mu eha vishwas kare. Ati vishwastra sahita mu vishwas kare de. Mandali ra chirasthai surakhya achi.
Any reader of the Bible knows that because God's already said it would appear yonder without blemish. Is that right? Then it's going to be there. Is that right?
Bible ra je kaun si pathaka taha jananti. କାରଣ ପରମେଶ୍ୱର ପୂର୍ବରୁ କହିସାରିଛନ୍ତି ଯେ ଏହା ସେଠାରେ ନିଖୁନ୍ତ ହୋଇ ଉପସ୍ଥିତ ହେବ ତାହା ସତ୍ୟ କଥା ନା ତେବେ ତ ଏହା ସେଠାରେ ଉପସ୍ଥିତ ହେବାକୁ ଯାଉଛି ଏହା ସତ୍ୟ କଥା ଅଟେ ନା
The church is eternally secured. Now are you in the church is the next thing.
ମଣ୍ଡଳୀଟି ଚିରକାଳ ପାଇଁ ସୁରକ୍ଷିତ ଅଟେ। ପୁଣି ଆପଣମାନେ ମଣ୍ଡଳୀ ଅଛନ୍ତି ତାହା ତ ପରବର୍ତ୍ତୀ କଥା।
If you're in the church, all right, you're secured with the church, but you better stay in the church.
ଆପଣମାନେ ଯଦି ମଣ୍ଡଳୀଭୁକ୍ତ ଅଟନ୍ତି ତାହା ତ ଭଲ କଥା, ଆପଣମାନେ ମଣ୍ଡଳୀ ସହିତ ସୁରକ୍ଷିତ ଅଟନ୍ତି, ତଥାପି ଆପଣମାନଙ୍କୁ ମଣ୍ଡଳୀଭୁକ୍ତ ହୋଇ ରହିବାଟା ଉତ୍ତମ ବିଷୟ।
And how do you get in the church? By shaking hands? No. Put your name in the book? No, sir. By one spirit, we're all baptized into one body.
ତତ୍ପରେ କିପରି ଭାବରେ ଆପଣମାନେ ମଣ୍ଡଳୀଭୁକ୍ତ ହୋଇ ରହନ୍ତି? ହସ୍ତମର୍ଦ୍ଦନ କରିବା ଦ୍ୱାରା କି? ସେପରି ନୁହେଁ। ସଭ୍ୟ ତାଲିକାରେ ନିଜ ନାମକୁ ରଖିବା ଦ୍ୱାରା କି? ଆଜ୍ଞା, ସେପରି ଆଦୌ ନୁହେଁ। ଏହା ଆତ୍ମାଙ୍କ ଦ୍ୱାରା, ଅର୍ଥାତ୍ ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ଏକ ଶରୀରରେ ବାପ୍ତିଜିତ ହୋଇଅଛୁ।
And that body God judged at Calvary was the body of Jesus Christ, and we're baptized into that body by one spirit.
ଆଉ ସେହି ଶରୀରକୁ ଈଶ୍ୱର କାଲବରୀ ଉପରେ ବିଚାରିତ କରି ସାରିଛନ୍ତି। ତାହା ଖ୍ରୀଷ୍ଟଙ୍କ ଶରୀର ଥିଲା, ପୁଣି ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସେହି ଶରୀରରେ ବାପ୍ତିଜିତ ହୋଇଛୁ।
We have eternal security as long as we're in the body of Christ. Nothing can separate us. Nothing can touch us.
ଖ୍ରୀଷ୍ଟଙ୍କ ଶରୀରରେ ସଂଯୁକ୍ତ ହୋଇଥିବା ପର୍ଯ୍ୟନ୍ତ ଆମେ ଚିରସ୍ଥାୟୀ ସୁରକ୍ଷାକୁ ପାଇଛୁ। କେହି ଆମମାନଙ୍କୁ ଭିନ୍ନ କରି ନପାରେ, କେହି ଆମମାନଙ୍କୁ ସ୍ପର୍ଶ କରି ନପାରେ।
If you go out, you go out by your own will.
ଯଦି ଆପଣ ବାହାରି ଯାଆନ୍ତି, ତେବେ ଆପଣ ନିଜ ଇଚ୍ଛାରେ ସେପରି କରି ବାହାରି ଯାଆନ୍ତି।
But just as sure if you're in the body of Christ, as sure as Jesus rose from the dead, you'll rise too. God's already done it.
ମାତ୍ର ଯେତିକିଟା ନିରାଟ ସତ୍ୟ ନିଶ୍ଚିତ, ଯଦି ଆପଣମାନେ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କ ଶରୀରରେ ଅଛନ୍ତି, ତେବେ ଯେତେ ନିଶ୍ଚିତ ରୂପେ ଖ୍ରୀଷ୍ଟ ମୃତ୍ୟୁ ଉତ୍ଥାପିତ ହୋଇଥିଲେ, ଆପଣ ମଧ୍ୟ ଠିକ୍ ସେହିପରି ଭାବେ ତାଙ୍କ ସହିତ ଉତ୍ଥାପିତ ହେବେ। ଈଶ୍ୱର ବହୁ ପୂର୍ବରୁ ତାହାକୁ ସାଧନ କରିଛନ୍ତି।
You can't sin.
ସେ ତ ଆପଣମାନେ ପାପ କରିପାରନ୍ତି
ନାହିଁ। ଆରେ
ବା, ଆପଣମାନେ କରନ୍ତି, ଆପଣଙ୍କ ଦୃଷ୍ଟିରେ ମୁଁ ଜଣେ ପାପୀ ହୋଇଥାଇପାରେ, ତଥାପି ମୁଁ ଯଦି ଖ୍ରୀଷ୍ଟଙ୍କ ସହିତ ଅଛି, ଈଶ୍ୱର ଏହାକୁ ଧରନ୍ତି ନାହିଁ, ଯେହେତୁ ତାହାର ପାପ ପ୍ରାୟଶ୍ଚିତ ସ୍ୱରୂପ ଅଟେ। ତାଙ୍କ ରକ୍ତ ମୋର ସକଳ ପାପକୁ ସେଇଠାରେ ମାର୍ଜିତ କରିଥାଏ, ବୁଝନ୍ତି ତ?
I can't sin. He is born as God does not commit sin, for he cannot sin. The seed of God remains in him, see?
ମୁଁ ପାପ କରି ନ ପାରେ, ଯେ କେହି ଈଶ୍ୱରଙ୍କଠାରେ ଜାତ ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବିଜୟ ତାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରେ ଜାତ ହେବାରୁ ପାପ କରିପାରେ ନାହିଁ, ବୁଝନ୍ତି ତ?
He's willing to, if he makes a mistake, sure he's right then willing to confess it.
ସେ କରିବାକୁ ଇଚ୍ଛା କରୁଛି, ଯଦି ସେ ଭୁଲ କରେ ନିଶ୍ଚିତ ରୂପେ ସେହାକୁ ମାନି ନେବାର ଅଧିକାର ରହିଛି।
If he's a real Christian, he will do it. If he holds it back, he shows he ain't got nothing in the first place. Right? He hasn't got nothing to begin with.
ଯଦି ସେ ଜଣେ ପ୍ରକୃତ ଖ୍ରୀଷ୍ଟିଆନ, ସେହାକୁ ସଫଳ କରିବ, ଯଦି ସେହାକୁ ଧରି ରଖେ, ତେବେ ସେ କିଛି ପାଇ ନାହିଁ। ସର୍ବପ୍ରଥମେ ସେହାକୁ ପାଇ ନାହିଁ, ତାହା ସତ୍ୟ କଥା, ପ୍ରାରମ୍ଭରୁ ସେ ଏହାକୁ ଆଦୌ ହାସଲ କରି ନାହିଁ।
But if he's a real Christian right here, you plant a grain of wheat in the ground, it'll always be a grain of wheat. Cucklebirds may be all around it and everything else, but it'll be a grain of wheat as long as it stands. Is that right?
ସେ ପ୍ରକୃତରେ ଖ୍ରୀଷ୍ଟିଆନ ଯଦି ହୋଇଥାନ୍ତି, ଠିକ୍ ଏହିପରି ସ୍ଥାନରେ ଜମି ଉପରେ ଆପଣ ଗହମ ବୀଜଟିଏ ରୋପଣ କରନ୍ତୁ, ତାହା ସର୍ବଦା ଗହମର ବୀଜ ହୋଇ ରହିଥିବ। ଏହାର ଚାରିପାଖକୁ ଘେରି ବାଳଙ୍ଗା ଗଛ ଗୁଡ଼ାକ ଥାଇପାରନ୍ତି, ପୁଣି ଅନ୍ୟାନ୍ୟ ଜଙ୍ଗଲୀ ଜାତୀୟ ବୁଦା ଗୁଡ଼ାକ ସୁଦ୍ଧା ଥାଇପାରନ୍ତି, ତଥାପି ଯେତେ ଦିନ ପର୍ଯ୍ୟନ୍ତ ତାହା ସେହି ସ୍ଥାନ ରହିଥିବ, ତାହା ଗହମର ଗଛଟିଏ ହୋଇ ରହିଥିବ। ଏହା ସତ୍ୟ କଥା ନା?
And if a man is really born to the Spirit of God, he isn't in and out and back and forth in the outer world and out here. No, sir. No.
କେହି ଜଣେ ବ୍ୟକ୍ତି ଈଶ୍ୱରଙ୍କ ଆତ୍ମା ଯେତେବେଳେ ଜାତ ହୋଇଥାନ୍ତି, ସେ ବାହାରେ ପୁଣି ଭିତରେ ରହି ନ ପାରନ୍ତି, ପୁଣି ଆଗକୁ ଆଉ ପଛକୁ ଯାଇ ନ ପାରନ୍ତି, ପୁଣି ଏହି ସ୍ଥାନରେ ତତ୍ପର ଜଗତ ମଧ୍ୟରେ ଯାଇ ବାସ କରି ନ ପାରନ୍ତି। ଆଜ୍ଞା ନୁହେଁ, ସେପରି ସେ ଆଦୌ କରିପାରନ୍ତି
ନାହିଁ।
ଆପଣ ଦିନେ ବାଳଙ୍ଗ ଗଛଟିଏ, ପୁଣି ପରବର୍ତ୍ତୀ ଦିନ ଗହମ ଗଛଟିଏ, ସେପରି ସ୍ୱଭାବ ବିଶିଷ୍ଟ ଆଦୌ ହୋଇପାରନ୍ତି ନାହିଁ। କ୍ଷେତ୍ରରେ ସେପରି କିସମର ଗଛକୁ ଈଶ୍ୱର ଆଦୌ ଲାଭ କରିନାହାନ୍ତି? ଆଜ୍ଞା ହଁ, ତାହା ହିଁ।
If you're born of the Spirit of God, you're a Christian from that time until you go away, and then you're immortal with God. That's right, if you're in the church.
ଈଶ୍ୱରଙ୍କ ଆତ୍ମାରେ ଆପଣ ଯଦି ଜାତ ହୋଇଛନ୍ତି ତେବେ ତ ଆପଣ ସେଇଦିନ ଠାରୁ ଆରମ୍ଭ କରି ମୃତ୍ୟୁ ଦିବସ ପର୍ଯ୍ୟନ୍ତ ଜଣେ ଖ୍ରୀଷ୍ଟିଆନ ହିଁ ଅଟନ୍ତି। ତତ୍ପରେ ଈଶ୍ୱରଙ୍କ ସହିତ ଥାଇ ଆପଣ ଅମର ଅଟନ୍ତି, ତାହା ସତ୍ୟ କଥା। ଯଦି ଆପଣ ମଣ୍ଡଳୀଭୁକ୍ତ ଅଟନ୍ତି ତେବେ ତାହା ହିଁ। ପୁଣି ଆସନ୍ତୁ ବର୍ତ୍ତମାନ ମୃତ୍ୟୁର ପକ୍ଷରେ ଥାଇ ବିଚାର କରିବା।
Now, how could a person know in that state, in that kind of a condition, ever be sick?
ତେଣୁ କେହି ଜଣେ ମନୁଷ୍ୟ ସେପରି ଅବସ୍ଥାରେ ଥାଇ କରିପାରିଥାନ୍ତି, ସେପରି ଅବସ୍ଥାରେ ଥାଇ କଦାପି ପୀଡ଼ିତ ହୋଇପାରନ୍ତି କି?
Because that your body is not yet redeemed. Your body is not redeemed.
ତାହା ଏହି କାରଣରୁ ଯେହେତୁ ଆପଣଙ୍କ ଶରୀର ଦୋଷମୁକ୍ତ ହୋଇନାହିଁ, ତେଣୁ ଆପଣଙ୍କ ଶରୀର ଆଦୌ ମୁକ୍ତ ହୋଇନାହିଁ।
No matter how much, how good you are, how saintly, how holy, how much Holy Spirit, that's only your soul.
ଆପଣ ଯେ କେତେ ଉତ୍ତମ, କେତେ ଧୀରସ୍ଥିର, କେତେ ପବିତ୍ର, କେତେ ଅଧିକ ପବିତ୍ର ଆତ୍ମା ଅଭିଷିକ୍ତ ଅଟନ୍ତି, ସେଥିରେ କିଛି ଯାଏ ଆସେ ନାହିଁ। ତାହା ତ ଆପଣଙ୍କ ପ୍ରାଣର ସହିତ କେବଳ ସମ୍ବନ୍ଧିତ।
And your soul is not completed yet.
ଏହା ସତ୍ତ୍ୱେ ଆପଣଙ୍କ ପ୍ରାଣ ତଥାପି ସିଦ୍ଧ ହୋଇନାହିଁ।
It's just got the blessing, the promise of God, which is the earnest of our salvation.
ଏହା ତ କେବଳ ଆଶିଷକୁ ଲାଭ କରିଛି, ଈଶ୍ୱରଙ୍କ ପ୍ରତିଜ୍ଞାକୁ ଲାଭ କରିଛି, ଯାହାକି ଆମମାନଙ୍କ ମୁକ୍ତିର ବୈନା ସ୍ୱରୂପ ଅଟେ।
But now, if we have no earnest of our resurrection, no divine healing, then I have no assurance or nothing to prove to me that there is a resurrection.
ତେଣୁ ଆମମାନେ ନିଜର ପୁନରୁତ୍ଥାନର ବୈନାକୁ ଅଦ୍ୟାବଧି ଯଦି ହାସଲ କରିନାହୁଁ, ଆଦୌ ଈଶ୍ୱରୀୟ ସୁସ୍ଥତା ଲାଭ କରିନାହୁଁ, ତେବେ ତ ପୁନରୁତ୍ଥାନ ବୋଲି ସେପରି କିଛି ସତ୍ୟତା ଅଛି ସେ ବିଷୟ ଘେନି ମୁଁ କୌଣସି ନିଶ୍ଚିତ ପ୍ରମାଣକୁ, ଭରସାକୁ କିମ୍ବା ଅନ୍ୟ କିଛି ବିଷୟ କଦାପି ଲାଭ କରିପାରିବି
ନାହିଁ।
ଠିକ ସେହିପରି ଧରଣ ବିଷୟ ଖ୍ରୀଷ୍ଟ ମୋ ହୃଦୟରେ ଯଦି ବାସ ନ କରନ୍ତି, ମୋତେ କୌଣସି ପ୍ରକାର ମନସ୍ତତ୍ତ୍ୱ ବିଜ୍ଞାନ ଉପରେ ଆଧାରିତ କରି ଯଦି ମୁଁ ତାହାକୁ ଲାଭ କରିଥାଏ, ପୂର୍ବର ଅବସ୍ଥାରୁ ତାହାକୁ ଯଦି ଲାଭ କରିଛି, ପୁଣି କୌଣସି ଅନ୍ୟ ଉପରେ ଯଦି ତାହା ମୋତେ ଲାଭ କରିବାକୁ ହିଁ ଅଛି, ତେବେ ତ ସେ ବିଷୟରେ ମୋତେ କିଛିଟା ତେବେ ତ ସେ ବିଷୟରେ ମୁଁ କିଛିଟା ଅସନ୍ତୁଳିତ ଅଟେ।
And that's the reason over in Africa, when they come, here come missionaries up, bringing thousands of those natives, and they're packing little mud idols and everything else, is because that they had just heard the psychic side of the Bible.
ସେହି କାରଣରୁ ଆଫ୍ରିକାରେ ଗୋରା ପ୍ରଚାରକ ସେଟାକୁ ଯେତେବେଳେ ଯାଆନ୍ତି, ପ୍ରଚାରକ ହୋଇ ସେଟାକୁ ଯାଆନ୍ତି, ସେମାନେ ହଜାର ହଜାର ସଂଖ୍ୟକ ଜନଜାତିମାନଙ୍କୁ ପାଖକୁ ଆଣିଥାନ୍ତି। ପୁଣି ସେମାନେ ମାଟିର ମୂର୍ତ୍ତି ଗୁଡ଼ାକୁ କାଖରେ ଜାକି ପୁଣି ବିଭିନ୍ନ ଧରଣର ମତବାଦକୁ ସଂଗ୍ରହ ଧରି ଆସନ୍ତି। ପୁଣି ତାହା ଏଥିପାଇଁ ହୋଇଥାଏ ଯେହେତୁ ସେମାନେ ବାଇବଲର ମନୋଜ୍ଞାନ ତରଫର ବିଷୟକୁ ଶୁଣିଥାନ୍ତି। ତାହା ହିଁ ସତ୍ୟ କଥା। ତତ୍ପରେ ମୋହର ନିଜର ମଣ୍ଡଳୀ ବ୍ୟାପ୍ଟିଷ୍ଟ, ମେଥଡିଷ୍ଟ, ପ୍ରେସବିଟେରିଆନ ଏପରି ବିଭିନ୍ନ କିସମର ମତବାଦର ସୂତ୍ରପାତ ହୋଇଥିଲା।
But when they seen the power of God come in demonstration, that settled it. They know then that God was God.
ପୁଣି ଈଶ୍ୱରଙ୍କ ଶକ୍ତିକୁ କାର୍ଯ୍ୟକାରୀ ଶକ୍ତି ମଧ୍ୟରେ ପ୍ରେରିତ ହେବାର ବିଷୟକୁ ସେମାନେ ଯେତେବେଳେ ଦେଖନ୍ତି, ତେବେ ଯେ ତାହା ସ୍ଥିର ହୋଇଥାଏ, ତତ୍ପରେ ଈଶ୍ୱର ଯେ ଥିଲେ ଏହାକୁ ସେମାନେ ସେତେବେଳେ ଯାଇ ବୁଝିପାରନ୍ତି।
But now, what starts this sickness?
ଏହା ସତ୍ତ୍ୱେ ରୋଗ ବ୍ୟାଧିର ପାରବ୍ଧକ କିଏ?
Now, the first thing is the spirit before it becomes a disease. Just the same as you as a spirit before you become a human being.
ପୁଣି ରୋଗଟିଏ ହେବା ପୂର୍ବେ ସର୍ବପ୍ରଥମେ ତାହା ଏକ ଆତ୍ମା ଅଟେ, ଯାହାକି ହେବାକୁ ଆରମ୍ଭ କରିଥାଏ। ଠିକ ସେହିପରି ଭାବରେ ଯେପରିକି ଆପଣ ଜଣେ ମଣିଷ ହେବା ପୂର୍ବେ ଏକ ଆତ୍ମା ଥିଲେ।
Now I'm going to take Brother Willett here as an example.
ଏଠାରେ ଉପସ୍ଥିତ ଥିବା ଭାଇ ୱିଲେଟଙ୍କୁ ମୁଁ ଏକ ଉଦାହରଣ କରି ପ୍ରସ୍ତୁତ କରିବାକୁ ଯାଉଛି।
Brother Willett, there was a time when you and I wasn't nothing. And then the first thing God gave us a life.
ଭାଇ ୱିଲେଟ, ମୁଁ ଏକଦା ଏପରି ସମୟଟିଏ ଥିଲା ଯେତେବେଳେ ଆପଣ ଆଉ ମୁଁ ଦୁହେଁ ଅପରିଚିତ ଥିଲୁ। ତତ୍ପରେ ପ୍ରଥମେ ଈଶ୍ୱର ଆମକୁ ଏକ ଯୋଗ୍ୟ ଜୀବନକୁ ଦାନ କଲେ ପୁଣି ମୋତେ ଏଠାରେ ଏ ବିଷୟକୁ ନେବାକୁ ଦିଅନ୍ତୁ କୁହନ୍ତୁ ଆପଣଙ୍କ ଶରୀରକୁ ଆଜି ଅପରାହ୍ନରେ ମୁଁ ଯଦି ଅକ୍ଲେଶ ବିଶ୍ଳେଷଣ କରେ ଆପଣ କେତେକ ଜୀବକୋଶର ସମ୍ବନ୍ଧିତ ସମଷ୍ଟିରେ ନିର୍ମିତ ହୋଇଛନ୍ତି ପୁଣି ଅଣୁ ପରମାଣୁରେ ସଂଗଠିତ ହୋଇଛନ୍ତି ପୁଣି ଏକଦା ସେହି ଅଣୁ ପରମାଣୁ ଗୁଡ଼ାକ ନାଶ ହୋଇଯିବେ ଯଦି ଯୀଶୁ ବିଳମ୍ବ କରନ୍ତି ଆପଣ ପୂର୍ବ ଅବସ୍ଥାକୁ ପୁଣି ଫେରିଯିବେ ପୂର୍ବେ ସେମାନେ ଯେପରି ଅବସ୍ଥାରେ ଥିଲେ ସେ ଅବସ୍ଥାକୁ ପୁଣି ଫେରିଯିବେ ଶୂନ୍ୟ ମଣ୍ଡଳକୁ ପୁଣି ଫେରିଯିବେ
But when your spirit returns, those atoms will gather together again with this spirit and bring forth another, Brother Willis, just like that one. Only younger, when he was at his best.
ତଥାପି ଆପଣଙ୍କ ଆତ୍ମା ଯେତେବେଳେ ଫେରିଯାଏ ସେହି ପରମାଣୁ ଗୁଡାକ ଏହି ଆତ୍ମା ସହିତ ଏକତ୍ରିତ ହୁଅନ୍ତି ପୁଣି ଅନ୍ୟ ଜଣେ ଭାଇ ୱିଲେଟଙ୍କୁ ଠିକ ପୂର୍ବ ଜଣଙ୍କ ପରି ପ୍ରସ୍ତୁତ କରନ୍ତି ନିଜର ଅତ୍ୟୁତ୍ତମ ଅନୁସାରେ କେବଳ ଜଣେ ଯୁବକ ପରି ଦେଖାଯାଆନ୍ତି
When a man gets past about 25 years old, he finds a few wrinkles under his eyes and some gray hairs coming in.
କେହି ଜଣେ ବ୍ୟକ୍ତି ପ୍ରାୟ 25 ବର୍ଷର ବୟସ ସୀମାକୁ ଅତିକ୍ରମ କରି ଯାଆନ୍ତି ସେ ଆପଣ ଚକ୍ଷୁର ନିମ୍ନ ଭାଗରେ କିଛିଟା କୁଞ୍ଚନକୁ ଧାରଣ କରିଥାନ୍ତି ପୁଣି କିଛିଟା ଧୂସର ବର୍ଣ୍ଣର କେଶ ତତ୍ପରେ ଦେଖାଦେଇଥାଏ
It's going to be because death after you. And one of these days it's going to take you. No matter who you are, it's going to take you.
ଏହା ସେପରି ଧରଣର ହେବାର ଆରମ୍ଭ କରିଥାଏ କାରଣ ମୃତ୍ୟୁ ଆପଣଙ୍କର ପଶ୍ଚାଦବର୍ତ୍ତୀ ହୋଇଥାଏ ପୁଣି କୌଣସି ଏକ ଦିନ ଏ ଆପଣଙ୍କ ନିଜ ଅନ୍ତର ମଧ୍ୟକୁ ନେଇଯିବାକୁ ଯାଉଛି ତଥାପି ଆସ୍ତେ ଆସ୍ତେ ଏହା ଏଠାରେ କୌଣସି ଏକ ସ୍ଥାନରେ ଆପଣ ଉପସ୍ଥିତ ଥାନ୍ତି ପୁଣି ଈଶ୍ୱର ଅନ୍ୟ ଏକ ସ୍ଥାନରେ ନେଇ ଆପଣଙ୍କୁ ଉପସ୍ଥିତ କରାଇଥାନ୍ତି ଆଉ ଏହି ଏକ ଅନ୍ୟ ସ୍ଥାନରେ ଆପଣ ଆସି ପହଞ୍ଚନ୍ତି ପୁଣି ଠିକ ଏହି ସ୍ଥାନରେ ମୃତ୍ୟୁ ଆପଣଙ୍କ ପାଖରେ ଆସି ତଥାପି ଉପସ୍ଥିତ ହେବ ପୁଣି ଯେକୌଣସି ପ୍ରକାର ହେଉ ନା କାହିଁକି ମୃତ୍ୟୁ ଆପଣଙ୍କୁ ନିଶ୍ଚିତ ଭାବେ ଧରିବ
But then what death can do, it takes its full toll, and then when it's done all that it can do, when God gave you this life and you is at your best at about 23, when you come into the resurrection, you'll come back just exactly like you was when you was 23 years old, 25. For death set in.
ତଥାପି ମୃତ୍ୟୁ କଣ କରିପାରେ ଏହା ଆପଣଙ୍କର ସମସ୍ତ ଶକ୍ତିକୁ ଖଟାଇବ ତତ୍ପରେ ସେହି କ୍ଷେତ୍ରରେ ଆଉ ଏହା ଯାହା କିଛି କାର୍ଯ୍ୟକୁ କରିପାରେ ତାହାକୁ କଲା ଉତ୍ତାରେ ଏହି ଜୀବନଟିକୁ ଈଶ୍ୱର ଆପଣଙ୍କୁ ଯେତେବେଳେ ଦାନ କରିଥିଲେ ପୁଣି ଆପଣ ତାଙ୍କର ସର୍ବୋଦୟ ବ୍ୟକ୍ତି ଜଣକ ଯେତେବେଳେ ହୋଇପାରିଥିଲେ ପ୍ରାୟ 23 ବର୍ଷ ବୟସରେ ଆପଣ ପୁର୍ଥାର ସମୟକୁ ଯେତେବେଳେ ଉପସ୍ଥିତ ହୁଅନ୍ତି ସେତେବେଳେ ଆପଣ ମୃତ୍ୟୁର ଅବସ୍ଥାରେ ଆପଣ ଯେପରି ଅବସ୍ଥାରେ ଅର୍ଥାତ 23 ବର୍ଷ କିମ୍ବା 25 ବର୍ଷ ବୟସରେ ଥିଲେ ଠିକ ସେହିପରି ଅବସ୍ଥା ଆପଣ ଉପସ୍ଥିତ ହେବେ ଏହା କରିପାରେ ଭଳି ସବୁକିଛି ପରିସ୍ଥିତିକୁ ମୃତ୍ୟୁ ଉପସ୍ଥିତ କରାଇବ ନିଶ୍ଚୟ ସେପରି କରିବ ଏହା ସେହି ସ୍ଥାନରେ ଅବସ୍ଥିତ ହୋଇ ରହିବ ତଥାପି ଆପଣ ପୂର୍ବେ ଯେପରି ଅବସ୍ଥାରେ ଥିଲେ ସେହି ଅବସ୍ଥାକୁ ପୁନର୍ବାର ଉପସ୍ଥିତ ହେବେ
cells in your body let's take it down now you come cell after cell and lay it apart on a platform after each cell in your body you'll come down to one little tiny germ where you began can be seen with the natural eye
tatpare apanko sharira madhyasthita pratyek jivakosha gulaku taaku etabele kaadi aniyaku diantu apan jivakosha pare jivakosha hoi ଦେଖା ଦିଅନ୍ତି ପୁଣି ତାହାକୁ ଏହି ସ୍ଥାନରେ ଉନ୍ମୁକ୍ତ ମଞ୍ଚରେ ଥୋଇ ଦିଅନ୍ତୁ ଆପଣ ଶରୀରର ମଧ୍ୟସ୍ଥିତ ପ୍ରତ୍ୟେକ ଜୀବକୋଷକୁ ଲକ୍ଷ୍ୟ କଲା ପରେ ଦେଖାଯିବ ଯେ ଆପଣ ଏକ ଛୋଟ କାଟ ବୀଜାଣୁ ରୂପେ ଦେଖାଯିବେ ଯେହେରୁ ଆପଣ ଉତ୍ପନ୍ନ ହୋଇଥିଲେ ଏକ ସ୍ୱାଭାବିକ ଦୃଷ୍ଟିଶକ୍ତିରେ ତାହାକୁ ଦେଖିପାରନ୍ତି
ନାହିଁ
ଆପଣମାନଙ୍କୁ ତାହା ଅଣୁବୀକ୍ଷ ଯନ୍ତ୍ରର କାଚ ଦେଇ ଦେଖିବାକୁ ଅଛି ମୁଁ ଜୀବକୋଷ ଗୁଡାକୁ ଅଣୁବୀକ୍ଷ ଯନ୍ତ୍ର ଦେଖିଛି ତାହା ତ ସୂତାର ଏକ ଛୋଟ କ୍ଷୀୟ ପରି ଦେଖାଯାଏ
And the first thing starts is right in the spine. It's like a little knot. That's the first little cell accumulates on top of a cell.
ପୁଣି ଏହାର ସର୍ବପ୍ରଥମ ସଞ୍ଚାଳକ ପୁଣି ଏହାର ସର୍ବପ୍ରଥମ ସଞ୍ଚାଳନ ପ୍ରକ୍ରିୟାଟି ତାର ମେରୁରୁ ଆରମ୍ଭ କରିଥାଏ ଯେହେତୁ ଛୋଟ ମଞ୍ଜି ପରି ଦେଖାଯାଏ ତାହା ତ କୋଷ ଉପରେ ଆବୃତ କରି ରହିଥିବା ସେହି ପ୍ରଥମ ସୋପାନର ଆବରଣ ଅଟେ
Now, if I had to take that one single little cell that every one of you come from, one little teeny cell, germ,
ତତ୍ପରେ ସେହି ସୂକ୍ଷ୍ମ ଛୋଟ କୋଷଟି ବୀଜାଣୁଟି ଯାହା ଭିତରୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ବାହାରି ଅଛନ୍ତି ସେହି ଛୋଟ କୋଷଟିକୁ ମୁଁ ଯଦି ବର୍ତ୍ତମାନ ଗ୍ରହଣ କରିଥାନ୍ତି
What is a germ? A germ is a little teeny, the smallest of cell.
ବୀଜାଣୁଟିଏ ପ୍ରକୃତରେ କିପରି ଏକ ପଦାର୍ଥ ସେହି ବୀଜାଣୁ ଏକ ସୂକ୍ଷ୍ମ ଏକ ଏକ କୋଷର ସବୁଠାରୁ ସୂକ୍ଷ୍ମ ଅଣୁଟିଏ ଅଟେ ତତ୍ପରେ ଏହାପରେ କଣ
Now tuck you down from every piece of you down to this one little cell. Now, I haven't found you yet. I've just got your cells laid out.
ମୁଁ ତ ଆପଣମାନଙ୍କୁ ଏହାର ପ୍ରତିଟି ପରମାଣୁ ମଧ୍ୟ ଦେଇ ଗତି କରାଇ ଆଣିଛି ସେହି ଛୋଟ କୋଷଟିର ମଧ୍ୟ ଦେଇ ସଞ୍ଚାଳିତ କରି ଆଣିଛି ତଥାପି ମୁଁ ଆପଣଙ୍କୁ ତହିଁରେ ଲାଭ କରି ନାହିଁ ଦେଖିନାହିଁ ମୁଁ ତ ଆପଣଙ୍କର କୋଷଟିକୁ ସେଠାରେ ରହିଥିବା ଅବସ୍ଥାରେ କେବଳ ଦେଖିଥିଲି
Well, then next thing, blood cells and flesh cells and whatever they are, laying them all out here. But I haven't got you yet.
ହଁ ପରବର୍ତ୍ତୀ ବିଷୟଟି ଏପରି ତାହା ତ ରକ୍ତର କୋଷିକା ଗୁଡ଼ିକ ଅଟନ୍ତି ପୁଣି ମାଂସର କୋଷିକା ଗୁଡ଼ିକ ଅଟନ୍ତି ପୁଣି ସେଗୁଡ଼ାକ ଅନ୍ୟ ଯାହା କିଛି ବସ୍ତୁ ଥିଲେ ବା ଅଟନ୍ତି ନା କାହିଁକି ସେସବୁ ସେହି ସ୍ଥାନରେ ଅବସ୍ଥାନ କରି ରହିଥିଲେ ତା ସତ୍ତ୍ୱେ ମୁଁ ଆପଣଙ୍କର ଅସ୍ତିତ୍ୱ ସେଠାରେ କଦାପି ଦେଖିନଥିଲି
Well, I'm going to take that little cell apart. Now, where are you at? Your life.
Puni, gotiye bijanu nikotere mu jai ete bele uposthit hoichi. Sei sukmo koshika ko mu bartaman dure rakhiba ko jauchi. Bartaman apana keu sthane abasthita apanankara jibana ete bele keu sthane abasthita ate.
The life makes the first cell, which is a germ, then everything after its nature, dog after dog, bird after bird, man after man. Developing cells, cell on cell, cell on cell, comes up to where you are, human being. Developing of cells.
ପୁଣି ଜୀବନ ତାହା ତ ସର୍ବପ୍ରଥମ କୋଷଟିକୁ ପ୍ରସ୍ତୁତ କରିଥାଏ ଯାହା ଏକ ବୀଜାଣୁ ଅଟେ ତତେ ପ୍ରତ୍ୟେକ ବୀଜାଣୁ ଆପଣଙ୍କର ଆଚରଣ ବିଶିଷ୍ଟ ହୋଇ ତହିଁରେ ସମ୍ବନ୍ଧିତ ଥାନ୍ତି କୁକୁରଟିଏ କୁକୁରର ସ୍ୱଭାବରେ ପକ୍ଷୀଟିଏ ପକ୍ଷୀର ସ୍ୱଭାବରେ ମଣିଷଟିଏ ମଣିଷର ସ୍ୱଭାବରେ ଅବସ୍ଥିତ ପୁଣି କ୍ରମବର୍ଦ୍ଧିଷ୍ଣୁ କୋଷଗୁଡ଼ାକ ଉପରେ କୋଷଗୁଡ଼ାକ ହୋଇ ଆପଣ ଯେଉଁ ସ୍ଥାନରେ ଥାନ୍ତି ସେହି ସ୍ଥାନକୁ ଆସି ପହଞ୍ଚିଥାନ୍ତି ମଣିଷ ଜାତିଟି ଅନେକ ଗୁଡ଼ିଏ କୋଷର କ୍ରମ ବିକାଶ ଅବସ୍ଥା ଅଟେ ସେପରି ହେବା ନିମନ୍ତେ ତାହା ତ ଈଶ୍ୱରଙ୍କର ଅଭିଷିକ୍ତ ହୋଇଥିବା ଅବସ୍ଥାଟି ଅଟେ ତଥାପି ବର୍ତ୍ତମାନ କର୍କଟ ରୋଗ ବିଷୟ କିପରି ଆସନ୍ତୁ ତା ଉପରେ କିଛି ସମୟ ପାଇଁ ଆଲୋଚନା କରିବା ଆଉ ଈଶ୍ୱର ଆପଣଙ୍କୁ ଜୀବନଟିଏ ଦାନ କରିଥିଲେ ପୁଣି ଏପରି କହନ୍ତୁ ଆପଣ ଏହି ସ୍ଥାନ ଉପସ୍ଥିତ ମୁଁ ଏହି ସ୍ଥାନରେ ଅବସ୍ଥିତ ସେହି ସ୍ଥାନରେ ସେହି କ୍ଷେତ୍ରରେ ମୋର ହାତ ଶୂନ୍ୟ ତଥାପି ସେପରି ଅବସ୍ଥାରେ ଏକଦା ମୋର ହସ୍ତରେ ସମ୍ଭବତଃ କର୍କଟ ରୋଗଟି ଆକ୍ରାନ୍ତ କରିଥିଲା
ସୁତରାଂ
କର୍କଟ ରୋଗଟି ସେଠାରେ କିପରି ଆକ୍ରମଣ କରିଥିଲା ସେହି କର୍କଟ ରୋଗଟି ଯେ କଣ ଆସନ୍ତୁ ତାହାକୁ ଲକ୍ଷ୍ୟ କରିବା ଆସନ୍ତୁ ତାହାଠାରୁ ଦୂରେଇ ଯିବା ଆସନ୍ତୁ ତାହାକୁ ଅନୁଧ୍ୟାନ କରିବା ପୁଣି ତାହା ମଧ୍ୟ ପୁଞ୍ଜାୟ କୋଷର ଏକ ସମଷ୍ଟି ସେ କଥାକୁ ଆପଣମାନେ ଜାଣିଥିଲେ କି
Tumor, cataract, any of those things are cells.
ସାଂଘାତିକ ଆବୁ ପରଳ ପୁଣି ସେପରି ଧରଣର ଅନ୍ୟ ଯାହା କିଛି ବିଷୟ ତାହା ହୋଇଥାଏ ନା କାହିଁକି ସେଗୁଡ଼ାକ କୋଷ ଅଟନ୍ତି
They don't have no form. Some of them spreads out and some look like a spider and some looks run streaks of red cancer. It's like long red threads that runs through.
ସେଗୁଡ଼ାକର କୌଣସି ଆକୃତି ଆଦୌ ନାହିଁ ସେଗୁଡ଼ିକର କେତେକ କୋଷ ସମ୍ପ୍ରସାରିତ ହୁଅନ୍ତି, ପୁଣି କେତେକ ବୁଢ଼ିଆଣୀର ଆକୃତି ବିଶିଷ୍ଟ ଥାଇ ଦେଖାଯାଆନ୍ତି, ତତ୍ପ କେତେକ ସେପରି ଆକୃତି ବିଶିଷ୍ଟ ଥାନ୍ତି, ଚଳୁଥିବା ରେଖା ପରି ଦେଖାଯାଆନ୍ତି, ଏକ ଲୋହିତ ବର୍ଣ୍ଣର କର୍କଟ ସୂତାର କ୍ଷୟ ଆକୃତି ବିଶିଷ୍ଟ ଚାଲୁଥିବା ରେଖା ପରି ଯାହାକି ସର୍ବତ୍ର ଚଲାବୁଲା କରୁଥାଏ।
Pancakes laying on one another, and then he'd go sprawling out, and they just grow anywhere.
ଆଉ ତତ୍ପରେ ଗୋଲାପୀ କର୍କଟ ନାମକ ଅନ୍ୟ ଏକ ବ୍ୟାଧି ରହିଛି, ଯାହାକି ମହିଳାମାନଙ୍କ ସ୍ତନ ଉପରେ ପ୍ରାୟତଃ ଆକ୍ରମଣ କରିଥାଏ। ଏହା ପ୍ୟାନକେକ୍ ପରି ଏକ ଏକକ ଆରେକର ଉପରେ ସ୍ତର ପରି ପଡି ରହିଥାଏ, ଆଉ ତତ୍ପରେ ସେଗୁଡ଼ାକ ବିସ୍ତାର କରିଥାଏ, ପୁଣି ସେଗୁଡ଼ାକ କୌଣସି ସ୍ଥାନରେ ବିସ୍ତାର କରିଥାଏ।
Sometimes tumors are lopsided this way, long, oblong, and everything. They have no form because they're after a spirit which has no form. But it's the developing of cells. It's a bunch of cells.
କେତେବେଳେ କେମିତି ଆବୁଗୁଡ଼ାକ ଏପାକ ସେପାକ ହୋଇ କାଟି ପକାଇଥିବା ଅବସ୍ଥାରେ ଦେଖାଯାଆନ୍ତି, ଲମ୍ବାକୃତିର ଚଉଡ଼ାକୃତିର ସେପରି କେତେ ଗୁଡ଼ିଏ ଢଙ୍ଗରେ ଦେଖାଯାଆନ୍ତି। ସେଗୁଡ଼ାକର କିଛି ଆକୃତି ରହିନଥାଏ, ଯେହେତୁ ସେଗୁଡ଼ାକ ଏକ ଆତ୍ମାର ଅନୁରୂପ ଅଟନ୍ତି, ଯାହାର କିଛି ରୂପାକୃତି ନାହିଁ। ତଥାପି କୋଷଗୁଡ଼ାକର ଏହା ଉନ୍ନତି ସାଧନର ପରିଚୟ ଅଟେ, ଏହା ତ ଏକ ଦଳ କୋଷର ସମଷ୍ଟି ଅଟେ।
Living on the bloodstream.
ଯାହାକି ଏପରି ଏକ ବିଷୟ ପରି ମନେ କରନ୍ତୁ, ଆପଣ ମଧ୍ୟରେ ଆବୁଟିଏ କିମ୍ବା କର୍କଟ ରୋଗର କଷ୍ଟ ରହିଛି, ଏହା ତ ବୃଦ୍ଧି ଲାଭ କରୁଥିବା ଏକ କୋଷ ଅଟେ, ଏଗୁଡ଼ିକ ବଢୁଥାନ୍ତି ବଢୁଥାନ୍ତି ବଢୁଥାନ୍ତି, ଏହାକୁ ନଷ୍ଟ କରୁଥାଏ, ଆପଣ ମଧ୍ୟରୁ ଜୀବନର ସତ୍ତାକୁ ଶୋଷଣ କରୁଥାଏ, ଏହା ରକ୍ତ ପ୍ରବାହ ମଧ୍ୟରେ ବାସ କରି ରହିଥାଏ।
Cataract takes the mucus of the eye, grows right over, covers itself over. Shut your eyes off.
Chakshira parala, tahata chakshira lala ku khai pakae, puni eha upare vruddhi labha kori thai. Apanar eha upare pardar achchadana ku pakae thai. Apanar chakshira ku andha kari pakae.
Some of them comes and never gets like tubercular. That comes just in little small germs.
Segura karu kate kato sankramana kori thanti. ପୁଣି ଯକ୍ଷ୍ମା ପରି ଆଦୌ ସୁସ୍ଥତା ଲାଭ କରିନଥାନ୍ତି, ଯାହାକି ଏକ ସୂକ୍ଷ୍ମ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହାର କୌଣସି ନିର୍ଦ୍ଦିଷ୍ଟ ଗଠନ ରହିନଥାଏ, ସେହି ସମାନ ଗଠନ ବିଶିଷ୍ଟ ବୀଜାଣୁ ଏକ ହାତୀକୁ ମଧ୍ୟ ସୃଷ୍ଟି କରିଥାଏ, ଏକ ଫଡିଙ୍ଗକୁ ସୁଦ୍ଧା ନିର୍ମାଣ କରିଥାଏ, ବୁଝନ୍ତି ତ, ବୀଜାଣୁର କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ।
And some of them takes body form, some never does, and some never goes into cells. Some become spirit torments the soul.
Segura ka madhyaru katak bijanu sharira kro akruti ku dharan kori thanti, matra anya katak bijanu separi kori na thanti. Puni katak kosagura kro madhyaku pravesh kori na thanti. Katak atmare parivartana hoi thanti. Pran ku jatana dei thanti.
We'll try to get that part, I'll leave that part for tomorrow afternoon if I can. Where that soul spirit comes and how down under here
sei angshaku amane pore vichar karibu asanta kalira aparandha pai mu sei angshaku vichar nimita chhari debi jodi mu separi kari pare sei pranasthita atmati keuntharu ase puni ei sthana paryanta kipari pahunchi thae ta agani prachar karibi।
Now friends, I'm not telling this from some kind of a psychology. I have dealt with demons for years and you know that।
ଆଉ ହେ ବନ୍ଧୁଗଣ, ମୁଁ ଶରୀର ତତ୍ତ୍ୱ ଉପରେ ଆଧାର କରି ଏ ବିଷୟଟିକୁ ବର୍ତ୍ତମାନ ପ୍ରଚାର କରିବାକୁ ଯାଉନାହିଁ, ମୁଁ ତ ବର୍ଷ ବର୍ଷ ଧରି ଭୂତ ପ୍ରେତ ଗୁଡ଼ାକ ମଧ୍ୟରେ କାର୍ଯ୍ୟ କରି ଆସିଛି, ପୁଣି ସେ ବିଷୟକୁ ଆପଣମାନଙ୍କୁ ଜଣା।
ବିଷୟଟିକୁ
ଆପଣମାନେ ଯଦି କେବଳ ବୁଝନ୍ତେ, ରାତ୍ରିର ଆରାଧନା ସଭାଟି ଶେଷ ହେଲା ଉତ୍ତାରେ ସମୟ ସମୟ କ'ଣ ହୋଇଥାଏ ଆପଣମାନେ କିଛି ହେଲେ ଜାଣିନଥାନ୍ତି। ମନେ ରଖନ୍ତୁ, କୌଣସି ଆତ୍ମାର ବିରୋଧୀ ହୋଇ ଆପଣମାନେ ଯେତେବେଳେ ଠିଆ ହୋଇଥାନ୍ତି, ଆପଣମାନେ କ'ଣ କହୁଛନ୍ତି ସେ ବିଷୟରେ ଆପଣମାନଙ୍କୁ ଭଲ ଭାବେ ଧାରଣା ରହିବାଟା ଉଚିତ ଅତି ସାଧାରଣ ଭାବରେ ସେଠାରେ ଉପସ୍ଥିତ ଥାଇ କେବଳ କରି ନ ଯାଆନ୍ତୁ ଯେହେତୁ ତାହା କୌଣସି ଉପକାର ଆଦୌ କରିବ
ନାହିଁ
ତଥାପି ଯେକୌଣସି ଧରଣର ପେତାତ୍ମାକୁ ଯଦି ଆପଣମାନଙ୍କର ଆଜ୍ଞାଧୀନ ହେବାକୁ ହିଁ ପଡ଼ିଥାଏ ସେ ଏହାକୁ ବୁଝିଥାଏ ଆପଣ ଯେ କେତେ ବଡ଼ ପାଟି କରି ଚିତ୍କାର କରିଥାନ୍ତି ଏହା ସେଥିପାଇଁ ହୋଇନଥାଏ କିମ୍ବା କେତେ ଅଧିକ ତୈଳ ଢାଳି ତାହାକୁ ଆପଣ ଅଭିଷେକ କରିଥାନ୍ତି ଏହା ସେଥିପାଇଁ ହୋଇନଥାଏ ତଥାପି ପଛରେ ଏହି ସ୍ଥାନରେ ଯେଉଁ ସତ୍ୟତା ବିଷୟ ରହିଥାଏ ଏହା ସେଥିପାଇଁ ସମ୍ଭବ ହୋଇଥାଏ ଯେହେତୁ ତାହା ସତ୍ୟକୁ ଚିହ୍ନିବ ହିଁ ଚିହ୍ନିବ ବାହାରି ଆସ ଏହିପରି କହି ଯୀଶୁ ତାହାକୁ କେବଳ ଆଦେଶ ଦେଇଥିଲେ ମନେ ପକାନ୍ତୁ ଶିଷ୍ୟମାନେ ଚେଷ୍ଟା କରୁଥିଲେ ଅନେକ ସମୟ ଧରି ଧମକାଉଥିଲେ ପୁଣି ତାହାକୁ ଛଡ଼ାଇବାକୁ ପ୍ରବଳ ଚେଷ୍ଟା କରୁଥିଲେ ତଥାପି କିଛି କିଛି ପ୍ରୟାସକୁ କରୁନଥିଲେ ସେମାନେ ପଚାରିଥିଲେ ଆମେ ତାହାକୁ କାହିଁକି ଛଡ଼ାଇ ପାରିଲୁ ନାହିଁ ଯୀଶୁ କହିଥିଲେ କାରଣ ତୁମମାନଙ୍କ ଅବିଶ୍ୱାସ ଯୋଗୁଁ ହିଁ ତାହା କେବଳ ସମ୍ଭବ ହେଲା ସେ ତାହା କହିଥିଲେ ତାଠାରୁ ବାହାରି ଯା ପୁଣି ବାଳକଣି ତଳେ ପଡ଼ିଯାଇଥିଲା ପୁଣି ପୂର୍ବେ କଦାପି ଆକ୍ରାନ୍ତ ହୋଇନଥିବା ସବୁଠାରୁ ସାଂଘାତିକ ମିରିକି ରୋଗରେ ଆକ୍ରାନ୍ତ ହୋଇଥିଲା ବୁଝନ୍ତି ତ ବୁଝନ୍ତି ତ ସେମାନେ ଅଧିକାରକୁ ବୁଝିଥିଲେ
Look at those boys down there, those vagabonds who seen Paul casting out devils. They said, we can do the same thing, some priest's sons.
ସେହି ଘୁରାଫେରା କରୁଥିବା ଯୁବକ ଗୁଡାକୁ ପାଉଲଙ୍କୁ ଭୂତ ଗୁଡାକୁ ଛଡ଼ାଉଥିବା ଅବସ୍ଥାରେ ଉପସ୍ଥିତ ଥିବା ବିଷୟକୁ ଦେଖନ୍ତୁ ସେମାନେ କହିଥିଲେ ଆମେ ଏହି ପ୍ରକାର କାର୍ଯ୍ୟକୁ କରିପାରୁ କୌଣସି ଯାଜକର ପୁତ୍ର ଗଣ ଏମାନେ ଥିଲେ ତେଣୁ ସେମାନେ ସେଠାକୁ ଯାଇଥିଲେ ଆଉ ଏପରି କହିଥିଲେ ଆମମାନେ ମଧ୍ୟ ପେତାତ୍ମା ଗୁଡ଼ିକୁ କାଢ଼ିପାରୁ ତାହା ପ୍ରେରିତ 19 ଅଧ୍ୟାୟରେ ସେପରି ରହିଛି
They went out to a man who had epileptic fits and said, We adjure you by Jesus, come out of him. The devil said, Now, in the name of Jesus, who Paul preaches.
କେହି ଜଣେ ବ୍ୟକ୍ତି ଯିଏକି ମିରିକି ରୋଗରେ ଆକ୍ରାନ୍ତ ଥିଲା ତା ପାଖକୁ ସେମାନେ ଯାଇଥିଲେ ଆଉ କହିଥିଲେ ତାଠାରୁ ବାହାରି ଯିବା ପାଇଁ ଯୀଶୁଙ୍କ ନାମରେ ଆମମାନେ ତୋତେ ଆଦେଶ ଦେଉଛୁ ଭୂତଗଡ଼ କହିଥିଲେ ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରନ୍ତି ଏଥିରେ ସେହି ନାମରେ ଆଦେଶ ଦେଉ ପ୍ରେତଗଡ଼ କହିଥିଲେ ଆମେ ପାଉଲଙ୍କୁ ଚିହ୍ନୁ ଯୀଶୁଙ୍କୁ ମଧ୍ୟ ଚିହ୍ନୁ ମାତ୍ର ତୁମମାନେ କିଏ
କଣ
ଯେ ଘଟିଥିଲା ତାହା ଆପଣମାନଙ୍କୁ ଜଣା ସେମାନଙ୍କ ଉପରେ ଭୂତଗ୍ରସ୍ତ ବାଳକଟି ଡେଇଁ ପଡ଼ିଥିଲା ପୁଣି ସେମାନଙ୍କ ପୋଷାକ ଫାଡ଼ି ପକାଇଥିଲା ସେମାନେ ମିରିକି ରୋଗର ଆକ୍ରାନ୍ତ ହୋଇ ସେମାନଙ୍କ ସ୍ଥାନକୁ ପଳାଇ ଯାଇଥିଲେ
So there is a lot of fanaticism. This is the church this evening.
ସେହି ସମାନ ଧରଣ ପ୍ରେତାତ୍ମା ଗୁଡାକ ଆଜିକାଲି ସୁଦ୍ଧା ବାସ କରି ରହିଅଛନ୍ତି ତେଣୁ ବିଭିନ୍ନ ଧରଣର ଭଣ୍ଡାମୀ ଦେଖାଯାଏ ଆଜି ସନ୍ଧ୍ୟାରେ ଏହା ଏକ ଉପାସନାଳୟରେ ସେପରି ଦେଖାଯାଏ
There's a lot of fanaticism in the lands that they call divine healing that ought to be shut up.
ଅଲୌକିକ ସୁସ୍ଥତା କହି ପରିଚିତ ଥିବା ଏକାଧିକ ଭଣ୍ଡାମୀ ପଣିଆ ଆଜିକାଲି ଏହି ରାଷ୍ଟ୍ର ମଧ୍ୟ ରହିଛି ଯାହାକୁ ନିଶ୍ଚିତ ରୂପେ ବନ୍ଦ ହେବା ଉଚିତ ଯାହାକି ପ୍ରକୃତ ଉଦ୍ଦେଶ୍ୟ ମଧ୍ୟରେ ଥାଇ ବିରୋଧ ଭାବକୁ ଉତ୍ପନ୍ନ କରୁଅଛି ସେହି କାରଣରୁ ଆପଣମାନଙ୍କୁ ଏତେ ଅଧିକ ସଂଗ୍ରାମ କରିବାକୁ ପଡ଼ିଥାଏ ଆଜିକାଲି ତ ଏପରି ଅନେକ କିଛି ମତବାଦ ରହିଛି ଯାହାକି ଧର୍ମ ନାମରେ ପରିଚିତ ତାହାକୁ ନିହାତି ପକ୍ଷେ ବନ୍ଦ କରିବା ଉଚିତ ଏଗୁଡ଼ିକ ଅଧିକ କିଛି ନ ହୋଇ କେବଳ ଏକ ପ୍ରକାର ଭ୍ରାନ୍ତ ନୀତି ନିୟମ ଯାହା ପାଇଁ ଈଶ୍ୱରଙ୍କ ଏକ ଯୋଗ୍ୟ ମଣ୍ଡଳୀକୁ ଏତେ ଅଧିକ ସଂଗ୍ରାମ କରିବା ପାଇଁ ପଡ଼ୁଅଛି କିନ୍ତୁ ଆମମାନେ ଆମେରିକୀୟ ବୁଝନ୍ତୁ ବୁଝିବାକୁ ହେଲେ ତାହା ହିଁ ସେ ପ୍ରକାର କଥା
ପ୍ରଭୁ
ପରମେଶ୍ୱର କହନ୍ତି, ଗହମ ପୁଣି ଲତାଜାତୀୟ ଗଛ ଗୁଡ଼ାକ ପୁଣି କଣ୍ଟା ଗଛ ଗୁଡ଼ାକ ଏକ ସାଙ୍ଗରେ ଗୋଟିଏ ଭୂମିରେ ବଢ଼ିଥିଲେ, ସେଗୁଡ଼ାକୁ ଉପାଡ଼ି ପକାଇବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ, ସେମାନଙ୍କୁ ଏକ ସଙ୍ଗେ ବଢ଼ିବାକୁ ଦିଅନ୍ତୁ, ତଥାପି ସେଗୁଡ଼ାକର ଫଳ ଦ୍ୱାରା ଆପଣମାନେ ସେମାନଙ୍କୁ ଚିହ୍ନିବେ। ତହିଁରେ ଆଦୌ ଫଳ ଗୁଡ଼ାକ ଲାଗି ନାହାନ୍ତି, ସେପରି କାହିଁକି ତହିଁରେ ଜୀବନର ସତ୍ତା ନାହିଁ, ତହିଁରେ ସେପରି କିଛି ଆଭାସର ପରିଚୟ ଆଦୌ ନାହିଁ। ଏହି ଜୀବକୋଷଟିକୁ ଏତେବେଳେ ଲକ୍ଷ୍ୟ କରନ୍ତୁ, ଉଦାହରଣ ସ୍ୱରୂପ ଆସନ୍ତୁ ଏପରି କହିବା, ଯେପରିକି ବହୁଧା ପ୍ରାୟ ଏପରି ହୋଇଥାଏ, ରକ୍ତ ବର୍ଣ୍ଣର କର୍କଟ ରୋଗ ମୁଖ୍ୟତଃ ସ୍ତ୍ରୀମାନଙ୍କର ଗର୍ଭରେ ସଂକ୍ରମିତ ହୋଇଥାଏ, ନାରୀର ଘାତକ ପୁଣି ସେପରି ଅନେକ କିଛି। ପୁଣି ତାହାକୁ ଆସନ୍ତୁ ତାହାକୁ ଚିନ୍ତା କରି ଦେଖିବା, ସେଠାରେ ରହିଥିବା ସେହି ବ୍ୟାଧିଟି ଏହାର ଜୀବକୋଷ ମଧ୍ୟରେ କର୍କଟର ବ୍ୟାଧିଟି ସେପରି ରହିଛି। ପୁଣି କର୍କଟ ରୋଗଟି ପ୍ରକୃତି ମଧ୍ୟସ୍ଥିତ ପ୍ରତ୍ୟେକ ବିଷୟ ସେଗୁଡ଼ାକ ଆଧ୍ୟାତ୍ମିକତାକୁ ଉଦାହରଣ ସ୍ୱରୂପ କରି ପ୍ରସ୍ତୁତ କରନ୍ତି। ଆପଣମାନେ ସେ ବିଷୟରେ ଗୋଚର ଥିଲେ କି? ଅବାଧରେ ପ୍ରତ୍ୟେକ ବିଷୟ ଯାହାକି ପ୍ରକୃତିର ମଧ୍ୟରେ ରହିଛି ସେସବୁ ଆଧ୍ୟାତ୍ମିକ ବିଷୟକୁ ନମୁନା କରି ପ୍ରସ୍ତୁତ କରନ୍ତି। ଉଦାହରଣ ସ୍ୱରୂପ ଠିକ୍ ଏହାରିପରି ଖ୍ରୀଷ୍ଟଙ୍କ ଶରୀରରେ ଆମମାନେ ଯେତେବେଳେ ଜାତ ହେଲୁ, ଆମମାନଙ୍କର ଜନ୍ମଗ୍ରହଣକୁ ସଫଳ କରିବା ନିମନ୍ତେ ସେତେବେଳେ ତିନୋଟି ବିଭିନ୍ନ ଉପକରଣର ଅବସ୍ଥାପିତ ହୋଇ ରହିଥିଲା। ପୁଣି ସେଗୁଡ଼ା ତ ପ୍ରକୃତରେ ସେହି ତିନୋଟି ବିଭିନ୍ନ ବସ୍ତୁ ଅଟନ୍ତି ଯେଉଁଗୁଡ଼ାକ ଯୀଶୁଙ୍କର ମୃତ୍ୟୁ ହେବା ସମୟରେ ତାଙ୍କ ମଧ୍ୟରୁ ନିର୍ଗତ ହୋଇଥିଲା। ସେତେବେଳେ ତାଙ୍କ ଶରୀରରୁ ଜଳ, ରକ୍ତ ଆଉ ଆତ୍ମା ନିର୍ଗତ ହୋଇଥିଲେ, ଏହା ସତ୍ୟ କଥା ଅଟେ ନା?
Three elements, that's the elements we go through when we're born again. Justification, sanctification, baptism of the Holy Spirit.
Tinoti bibhinna dharana bastu amane nutana janma jetale labha kori thau setale ehi pari tinoti avasthar madhye de amane agrasar kori thau arthat dharmikata bad pavitrikaran bad puni pavitra atmane janma grahan adi.
Now that can all be in one act.
Puni ସେହି ସକଳ ପ୍ରଥା କେବଳ ଗୋଟିଏ ମାତ୍ର କାର୍ଯ୍ୟରେ ସମ୍ପନ୍ନ ହୋଇପାରେ, ତଥାପି ଏହା ନେଇଥାଏ। ପୁଣି ବିନା ପବିତ୍ରୀକରଣରେ ସୁଦ୍ଧା ଆପଣ ଧାର୍ମିକ ବୋଲି ଗଣ୍ୟ ହୋଇପାରନ୍ତି। ଆପଣ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିପାରନ୍ତି, ତା ସତ୍ତ୍ୱେ ଆପଣ ଅଶୁଚି ହୋଇ ରହିପାରନ୍ତି।
But you can absolutely live in a both justified and a clean holy life and without the Holy Ghost.
ତତ୍ପରେ ଆପଣ ଧାର୍ମିକ ପୁଣି ଅତି ବିଶୁଦ୍ଧ ଜୀବନର ଜୀବନ ଯାପନ ସହିତ ବାସ କରିପାରନ୍ତି, ମାତ୍ର ଧର୍ମାତ୍ମାଙ୍କ ରହିତ ହୋଇଥାନ୍ତି।
See the Bible, 1 John 5:7 said there are three that bear record in heaven, the Father, Son, and Holy Ghost, and the Father, Word, and Holy Ghost, which was the Son, and these three are one.
ଦେଖନ୍ତୁ, ଏକମ ଜହନ 5:7 ପଦରେ ବାଇବଲର ଉକ୍ତି ଏପରି ଅଟେ, ସ୍ୱର୍ଗରେ ତିନି ଜଣ ସାକ୍ଷୀ ସାକ୍ଷ୍ୟଦାନ କରନ୍ତି, ଅର୍ଥାତ୍ ପିତା, ପୁତ୍ର ଆଉ ପବିତ୍ର ଆତ୍ମା। ପୁଣି ପିତା ବଚନ ଆଉ ଧର୍ମାତ୍ମା, ଯିଏକି ପୁତ୍ର ଥିଲେ, ପୁଣି ଏହି ତିନ ଏକ ଅଟନ୍ତି। ପୃଥିବୀରେ ମଧ୍ୟ ତିନି ଜଣ ସାକ୍ଷ୍ୟଦାନ କରନ୍ତି, ଅର୍ଥାତ୍ ଜଳ, ରକ୍ତ,
the spirit, and they agree in one, not one, but agree in one.
ଆଉ ଆତ୍ମା ପୁଣି ସେମାନେ ଏକରେ ସହମତ ହୁଅନ୍ତି।
You can't have the Father without having the Son. You can't have the Son without having the Holy Ghost. For they are inseparable one. The Trinity is in a one.
ପୁତ୍ରଙ୍କୁ ଲାଭ କରିବା ବିନୁ ଆପଣମାନେ ପିତାଙ୍କୁ ଲାଭ କରିପାରନ୍ତି ନାହିଁ, ସେହିପରି ଭାବରେ ପବିତ୍ରାତ୍ମାଙ୍କୁ ଲାଭ କରିବା ବିନୁ ଆପଣମାନେ ପୁତ୍ରଙ୍କୁ ଲାଭ କରିପାରନ୍ତି ନାହିଁ, ଯେହେତୁ ଅବିଭକ୍ତ ଅବସ୍ଥାରେ ଏମାନେ ଏକ ଅଟନ୍ତି। ତ୍ରିତ୍ୱ ତାହା ତ ଏକକଙ୍କ ମଧ୍ୟରେ ସଂଯୁକ୍ତ ଅଟେ।
I don't hear it around here, but you hear a lot across the country. One of the greatest things in the Pentecostal group is a mix up in that one simple thing.
ମୁଁ ଏଠାରେ ସେପରି କଥାକୁ ଆଦୌ ଶୁଣି ନଥାଏ। ମାତ୍ର ଦେଶର ଅନ୍ୟାନ୍ୟ ସ୍ଥାନଗୁଡ଼ାକରେ ଆପଣମାନେ ସେସବୁ ବିଷୟ ବହୁଧା ଶୁଣିପାରିବେ। ପେଣ୍ଟିକଷ୍ଟାଲ ଦଳଗୁଡ଼ିକର ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ବିଷୟଗୁଡ଼ିକ ଏପରି ରହିଛନ୍ତି ଯାହାକି ସେପରି ସାଧାରଣ ବିଷୟଟିକୁ ସୁଦ୍ଧା ସମିଶ୍ରଣ କରି ପକାଏ।
And I've had their heads right together and proved to them they both believe the same thing. It's the devil between them, that's all.
ସେମାନଙ୍କର ମୁଖ୍ୟଙ୍କ ଠାରୁ ମୁଁ ଶୁଣିଛି, ଉଭୟକୁ ସମୂହ ରୂପେ ଶୁଣିଛି। ପୁଣି ସେମାନେ ଉଭୟ ଯେ ଏକ ପ୍ରକାର ବିଷୟକୁ ବିଶ୍ୱାସ କରନ୍ତି ସେ ବିଷୟ ସେମାନଙ୍କୁ ପ୍ରମାଣ କରିଦେଇଛି। ସେମାନଙ୍କ ଉଭୟଙ୍କ ମଧ୍ୟରେ ତାହା ଶୈତାନ ଅଟେ, ତାହା ହିଁ ସବୁକିଛି ବିଷୟ।
If that great Pentecostal church would you throw down them little traditions and unite themselves together as one blessed church of God, the rapture would come.
ସେହି ମହାନ ପେଣ୍ଟିକଷ୍ଟ ମଣ୍ଡଳୀଟି ଯଦି କରିପାରନ୍ତେ, ସେହି ପୁରୁଣା ରୀତିନୀତି ଗୁଡ଼ାକୁ ଯଦି ଛାଡ଼ି ଦେଇପାରନ୍ତି, ପୁଣି ଈଶ୍ୱରଙ୍କ ଏକ ଆଶିଷିତ ମଣ୍ଡଳୀ ସ୍ୱରୂପ ଯଦି ପରସ୍ପର ସହିତ ଏକଜୁଟ ହୋଇ ରହନ୍ତେ, ତେବେ ଯାଏ ଉର୍ଦ୍ଧାନ୍ତୀକରଣ ଘଟଣାଟି ସଫଳ ହୋଇଯିବ।
And they absolutely believe the same thing.
Matra sabu kichi yatharta epori kahi satan samananku prathak rakhi thae eha ko sepori dharana kari rakhi bata eha hi tahara pantha kintu semane ubhaye prakrutay ek apaka bisoy ko bishwas karanti.
One said, well, this is that. I said, well, this is that, then that's this. So there you are. So it's all the same thing.
Jane epori kahanti bhala katha eha tahai ate. ମୁଁ କହିଲି, ଭଲ କଥା, ଯଦି ଏହା ତାହା ଅଟେ ତେବେ ତାହା ଏହା ଅଟେ। ହେଲେ ଯୋଗୁଁ ଆପଣ ସେପରି ଅଟନ୍ତି, ତେଣୁ ଏହା ପୁରାପୁରି ଭାବରେ ସମାନ ଧରଣର କଥା। ପୁଣି ତ୍ରିବିଧରେ ଈଶ୍ୱରଙ୍କ ସେ ତିତ୍ତ ମତ ଉପରେ ଆପଣ ସେ ପ୍ରକାର ଧରଣ ଅଟନ୍ତି। କିନ୍ତୁ ଈଶ୍ୱର ନିଜର ଏକକୀକରଣରେ ଅଦ୍ୱିତୀୟ ଅଟନ୍ତି। ପିତା, ଈଶ୍ୱର, ପୁତ୍ର ଆଉ ପବିତ୍ର ଆତ୍ମା ଏକ ଅଟନ୍ତି।
Now we don't say our gods as heathens, it's our God. See, it's the threefold being of God.
ପୁଣି ଆମମାନଙ୍କର ଈଶ୍ୱର ଗଣ, ସେପରି କଥାକୁ ଆମମାନେ ଆଦୌ କହି ନଥାଉ ଯେପରିକି ମୂର୍ତ୍ତି ପୂଜକ ଗଣ କହନ୍ତି। ଏହା ତ ଆମମାନଙ୍କର ଈଶ୍ୱର ସେପରି ଏକ ବିଷୟ, ବୁଝନ୍ତି ତ? ଏହା ତ ଈଶ୍ୱରଙ୍କ ତିନୋଟି ବିଭିନ୍ନ ଧରଣର ପଦବୀ ମାତ୍ର। ତେଣୁ ଧ୍ୟାନ ଦିଅନ୍ତୁ, ପୁଣି ଶୟତାନ ମଧ୍ୟ ତ୍ରିତ୍ୱରେ ପରିଚିତ, ଆଉ ତାର ସକଳ ଶକ୍ତି ତ୍ରିତ୍ୱରେ ରହିଛି।
ତତ୍ପରେ
କିନ୍ତୁ ଧ୍ୟାନ ଦିଅନ୍ତୁ, ଜଳ ଆଉ ରକ୍ତ ଓ ଆତ୍ମା ନୂତନ ଜୀବନକୁ ସାଧନ କରିଥାନ୍ତି। ଏହା ଏହା ତଦନୁସାରେ ସତ୍ୟ କଥା ନୁହେଁ କି? ତେଣୁ ଲକ୍ଷ୍ୟ କରନ୍ତୁ, ତାହା ଯାହାକି ନୂତନ ଜନ୍ମକୁ ସୂଚାଇ ଥାଏ। ନୂତନ ଜନ୍ମର ପୂର୍ବେ ଏକ ସାଧାରଣ ଜନ୍ମଗ୍ରହଣ ପ୍ରକ୍ରିୟାକୁ କିଏ ସୂଚିତ କରିଥାଏ?
You mothers, when a baby is born, what's the first thing? Water. Next, blood. Next. See? That makes the life. See? Makes the person. Water, blood, spirit.
ଯେତେବେଳେ ଆପଣମାନେ ମାତାଗଣ, ଶିଶୁଟି ଯେତେବେଳେ ଭୂମିଷ୍ଠ ହୁଏ, ସର୍ବପ୍ରଥମ ବିଷୟଟି କ'ଣ ଦେଖିବାକୁ ମିଳେ? ତାହା ଜଳ। ତତ୍ପରେ ରକ୍ତ। ପରବର୍ତ୍ତୀ ବିଷୟଟିକୁ ଲକ୍ଷ୍ୟ କରନ୍ତୁ, ତାହା ଜୀବନକୁ ପରିଚିତ କରେ, ବୁଝନ୍ତୁ, ବ୍ୟକ୍ତିଟିକୁ ଉପସ୍ଥାପନ କରେ। ଜଳ, ରକ୍ତ, ଆତ୍ମା ଏଗୁଡ଼ାକ ଅଟନ୍ତି। ପୁଣି କର୍କଟ ରୋଗଟି, ପରବର୍ତ୍ତୀ ବିଷୟ ପାଇଁ ଆସନ୍ତୁ ଆମମାନେ ତା ଉପରେ ଚିନ୍ତା କରିବା। ମୁଁ ଧାରଣା କରେ ଆମମାନଙ୍କ ହାତରେ ବଳକା ପାଞ୍ଚ ମିନିଟର ସମୟ ରହିଛି। ପରବର୍ତ୍ତୀ ପାଞ୍ଚ ମିନିଟ ସମୟରେ ଆସନ୍ତୁ କର୍କଟ ରୋଗ ଉପରେ ଚିନ୍ତା କରିବା।
ସେହି
ରୋଗ ପ୍ରକୃତରେ କ'ଣ, ତାହା କାହାକୁ ସୂଚାଇ ଥାଏ?
He's a scavenger. He represents the vulture. Eats dead things.
ତାହା ତ ଏକ ପ୍ରକାର ହାନିକାରକ ବ୍ୟାଧି ତାହା ସାର୍ଗୁଣାକୁ ଶୋଷାଇଥାଏ ଯିଏ ମୃତ ବସ୍ତୁ ଭୋଜନ କରେ
And the cancer comes from a bruise mostly, where a cell has been hit and it breaks up.
ପୁଣି କର୍କଟ ରୋଗଟି କ୍ଷୟ ପାଇସାରିଥିବା ବସ୍ତୁରୁ ନିର୍ଗତ ହୋଇଥାଏ ମୁଖ୍ୟତଃ ଯେଉଁ ସ୍ଥାନରେ ଜୀବକୋଷଟିଏ କ୍ଷତିଗ୍ରସ୍ତ ହୋଇଥାଏ ସେହି ସ୍ଥାନରେ ଏହା ସଂକ୍ରମିତ ହୁଏ
And a little cell in there becomes backslid. Well, that's a big word for a Baptist, ain't it?
ପୁଣି ସେହି ସ୍ଥାନର ଏକ କ୍ଷୁଦ୍ର ଜୀବକୋଷ ଅକର୍ମଣ୍ୟ ହୋଇପଡ଼େ ଆରେ ବା ଜଣେ ବ୍ୟାପ୍ଟିଷ୍ଟ ପାଇଁ ତାହା ଏକ ଅସହନୀୟ ବିଷୟ ଏହା ସେପରି ନୁହେଁ କି
All right. But it backslides, that cell. I'm a Baptist who believes in backsliding.
ଭଲ କଥା କିନ୍ତୁ ଏହା ହାନିକାରକ ଅଟେ ସେ ଜୀବକୋଷର ହାନି କରିଥାଏ ମୁଁ ଜଣେ ବ୍ୟାପ୍ଟିଷ୍ଟ ଯିଏ ପଶ୍ଚାତପଦର କଥାକୁ ବିଶ୍ୱାସ କରେ
Someone said down here in Arkansas, meaning they said, Brother Branham? Said, is a fellow Nazarene, he'd been healed. He had to walk around over town with his crutches on his shoulders.
ସେଦିନ ଆର୍କାନସାସର ଉପାସନାରେ କେହି ଜଣେ ବ୍ୟକ୍ତି ମୋତେ ସେଠାରେ ଏପରି କହିଥିଲେ କହିଲେ ଭାଇ ବ୍ରାହ୍ମ ସେ କହିଲେ ଆରୋଗ୍ୟ ଲାଭ କରିଥିବା ସେ ବ୍ୟକ୍ତି ଜଣକ ନାଜରିନୀ ଥିଲେ ସେ ସୁସ୍ଥତା ଲାଭ କରିଥିଲେ ସେ ନିଜର ଲାଭ କରିଥିଲେ ନିଜର କାଖ ତଳେ ଆଶାବାଡ଼ି ରଖି ସେ ସହର ମଧ୍ୟରେ ଯିବା ଆସିବା କରୁଥିଲେ
Said, when I first come here, said, I heard you preach, I thought you was a Nazarene.
ସେ କହିଥିଲେ କ'ଣ ଯେ କଥା ଆପଣ ସେ ବିଷୟକୁ ଜାଣନ୍ତି କି କହିଥିଲେ ସର୍ବପ୍ରଥମେ ମୁଁ ଏଠାକୁ ଯେତେବେଳେ ଆସିଥିଲି କହିଥିଲେ ମୁଁ ବିଚାର କରିଥିଲି ଯେ ଆପଣ ଆପଣଙ୍କୁ ପ୍ରଚାର କରୁଥିବା ଶୁଣିଥିଲି ତେଣୁ ଆପଣ ଯେ ଜଣେ ନାଜରିନ୍ ଅଟନ୍ତି ଏପରି ମୁଁ ବିଚାର କରିଥିଲି ସେ କହିଥିଲେ ତତ୍ପରେ ମୁଁ ଦେଖିଥିଲି ଅଧିକାଂଶ ଉପାସକ ପେଣ୍ଟିକଷ୍ଟାଲ ଅଟନ୍ତି ଆଉ ଆପଣ ବର୍ତ୍ତମାନ କହୁଛନ୍ତି ଯେ ଆପଣ ଜଣେ ବ୍ୟାପ୍ଟିଷ୍ଟ ଅଛନ୍ତି କହିଲେ ମୁଁ ଏହାକୁ ବିଶ୍ୱାସ କରେ ନାହିଁ ମୁଁ କହିଥିଲି ଆହେ ତାହା ତ ଅତି ସହଜ ବିଷୟ ମୁଁ କହିଥିଲି ମୁଁ ଜଣେ ପେଣ୍ଟିକଷ୍ଟାଲ ନାଜରିନ୍ ବ୍ୟାପ୍ଟିଷ୍ଟ ସବୁକିଛି ଅଟେ ତେଣୁ ତାହା ଅଟେ ହଁ ତାହା ସତ୍ୟ କଥା ଅଟେ
No, we are one in Christ Jesus by the Holy Spirit making us one. That's right.
ଭଲ କଥା ବୁଝନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭେମାନେ ସମସ୍ତେ ଏକ ପବିତ୍ର ଆତ୍ମା ଯାହାଙ୍କ ଦ୍ୱାରା ସେ ଆମମାନଙ୍କୁ ଏକ କରୁଅଛନ୍ତି ତାହା ହିଁ ସତ୍ୟ କଥା
Now, notice, this little cell backslides when it's bruised.
ତେଣୁ ଧ୍ୟାନ ଦିଅନ୍ତୁ ଏହି ଜୀବକୋଷଟି ଯେତେବେଳେ ସଂକ୍ରମିତ ହୋଇପଡ଼େ ସେତେବେଳେ ତାହା ହାନିକାରକ ହୋଇଥାଏ
It begins little other little germs run forth to give its lives in there and that's what pus comes in a sore. That's teeny little soldiers fighting for your life.
ଏହା ଛୋଟରୁ ଆରମ୍ଭ ହୋଇଥାଏ ଅନ୍ୟାନ୍ୟ ଛୋଟ ଛୋଟ ବୀଜାଣୁ ଗୁଡ଼ାକ ତାହାର ନିକଟବର୍ତ୍ତୀ ହୋଇ ତାହାକୁ ଜୀବନଦାନ କରିଥାନ୍ତି ସେହି କାରଣରୁ ଉକ୍ତ ଏକ ବଥ ଉପରେ ପୂଜ ଜମିଥାଏ
And to hit that poison, them demon powers is trying to collect in there and give their lives.
Semane sei sthan ko shigra prayan kari thanti, puri se bisoy ko nasha kari thanti, ebong taku sangram karuchanti. Semane sei sthan shigra prayan kari thanti, puri se bisoy ko nasha kari thanti, sei preta shakti gura ko, jemane sei kheta sthan re samvayato heba ko chesta kari thanti, semane ko nasha karanti, puri semane ko jivano bisarjan kari thanti.
That's what's made, that's a bunch of little dead soldiers, that pus that's in your blood, in a sore. They give their life to save yours.
Tahai jaha ki kori thai, taha ote, shegura ka ekodala mruta sena atanti, taha sahi pujo jaha ki aparankara raktare thai, taha sahi ghaare thai, shegura ka aparankara pranakya pahin, nijo jibana gudi anti.
Now, once a little cell rejects in there and this demon gets started, He starts growing. He begins to multiply cells.
ପୁଣି କଦାଚ ସେହି ଛୋଟ ଜୀବକୋଷ ଯେତେବେଳେ ସେହି ସ୍ଥାନରେ ଅସ୍ୱୀକୃତ ହୋଇଥାଏ ପୁଣି ଏହି ପେଦଶକ୍ତିଟି ସେଠାରେ ପହଞ୍ଚି କାର୍ଯ୍ୟାରମ୍ଭ କରିଥାଏ ତତ୍ପରେ ଏହା ବିକାଶ ଲାଭ କରିବାକୁ ଆରମ୍ଭ କରେ ତାହା ଜୀବକୋଷ ଗୁଡ଼ାକୁ ଦ୍ୱିଗୁଣିତ କରିବାରେ ଲାଗିପଡ଼େ
He's building a body, just exactly like your babies begin in your womb and like you did in your mother.
우리 아빠만한가 거부해 시수구라가 되버리 서리어 같은 거라고 아름답게 탄티 ठीक सही पूरे हवरे ए जीवकोशटी एक शरीर को गठन करिवार लागि थाए आपनक मार गर्भ रे आपनक परि शरीर ते परि प्रस्तुत होई थाए ठीक सही परि
सेल ऑन टॉप ऑफ सेल सेल ऑन टॉप ऑफ सेल सेल एनी वे एनी वेयर जस्ट दे हैव नो फॉर्म ऑफ नथिंग लाइक अ ह्यूमन बीइंग एट इट्स नेचर इट्स जस्ट आउट ऑफ अ स्पिरिट जस्ट ग्रोज एनीवे एंड इट बिगिन सेल ऑन टॉप ऑफ सेल सेल ऑन टॉप ऑफ सेल
जीवकोश परे अन्यक जीवकोश जीवकोश परे ଜୀବକୋଷ ଯେପରି ଭାବରେ ହେଉ ପଛେ ଏକ କୋଷ ଯେକୌଣସି କ୍ଷେତ୍ରରେ ତାହା ହିଁ କେବଳ ମନୁଷ୍ୟ ଯେପରି ଆକୃତି ଅଛି ଏଗୁଡ଼ାକ ସେପରି କିଛି ଆକୃତି ନାହିଁ ଏହା ଆଚରଣ ଅନୁରୂପ ଅଟନ୍ତି ଏହା ଏକ ଆତ୍ମାରୁ କେବଳ ଆଗତ ଏହା ତ ଯେକୌଣସି ପ୍ରକାରେ ବୃଦ୍ଧି ଲାଭ କରେ ପୁଣି ଜୀବକୋଷ ଉପରେ ଜୀବକୋଷ ହୋଇ ଏହା ଆରମ୍ଭ କରିବ ଜୀବକୋଷ ଉପରେ ଜୀବକୋଷ ହୋଇ ଏହା ଆରମ୍ଭ କରିବ
And now, first thing you know, you begin to get weak and feel sick. You go to the doctor, and he'll examine you. Maybe he can't find it.
Puni ette bale sarvaprathom bishoy ko apana mane jananti. Apana dino ko dino durbal hoi padibe o asustha anubhav koribe. Apana chikitsak nikota ko jananti. Police apananku parikha kar dekhibe. Hoi pare se ehaku bujhi parinathanti.
If he does, maybe he'll cut it. If he can cut it clear, all right, he's got it.
ଯଦି ସେ ଯେପରି କରନ୍ତି ହୋଇପାରେ ସେଥିପାଇଁ ଅସ୍ତ୍ରୋପଚାର କରିବେ ଯଦି ସେ ଏହାକୁ ଉପଯୁକ୍ତ ଭାବେ କାଟି ନ ପାରନ୍ତି ତେବେ ନିଶ୍ଚିତ ଯେ ଆପଣ ଏଥିରେ ଆକ୍ରାନ୍ତ ଅଟନ୍ତି ମାତ୍ର ସେ ଏହାକୁ ଯଦି ସଠିକ୍ ଭାବେ କାଟି ନ ପାରନ୍ତି ତେବେ ତାହା ଯଦି ଗଳା ମଧ୍ୟରେ ଥାଏ କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ହୋଇଥାଏ ଯେଉଁ ସ୍ଥାନରେ ଏହାକୁ ପୁରାପୁରି ଭାବରେ କାଟି ସଫା କରି ଦିଆଯାଇ ନଥାଏ ତେବେ ତ ଏହାର ଏକ ଛୋଟ ଅଣୁଟିଏ ମଧ୍ୟ ଜୀବନ୍ତ ହୋଇ ଉଠିବ ଦେଖନ୍ତୁ ଯେହେତୁ ଆପଣ ନିଜର ହାତକୁ କାଟି ପକାଇବେ ତତ୍ପରେ ଏହାକୁ ପୁଣି ଯଥା ସ୍ଥାନରେ ପ୍ରତିରୋପଣ କରିବେ କିମ୍ବା ଅନ୍ୟ ଯାହା କିଛି ବିଷୟ କିମ୍ବା ଆପଣ କାଟି ପକାଇଦେବେ ସେପରି ବିଷୟ ନୁହେଁ ମୁଁ ଯାହା ଅର୍ଥ କରି କହେ ଆପଣ ମୁଖ୍ୟ ଶରୀରକୁ ଯଦି କାଟି ପକାନ୍ତି ପୁଣି ନିଜର ହାତକୁ ସେଠାରେ ଛାଡ଼ି ପକାନ୍ତି କିପରି ତାହା ଯଦି ଜୀବିତ ହୋଇ ରହି ନ ପାରେ ତଥାପି କିନ୍ତୁ ଦେଖନ୍ତୁ ଆପଣଙ୍କ ପରି କିନ୍ତୁ ଏହାର କିଛି ଆକୃତି ନାହିଁ ଏହା ତ ଚଳପ୍ରଚଳ କରୁଥିବା ଏକ ପ୍ରେତ ଶକ୍ତି ଅଟେ
And now notice, you call them, the doctor calls it a cancer. God calls it a devil.
Tatpare ethare dhyana diyantu. Apar mane segura ko parichita karanti. Chikitsak gana eha ko karkata roga boli parichita karanti. Kintu parameshwar eha ko eka shaitan boli kahanti.
Look at the day, they just give it. Where does the word cancer come from?
Ajikali ra bishoypati tike nazar rakhi dekhantu. ସେମାନେ ଏହାକୁ କେବଳ ଜାଣନ୍ତି କର୍କଟ ବୋଲି ଜଣାଶୁଣା ଥିବା ଶବ୍ଦଟି କେଉଁଠାରୁ ନିର୍ଗତ ଏହା ତହିଁରୁ ଆଗତ ଲାଟିନ୍ ଶବ୍ଦରୁ ଆନିତ ଏହା କି ଚିକିତ୍ସା ଶାସ୍ତ୍ର ଭାଷାରେ ବ୍ୟବହୃତ ହୋଇଥାଏ ଯାହାକି କଙ୍କଡ଼ାକୁ ଅର୍ଥ କରିଥାଏ ସେହି କଙ୍କଡ଼ା ଯାହାକୁ ସମୁଦ୍ର କୂଳରେ ଆପଣମାନେ ଦେଖିଥାନ୍ତି ଯାହାର ଶରୀର ଆମୂଳ ଚୂଳ ଗୋଡ଼ରେ ପରିପୂର୍ଣ୍ଣ
That's the way that it does. It reaches out. Spreads out. The word cancer is crab.
ସେହିପରି ଭାବରେ ତାହା ଆରମ୍ଭ ହୋଇ କାର୍ଯ୍ୟ କରିଥାଏ ଏହା ନିକଟବର୍ତ୍ତୀ ହୁଏ ପୁଣି ବୃଦ୍ଧି ସାଧନ କରିଥାଏ କର୍କଟ ଶବ୍ଦଟି କଙ୍କଡ଼ା ହିଁ ଅଟେ
And it gets in and just keeps taking a whole sucking blood as it goes like an octopus or something.
ପୁଣି ଏହା ଆକ୍ରାନ୍ତ କରିଥାଏ ଆଉ ଏହାର ଅଧିକାରକୁ କେବଳ ସାବ୍ୟସ୍ତ କରିଥାଏ ପୁଣି ସଂକ୍ରମିତ ହେଉଥିବା ଯୋଗୁଁ ଏହା ରକ୍ତ ଶୋଷିଥାଏ ଯେପରିକି ଅକ୍ଟୋପସ୍ ପୁଣି ଅନ୍ୟାନ୍ୟ ଜୀବ କରିଥାନ୍ତି
କିପରି
ଆବୁଟିଏ ଚକ୍ଷୁର ପରଳ ପୁଣି ଅନ୍ୟାନ୍ୟ କିସମ ରୋଗଗୁଡ଼ାକ ପ୍ରତ୍ୟେକଟି ଏକ ସ୍ୱତନ୍ତ୍ର ଜୀବାଣୁରୁ ସଂକ୍ରମିତ ହୁଏ। ପୁଣି ସେହି ଜୀବାଣୁର ଶରୀରଟିରେ ହେବା
ବାଞ୍ଛନୀୟ।
ଏହା ପୂର୍ବେ କି ତାହା ଏକ ଶରୀର ହୋଇପାରନ୍ତା, ତାହାକୁ ଜୀବନଟିଏ ହୋଇ ପରିଚିତ ହେବାକୁ ହିଁ ଅଛି। ଏଥିପୂର୍ବେ କି ଏହା ସୃଷ୍ଟି କରିପାରେ କିମ୍ବା ଅଙ୍କୁରିତ ହୋଇପାରେ, ପୁଣି ଅଧିକ କୋଷଗୁଡ଼ାକୁ ଗଠନ କରିପାରେ, ଏହାକୁ ଜୀବିତ ହୋଇ ରହିବାକୁ ହିଁ ଅଛି, ତାହା ସତ୍ୟ କଥା ନା?
Now, where did that cancer come from? Where did that come from?
ସେହି କର୍କସ ରୋଗର କୋଷଟି କେଉଁଠାରୁ ଉତ୍ପନ୍ନ ହୋଇଥାଏ, କିଏ ତାହା କେଉଁଠାରୁ ଆଗତ ହୋଇଥିଲା?
It was known here some time ago, but now maybe it's on you.
କିଛି ଦିନ ପୂର୍ବେ ତାହା ତ ଆପଣଙ୍କ ଶରୀରରେ ଆକ୍ରାନ୍ତ ହୋଇ ରହି ନଥିଲା, ମାତ୍ର ହୋଇପାରେ ତାହା ଏତେବେଳେ ଆପଣଙ୍କ ଶରୀରରେ ରହିଛି।
Where did it come from? It's another life, different from your life living in you.
ଏହା କେଉଁ ସ୍ଥାନରୁ ଆଗତ ହୋଇଥିଲା? ଏହା ଆପଣଙ୍କ ଜୀବନରୁ ଏକ ଭିନ୍ନ ଧରଣ ଜୀବନ ଥିଲା, ଯାହାକି ଆପଣଙ୍କ ଶରୀରରେ ବାସ କରୁଅଛି। ପୁଣି ଏହା ବିନାଶକାରୀ ଏକ ବ୍ୟାଧି, ଆପଣଙ୍କ ଶରୀରକୁ ଶୋଷଣ କରୁଛି, ସେହି କାରଣ ଯୀଶୁ ଏହାକୁ ଏକ ଶୟତାନ ବୋଲି ପରିଚିତ କରିଥିଲେ।
Well, epilepsy in the Bible, Jesus called it a devil.
ଆଜିକାଲି ସେମାନେ ତାହାକୁ ମିରିଗି ରୋଗୀ ବୋଲି କହନ୍ତି, ସେମାନେ ମିରିଗି ବୋଲି ଏହାକୁ କହିଥାନ୍ତି। ସେପରି କାହିଁକି ବାଇବଲରେ ମିରିଗି ରୋଗର ଉପରେ ଯୀଶୁ ଏପରି କହନ୍ତି ଯେ ତାହା ଏକ ଶୈତାନ ଅଟେ, ସେ ଏହାକୁ ଶୈତାନ କହି ପରିଚିତ କରିଥିଲେ।
When the man came with the boy, it fell on the ground and frosted the mouth and everything. He said he has a devil and all the time he throws him in the fire and in the water.
ବାଳକଟିକୁ ସଙ୍ଗରେ ଧରି ବ୍ୟକ୍ତି ଜଣେ ଯେତେବେଳେ ଆସି ପହଞ୍ଚିଥିଲେ, ଯିଏକି ଭୂମି ଉପରେ ପଡ଼ିଯାଇଥିଲା, ପୁଣି ମୁହଁରୁ ଫେଣ ବାହାର କରୁଥିଲା, ପୁଣି ସେ ପ୍ରକାର କେତେକ ଲକ୍ଷଣ ଦେଖାଉଥିଲା, ସେ କହିଥିଲେ ତାହାକୁ ଭୂତଟିଏ ଲାଗିଅଛି। ପୁଣି ସମୟ ସମୟ ସେ ତାହାକୁ ନିଆଁରେ ଓ ପାଣିରେ ପକାଇ ଦେଉଥିଲା। ଆଉ ସେମାନେ ତାହାର ନାମକୁ ଅତିରଞ୍ଜିତ କରି ଏହାକୁ ମିରିଗି ରୋଗୀ ବୋଲି କହି ପରିଚିତ କରିଛନ୍ତି, ମାତ୍ର ତାହା ଏକ ଶୈତାନ ଅଟେ।
Jesus said, "Thou devil, come out of the child." Exactly.
ପୁଣି ଯୀଶୁ ଏପରି କହିଥିଲେ, ରେ ଶୈତାନ, ତୁ ଏହି ପିଲାଠାରୁ ବାହାରି ଯା। ପ୍ରକୃତରେ ତାହାହିଁ।
Now, epilepsy usually causes my kidney trouble.
ପୁଣି ଯକୃତ ଜନିତ ବ୍ୟାଧିରୁ ଯେ ପ୍ରକୃତରେ ମିରିଗି ରୋଗ ହୋଇଥାଏ, ଏହା ହିଁ ଯଥାର୍ଥ। ହୋଇପାରେ କିଛି କ'ଣ ଉତ୍ତରେ ଆପଣମାନେ ତାହାକୁ ଜାଣିଯିବେ, ବୁଝନ୍ତି ତ, ମୂତ୍ରାଶୟ ଜନିତ ବ୍ୟାଧିରୁ ଯେ ଏହି ମିରିଗି ରୋଗ ହୋଇଥାଏ ତାହା ସୁସ୍ପଷ୍ଟ। ପୁଣି ଧ୍ୟାନ ଦିଅନ୍ତୁ, ଏହି କଥାକୁ ଲକ୍ଷ୍ୟ କରନ୍ତୁ, ତେବେ ତ ସେହି କୋଷଟି ସେହି ସ୍ଥାନରେ ଜମି ରହିଥାଏ, ଆଉ ଏହା ଏକ ଶୈତାନ ଅଟେ। ସେ ଏକ ପ୍ରକାର ଜୀବନକୁ ସୃଷ୍ଟି କରୁଅଛି, ତାହା ବୃଦ୍ଧି ସାଧନ କରୁଅଛି, ବଡ଼ରୁ ବଡ଼ ଧରଣ ହୋଇ ବୃଦ୍ଧି ଲାଭ କରୁଅଛି। ତାହାକୁ କରିପାରିବା ଭଳି ଏକ କର୍ମ ରହିଛି, ଆଉ ତାହା ଆପଣଙ୍କ ଜୀବନକୁ ସଂହାର କରିବା କାର୍ଯ୍ୟ ଅଟେ। ସେହି କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଶୈତାନ ତାହାକୁ ପ୍ରେରଣ କରିଛି, ଆପଣଙ୍କର ବୟସକୁ 70ରୁ 90 କରିଦେବାକୁ ତାହା କରିଥାଏ।
Now, I salute every doctor. Yes, sir, every medical science, God bless them for the help that they've done for people. That's correctly.
ମୁଁ ପ୍ରତ୍ୟେକ ଚିକିତ୍ସକଙ୍କୁ ମୋର ଶ୍ରଦ୍ଧା ଜଣାଏ। ଆଜ୍ଞା, ହଁ, ପ୍ରତ୍ୟେକ ଚିକିତ୍ସା ବିଜ୍ଞାନ ଜନସମାଜ ପାଇଁ ସେମାନେ ଯେପ୍ରକାର ଉପକାର କରିଛନ୍ତି, ସେଥିପାଇଁ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ତାହା ହିଁ ସତ୍ୟ କଥା, ଯଥାର୍ଥ ବିଷୟ। ପୁଣି ଏମାନଙ୍କ ବିନୁ ଆପଣମାନେ ଏହି ବିଶ୍ୱଭୁବନରେ କ'ଣ ବା କରିପାରିଥାନ୍ତେ? ଚିକିତ୍ସା ବିଜ୍ଞାନ ନିମନ୍ତେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ। ମୋହର ମୋଟର ଯାନ ନିମନ୍ତେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ।
If God hadn't let science make me an automobile, I'd have a hard time walking up here.
ଏଠାକୁ ଚାଲି ଆସିବା ପାଇଁ ମୋ ପକ୍ଷରେ ତାହାତି କଷ୍ଟକର ବେପାର ହୋଇଥାନ୍ତା ଯଦି ବିଜ୍ଞାନ ମୋ ପାଇଁ ମୋଟର ଯାନଟିଏ ଉଦ୍ଭାବନ କରିନଥାନ୍ତା।
For electric lights and for soap to wash my hands with and toothpaste to scrub my teeth with, certainly.
ବିଜୁଳିର ଆଲୋକ ପାଇଁ ହାତ ଧୋଇବା ପାଇଁ ସାବୁନର ବ୍ୟବହାର ପାଇଁ ପୁଣି ଦାନ୍ତ ଘଷିବା ପାଇଁ ଟୁଥପେଷ୍ଟ ନିମନ୍ତେ ମୁଁ ନିଶ୍ଚିତ ରୂପେ କୃତଜ୍ଞ।
I thank him for everything because all good things come from God.
ପ୍ରତିଟି ବସ୍ତୁ ନିମନ୍ତେ ମୁଁ ତାଙ୍କୁ ଧନ୍ୟବାଦ ଦିଏ ଯେହେତୁ ସବୁ ଉତ୍ତମ ବରଦାନ ଈଶ୍ୱରଙ୍କଠାରୁ ଆସିଥାଏ।
But let me tell you, there's not one speck of medicine ever did cure any sickness.
ତଥାପି ଆପଣମାନଙ୍କୁ ମୋତେ କହିବାକୁ ଦିଅନ୍ତୁ ଏପରି କୌଣସି ଔଷଧର ଅଣୁଟିଏ କୌଣସି ରୋଗୀକୁ ଆରୋଗ୍ୟତା ଦେବାର ଯୁକ୍ତି ନାହିଁ କିମ୍ବା ନଥିଲା।
And there's not one doctor, now unless he's some quack, but a real doctor will tell you that they do not claim to be healers.
ପୁଣି ସେପରି କେହି ଜଣେ ଚିକିତ୍ସକ ନାହାନ୍ତି ଯଦି ସେ ଜଣେ ଅବିଚାରକ ହୋଇନଥାନ୍ତି ସେ କ୍ଷେତ୍ରରେ କାରଣ ଯଦି ପ୍ରକୃତ ଚିକିତ୍ସକ ଆପଣଙ୍କୁ କହିବେ ସେ ସେମାନଙ୍କୁ ନିଜକୁ ଆରୋଗ୍ୟକାରୀ କହି ଆଦୌ ଦାବି କରିନଥାନ୍ତି।
Right, Mayo brothers, many of you, I've been interviewed there 2 or 3 times.
ଠିକ ମେୟୋ ଭାତୃଗଣଙ୍କ ପରି ଆପଣମାନଙ୍କ ମଧ୍ୟରେ ସେପରି ଅନେକ ଅଛନ୍ତି ମୁଁ 2-3 ଥର ଏହାରି ଉପରେ ସାକ୍ଷାତକାର ଦେଇସାରିଛି। ସେହି ରୋଗୀମାନଙ୍କ ନିମନ୍ତେ ଯେଉଁମାନେ ଭଲ ହେଉନଥିବା ରୋଗ ସହିତ ଏହାକୁ ଏଠାକୁ ଆସିଥିଲେ।
You read the Reader's Digest, the November issue. How many read the November issue, that article of mine in there on Reader's Digest?
ଆପଣମାନେ ନଭେମ୍ବର ମାସରେ ପ୍ରକାଶ ପାଇଥିବା ରିଡର୍ସ ଡାଇଜେଷ୍ଟ ପତ୍ରିକାକୁ ପାଠ କରିସାରିଥିବେ। ରିଡର୍ସ ଡାଇଜେଷ୍ଟ ପତ୍ରିକାରେ ମୋ ଦ୍ୱାରା ଦତ୍ତ ହୋଇଥିବା ଲେଖାଟିକୁ ଆପଣମାନଙ୍କ ମଧ୍ୟରୁ କେତେଜଣ ପାଠ କରି ଆପଣମାନଙ୍କ ମଧ୍ୟରୁ କେତେଜଣ ପାଠ କରିଛନ୍ତି ବୁଝନ୍ତି ତ ସେମାନେ ସେହି ସ୍ଥାନରେ ମୋତେ ଧରିଥିଲେ ପୁଣି ଆଶା ଛାଡ଼ି ଯାଇଥିବା ଏକ ଶିଶୁର ସମ୍ବନ୍ଧରେ ମୋର ମତାମତ ଉପରେ ସାକ୍ଷାତକାରକୁ ନେଇଥିଲେ କହିଥିଲେ ସେପରି ହୋଇନପାରେ ମାତ୍ର ପବିତ୍ର ମୋତେ କହିଥିଲେ ପୁଣି ଏହା ଯେ କିପରି ସମ୍ଭବ ହୋଇପାରିବ ତାହା ମୋତେ କହିଥିଲେ ପୁଣି ସେପରି ହୋଇଥିଲା। ଭଲ କଥା ପୁଣି ସେ ସ୍ଥାନରୁ ସେମାନେ ମୋତେ ଡକାଇଥିଲେ ପୁଣି ଯେଉଁ ଜାଗାରେ ଜିମି ଆଉ ଅନ୍ୟମାନେ ଉପସ୍ଥିତ ଥିଲେ ସେହି ଜାଗାରେ ଠିକ କବାଟ ଉପରେ ମେୟୋ ସେଠାରେ ସର୍ବଦା ବସିଥାନ୍ତି ସେଠାରେ ଏକ ବଡ଼ ଚିହ୍ନ ଲିଖିତାଗାର ରହିଥିଲା ଆମମାନେ ଆରୋଗ୍ୟକାରୀ ବୋଲି ଆଦୌ କହିନଥାଉ ଆମେ କେବଳ ପ୍ରକୃତିର ବିଧାନକୁ ସାହାଯ୍ୟ କରିବାର ଯୋଗସୂତ୍ର ଅଟୁ କେବଳ ଏକମାତ୍ର ଆରୋଗ୍ୟକର୍ତ୍ତା ଅଛନ୍ତି ଆଉ ସେହି ଜଣଙ୍କ ଈଶ୍ୱର ଅଟନ୍ତି। ତଥାପି ସେମାନେ ବିଶ୍ୱର ସବୁଠାରୁ ଜଣାଶୁଣା ସଂସ୍ଥା ଅଟନ୍ତି।
That's right, we have some quack preachers too. All right, so that goes on both sides.
Matra ammana sahito keteko atmangari bi achanti ha sepori loko aneka achanti eha satya katha ammar madhe keteko atmangari bi pracharak madhe rahi achanti bhala katha sutan taha pore taha ubhay pakkha lakshana.
Notice, but any man that claims that he's a healer, he's a storyteller. Because he can't do it.
Dhyana diyantu. କାରଣ ଯେ କେହି ବ୍ୟକ୍ତି ନିଜକୁ ଜଣେ ଆରୋଗ୍ୟକାରୀ ବୋଲି ଯଦି ଦାବି କରି କହନ୍ତି ତେବେ ସେ ଜଣେ ଗଳ୍ପକାରୀ ବ୍ୟକ୍ତି ଅଟନ୍ତି ଯେହେତୁ ସେ ଏହାକୁ ଆଦୌ କରିପାରନ୍ତି
ନାହିଁ।
କାରଣ ବାଇବଲ ଏପରି କହେ ଆମ୍ଭେ ପରମେଶ୍ୱର ଯିଏ ତୁମମାନଙ୍କ ସକଳ ପାପକୁ କ୍ଷମା କରୁ ପୁଣି ସକଳ ରୋଗକୁ ସୁସ୍ଥ କରୁ।
I've been in studies and in my room some of the best of doctors across the nations has come.
ଅଧ୍ୟୟନରତ ଅବସ୍ଥାରେ ମୁଁ ମୋହର କୋଠରୀ ମଧ୍ୟରେ ଥିଲି ଏହି ରାଷ୍ଟ୍ରରେ ଜଣାଶୁଣା ଥିବା ସବୁଠାରୁ ପ୍ରଖ୍ୟାତ ଚିକିତ୍ସକଗଣ ମୋହର କୋଠର ମଧ୍ୟକୁ ଆସିଥିଲେ।
You don't know the back of the life, friend. To know what's been and things I don't tell out in public. Men come secretly in.
ଏହି ଜୀବନର ପୃଷ୍ଠଭାଗରେ କି ପ୍ରକାର ବିଷୟ ରହିଅଛି ସେ କଥାକୁ ଆପଣମାନେ କେହି ଜାଣନ୍ତି ନାହିଁ ହେ ବନ୍ଧୁ କ'ଣ ଯେ ରହିଆସିଅଛି ଏହାକୁ ବୁଝିବା ପାଇଁ ପୁଣି ସେଇ ବିଷୟଗୁଡ଼ାକୁ ମୁଁ ସର୍ବସାଧାରଣଙ୍କ ମଧ୍ୟରେ କହିନଥାଏ। ଲୋକେ ଗୁପ୍ତ ଭାବରେ ଆସିଥାନ୍ତି। ଆଉ ଆପଣମାନେ କ'ଣ ଚିନ୍ତା କରନ୍ତି ନାହିଁ କି ଯେ ଅଧିକାଂଶ ବ୍ୟକ୍ତି ମଧ୍ୟ ଆଜି ଏହି ଜଗତରେ ନିକୋଦିମଙ୍କ ପରି ଅଛନ୍ତି ବୋଲି? ଏହା ନିଶ୍ଚିତ ଯେ ସେମାନେ ଅଛନ୍ତି। ସେମାନଙ୍କ ମଧ୍ୟରେ ଏକାଧିକ ସହସ୍ର ବ୍ୟକ୍ତି ସେପରି ଅଛନ୍ତି। ଆପଣମାନେ ସେମାନଙ୍କ ଉପରେ ନଜର ରଖନ୍ତୁ। ସେମାନେ ଉପାସନାକୁ ଆସିଥାନ୍ତି, ଟି ସାର୍ଟଟିଏ ପିନ୍ଧି ଉପାସନାରେ ବସିଥାନ୍ତି, କୌଣସି ଅନ୍ୟ ପ୍ରକାର କିଛି ବିଷୟଟିର ପରି ଖ୍ୟାତନାମ ପରିଚୟ ସହିତ ଉପସ୍ଥିତ ଥାନ୍ତି, ଯାହାକି ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ପକାଇବ। ତଦ୍ରୂପ ହୋଇ ଉପାସନାରେ ଆସି ବସିଥାନ୍ତି। କେବଳ କିଛି ଦିନ ଧରି ଚାରିଆଡ଼େ ଜଣାଶୁଣା ହୋଇ ପଡ଼ନ୍ତି, ପୁଣି ଗୁପ୍ତରେ ଆସିବାକୁ କହିଥାନ୍ତି, ଆଉ ସାକ୍ଷାତକାର ନିମନ୍ତେ କୌଣସି ଦ୍ୱିତୀୟ ବ୍ୟକ୍ତିଙ୍କୁ ପଠାଇଥାନ୍ତି। ଆଉ ଯଥା ସମୟରେ ଏପରି କହନ୍ତି, ହଁ କହିଥାନ୍ତି, ଭାଇ ବ୍ରହ୍ମ ତାହା ଯେ ସତ୍ୟ କଥା, ମୁଁ ଏପରି ବିଶ୍ୱାସ କରେ। ଯେପରି ଆମ୍ଭେମାନେ ଠିକ ସେହିପରି ସେମାନେ ମଧ୍ୟ
ମନୁଷ୍ୟ।
ଏହା ନିଶ୍ଚିତ ପଛରେ ରହିଥିବା ଅନ୍ଧକାରାଚ୍ଛନ୍ନ ପର୍ଦ୍ଦାକୁ ଦେଖିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଉତ୍ସୁକ ଅଟନ୍ତି। ତାହାକୁ କୌଣସି ମାଧ୍ୟମ ଦ୍ୱାରା ଯିବାକୁ ହିଁ ଅଛି। ମାଂସମୟ ଶରୀର ମଧ୍ୟରେ ସେହି କର୍କଟ ରୋଗଟି ପୁଣି ଅନ୍ୟାନ୍ୟ ବ୍ୟାଧି ଗୁଡାକ ପ୍ରକୃତରେ ଶୈତାନ ମାନଙ୍କର ଗଠନ ପ୍ରଣାଳୀର ସାଧନ ଅଟନ୍ତି, ସଂକ୍ରମିତ ହେଉଥାନ୍ତି, ଆପଣମାନଙ୍କର ଜୀବନକୁ ହତାହତ କରୁଥାନ୍ତି। ଜଣେ ଚିକିତ୍ସକଙ୍କ ପରି ଯଦି ମୁଁ କରିପାରିଥାନ୍ତି, ତାହାକୁ କାଟି ବାହାର କରିଦେବାକୁ ଯଦି ମୁଁ ସକ୍ଷମ ହୋଇପାରିଥାନ୍ତି, ତାହାକୁ ଭୂମି ଉପରେ ଥୋଇପାରିଥାନ୍ତି, କିମ୍ବା ଠିକ ସେହିପରି ଭାବରେ କହନ୍ତୁ, ଉଦାହରଣ ସ୍ୱରୂପ ଆପଣ ସୋରଙ୍ଗରୁ ଜଣେ କର୍କଟ ରୋଗଗ୍ରସ୍ତ ବ୍ୟକ୍ତି ଥିଲେ, ଏପରି ଧରି ନିଅନ୍ତୁ ଏହି ପୃଥିବୀ ପୃଷ୍ଠରେ ଥିଲେ।
In the way of the doctor's way, I just keep have to rub your body or something other to just all vanish, all fear.
ଏହି ସ୍ଥାନରେ ଅଲୌକିକ ସୁସ୍ଥତାର ଏକ ବିଷୟ ରହିଛି। ପୁଣି କେହି ଜଣେ ଚିକିତ୍ସକ ଯେପରି ପ୍ରୟୋଗ କରିଥାନ୍ତି, ଆପଣମାନଙ୍କ ମଧ୍ୟରୁ ନିସ୍ତାର ପାଇବାକୁ ମୁଁ ଯଦି ଚାହିଁବି, ମୁଁ ତ କେବଳ ଲାଗି ରହିଥିବି। ମୋତେ ଆପଣଙ୍କ ଶରୀରକୁ ସାଲିସ ମାଲିସ କରିବାକୁ କିମ୍ବା ସେପରି ଧରଣର ଅନ୍ୟ କିଛି ଉପଚାରକୁ ତାବତ କରିବାକୁ ହିଁ ଅଛି, ଯାବତ ଏହାର ସବୁକିଛି କ୍ଲେଶ ଏହି ଧରାପୃଷ୍ଠରୁ ସମୂଳେ ଲୋପ ପାଇଯାଏ ନାହିଁ। ତାହାର କୌଣସି ପ୍ରକାର ଚିହ୍ନ ବର୍ଣ୍ଣ ଆଉ ରହିନଥିବ। ଏହା ଠିକ୍ ସେପରି ଧରଣର ଏକ ବିଷୟ ପରି ଯେପରିକି ଚିକିତ୍ସକ ଜଣକ ଆପଣଙ୍କ ମଧ୍ୟରୁ ତାହାକୁ ନାଶ କରିଥାନ୍ତି। ମାତ୍ର ଅଲୌକିକ ସୁସ୍ଥତାର ଅନୁସାରେ ଯଦି ଆପଣ ଜଣେ କର୍କଟ ରୋଗୀ ଥିଲେ, ତେବେ ଆପଣଙ୍କ ମଧ୍ୟରୁ ମୁଁ ଆପଣଙ୍କ ଜୀବନଟିକୁ ଆହୁତ କରିବି, ପୁଣି ଆପଣଙ୍କ ଶରୀରଟି ପୂର୍ବେ ଯେ ପ୍ରକାର ଧରଣର ଥିଲା ଏହି ସ୍ଥାନରେ ତାହା ଠିକ୍ ସେହିପରି ଧରଣର ହୋଇ ରହିଥିବ। ଆପଣଙ୍କ ଶରୀରଟି ପୂର୍ବେ ଯେ ପ୍ରକାର ଧରଣର ହୋଇ ଜୀବିତ ଥିଲା ତାହା ଠିକ୍ ସେହି ପ୍ରକାର ଧରଣର ହୋଇ ରହିଥିବ, କିନ୍ତୁ ଆପଣଙ୍କ ଜୀବନଟି ଆହୁତ ହେବ।
Now therefore sight and time is God's worst enemy in divine healing.
ତତ୍ପରେ ଅଲୌକିକ ସୁସ୍ଥତାର କ୍ଷେତ୍ରରେ ଦୃଷ୍ଟିଶକ୍ତି ପୁଣି ସମୟ ପରମେଶ୍ୱରଙ୍କ ସବୁଠାରୁ ଶ୍ରେଷ୍ଠ ଶତ୍ରୁ ଅଟନ୍ତି। ଉପାସନା ସଭାରେ ଭାଇ ବାକ୍ସଟର ଯେ କଦାପି ସେପରି ଧରଣର ପରିସ୍ଥିତିକୁ ସାମ୍ନା କରିଛନ୍ତି କି ନାହିଁ ସେ ବିଷୟକୁ ମୁଁ ଜାଣେ
ନାହିଁ।
ମୁଁ ବସି ପଡ଼ିଥାଏ ତଥା ତାଙ୍କୁ ଆଉ ଭାଇ ବାକ୍ସଟରଙ୍କୁ ଥରକୁ ଥର ଏହା ଉପରେ ବର୍ଣ୍ଣନା କରିଥାଏ।
ତଥାପି
କିପରି ଘଟଣା ଘଟିଥିଲା ତ ତାହା ଏହିପରି ଏକ ବିଷୟ। ଅଧିକାଂଶ ଲୋକେ ଏହାକୁ ଯେ ବୁଝୁଥିବେ ଏଥିରେ ମୋର ସନ୍ଦେହ ଜାତ ହୁଏ, କାରଣ କିଛି କ୍ଷଣ ଉତ୍ତରେ ଆପଣମାନେ ଲୋକଙ୍କୁ ଫେରି ଆସୁଥିବା ବିଷୟକୁ ଲକ୍ଷ୍ୟ କରିବେ। ପୁଣି ଏପରି କହୁଥିବେ, ଭାଇ ବ୍ରହ୍ମାମ୍, ମୁଁ ସୁସ୍ଥତା ଲାଭ କରିଥିଲି, ଦୁଇ ତିନି ଦିନ ଧରି ସେପରି ଅବସ୍ଥାରେ ଥିଲି, କିନ୍ତୁ ଈଶ୍ୱର ଧନ୍ୟ ହୁଅନ୍ତୁ, ତା ମୋ ଠାରୁ ଦୂରେଇ ଯାଇଛି। ପୁଣି ମୁଁ ଏହାକୁ ବୁଝିଥିଲି ଆଉ ମୁଁ ଏପରି ବିଚାର କରେ ତାହା ସେଥିପାଇଁ ଯଦି ସେମାନେ ଉପାସନା ସଭାରେ ଉଚିତ ରୂପେ ବସିନଥିଲେ ଲୋକେ ଏହାକୁ ବୁଝିନଥାନ୍ତି।
I've had man to come to the platform and be totally blind, cancers or cataracts over their eyes, and read this Bible as you're being prayed for. Walk down in 3 or 4 days, be just as blind as it was in the first place.
ମଞ୍ଚ ଉପରେ ମୁଁ ଏପରି ଲୋକଙ୍କ ଗହଣରେ ଉପସ୍ଥିତ ରହିଛି ଯେମାନେ ସମ୍ପୂର୍ଣ୍ଣ ଅନ୍ଧ ଥିଲେ। ସେମାନଙ୍କ ଚକ୍ଷୁ କର୍କଟ ରୋଗରେ କିମ୍ବା ପରଳ ରୋଗରେ କିମ୍ବା ଅନ୍ୟ କୌଣସି ବ୍ୟାଧିରେ ରୋଗାଗ୍ରସ୍ତ ଥିଲା। ପୁଣି ପ୍ରାର୍ଥନା କରାଗଲା ଉତ୍ତରେ ସେମାନେ ଏହି ବାଇବଲକୁ ପାଠ କରିପାରିଥିଲେ ଆଉ ତଳକୁ ଓହ୍ଲାଇ ପଡ଼ି ଚଲାବୁଲା କରିପାରିଥିଲେ। ପୁଣି 3 କିମ୍ବା 4 ଦିନ ପରେ ସେମାନେ ପୂର୍ବ ଭଳି ପୁଣି ଅନ୍ଧ ହୋଇଯାଇଥିଲେ। କଣ ହୋଇଥିଲା?
Anyone knows that when the life is gone out of any flesh, it shrinks for a while. Is that right?
Je kai byakti e bishoy ko janti je konosi sharira madhyaru ek jibon jetale bahari jae taha kichhi samay pae nistesh padi jae, taha sata kotha na?
Anybody ever here kill a deer or cow or anything like that? Sure. All right.
Ethare upasthit thiba kehi jane byakti kadapi hoyo shikar korichanti ki କିମ୍ବା ଗାଈଟିଏ ଅଥବା ଅନ୍ୟ କୌଣସି ଜନ୍ତୁ ମାରିଛନ୍ତି କି? ନିଶ୍ଚିତ ରୂପେ ଭଲ କଥା।
ହେ
ମୋର ବନ୍ଧୁ ଶିକାରୀ ଭାଇଗଣ, ଆପଣମାନେ ଯେଉଁମାନେ କି ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଆଜି ରାତିରେ ଶିକାର କରିଥିବା ସେହି ଜନ୍ତୁକୁ ଓଜନ କରନ୍ତୁ। ଆପଣମାନେ ହରିଣଟିଏ ବଧ କରନ୍ତୁ, ପୁଣି ତାହାକୁ ତରାଜ ଉପରେ ତଉଲନ୍ତୁ, ତାହାର ଓଜନ ଯେ କେତେ ସେ କଥାକୁ ଉପସ୍ଥିତ ଲୋକଙ୍କୁ କହନ୍ତୁ। ତତ୍ପରେ ଲକ୍ଷ୍ୟ କରନ୍ତୁ, ପରବର୍ତ୍ତୀ ଦିନରେ ପ୍ରାତଃକାଳରେ ସେହି ହରିଣଟିକୁ ପୂର୍ବ ରାତିର ଓଜନ ଠାରୁ କେତେ ପାଉଣ୍ଡ କମ୍ ଓଜନ ଥିବାର ଦେଖିବାକୁ ମିଳିବ।
When a human being dies, the undertaker's first thing takes the false teeth or eye, whatever it is in there, takes it out because it shrinks, it'll push out. Because the human body shrinks.
କେହି ଜଣେ ମନୁଷ୍ୟ ଯେତେ ମରିଯାଆନ୍ତି ସେତେବେଳେ ବ୍ୟବଚ୍ଛେଦକାରୀ ଜଣକ ସର୍ବପ୍ରଥମେ ନକଲି ଦାନ୍ତଟିକୁ କିମ୍ବା ଚକ୍ଷୁଟିକୁ କାଢି ପକାନ୍ତି, କିମ୍ବା ତାହା ଅନ୍ୟ ଯାହା କିଛି ବିଷୟ ହୋଇଥାଏ ନା କାହିଁକି ତାହାକୁ ପ୍ରଥମେ କାଢି ପକାନ୍ତି, ଯେହେତୁ ପରେ ତାହା ସଙ୍କୁଚିତ ହୋଇଥାଏ, ଏହା ବାହାରକୁ ବାହାରି ଆସେ, କାରଣ ମନୁଷ୍ୟର ଶରୀରଟି ସଙ୍କୁଚିତ ହୋଇଥାଏ।
When the life's gone out of the cell, it begins to move down, shrink.
ପ୍ରତ୍ୟେକ ଅନ୍ୟ ପ୍ରାଣୀର ମାଂସ ମଧ୍ୟ ସଙ୍କୁଚିତ ହୁଏ, କାରଣ କୋଷ ମଧ୍ୟରୁ ପ୍ରାଣଟି ଯେତେବେଳେ ବାହାରି ଯାଏ ସେତେବେଳେ ସଙ୍କୁଚିତ ହେବା ଦ୍ୱାରା ତାହା ଧୀରେ ଧୀରେ ନିସ୍ତେଜ ହୋଇପଡ଼େ।
It'll do that for about 72 hours. And then it'll start swelling.
ଏହା ସେହିପରି ଭାବରେ ପ୍ରାୟ 72 ଘଣ୍ଟା ଅବଧି କାର୍ଯ୍ୟ କରିଥାଏ, ତତ୍ପରେ ତାହା ଫୁଲିବାରେ ଆରମ୍ଭ କରେ।
Let a little dog get run over out here on the road. Let him lay down in the sun for about 3 days and watch what happens.
ଏଠାରେ ଏହି ରାସ୍ତା ଉପରେ କୁକୁରଟିଏ ଗାଡ଼ି ଚପାରେ ମୃତ୍ୟୁବରଣ କରୁ, ପୁଣି 3 ଦିନ ଧରି ତାହାକୁ ସୂର୍ଯ୍ୟ ତଳେ ପଡ଼ି ରହିବାକୁ ଦିଅନ୍ତୁ, ତତ୍ପରେ କଣ ଘଟେ ତାହାକୁ ଲକ୍ଷ୍ୟ କରନ୍ତୁ।
He's a bigger dog than he ever was. He swells up. Is that right?
ତାହା ପୂର୍ବାପେକ୍ଷା ଅଧିକ ପ୍ରକାଣ୍ଡ କୁକୁର ରୂପେ ଦେଖାଯିବ, ତାହା ଫୁଲିଯାଏ, ଏହା ସତ୍ୟ କଥା ନୁହେଁ କି?
Well, that's the same thing takes place when a demon is cast out of a sick person.
ଠିକ କଥା। ଜଣେ ପୀଡିତ ବ୍ୟକ୍ତିଙ୍କ ମଧ୍ୟରୁ ଶୈତାନ ଶକ୍ତିକୁ ଯେତେବେଳେ କଢାଯାଇଥାଏ ସେହି ସମାନ ବିଷୟ ଏଠି ଘଟିଥାଏ।
The first few days, oh, I feel wonderful. Then I begin to say, I'm sicker than I ever was. I've lost my healing.
ପ୍ରଥମେ କିଛି ଦିନ ଧରି ଏପରି ଶୁଣାଯାଏ, ଆରେ ବା, ମୁଁ ଖୁବ୍ ସୁସ୍ଥତା ଅନୁଭବ କରୁଛି। ତତ୍ପରେ କହିବାକୁ ଲାଗି ପଡ଼େ, ମୁଁ ପୂର୍ବାପେକ୍ଷା ଅଧିକ ପୀଡିତ ଅନୁଭବ କରୁଛି, ମୋର ଆରୋଗ୍ୟତାକୁ ମୁଁ ହରାଇ ବସିଛି।
Just as sure as faith took it out, unbelief brings it right back again.
ঠিক নিশ্চিত রূপে বিশ্বাস এখন কাড়ি বাহার করে দিলা পরে সেদিকে নিশ্চিত রূপে অবিশ্বাস পুনর্বার সংক্রামিত করে
পকায়।
বিশ্বাস যেপর ভাবে বধ করে থাকে অবিশ্বাস ঠিক সেইপর ভাবে সঞ্জীবিত করে থাকে।
Jesus said when the unclean spirit's gone out of a man, he walks in dry places, and he returns back with seven other devils. And if the good man of the house isn't standing there to protect that door, he'll come right on in.
Jesus kohitile, jetole asuji atma jane lokotharu bahari jae, ta suska sthan manankare bicharan koithae. Pui ta anya sato dushtatma ganku sanga dhari phere, pui sei susta sabala manushya janaka upasthiti rahi jagrut avasthare দাওয়াটি সুরক্ষা ন করতে তবে সে তা মধ্যে অক্লেশ প্রবেশ করে থাকে।
And the good man of your house is your faith. Say, stay away. That's it.
পুনি আপনার গৃহর সুপুরুষ জনক আপনার বিশ্বাস অটে এপরি কহন্তু দূরেই রহ তাহাই এহা অটে।
But now you watch the patient. He was no ordinary. This is an outstanding miracle, which divine healing and a miracle is two different things. Divine healing one thing and miracles another thing.
তথাপি কেজনে পীড়িত ব্যক্তি যে কি সুস্থতা লাভ করে তাঁকু লক্ষ্য করতু সাধারণত তা যদি এক অসম্ভব ধরনের আরোগ্যতা লাভর বিষয় হয়ে নথায় লক্ষ্য করতু অলৌকিক সুস্থতা পুরো এক আশ্চর্যজনক কার্য উভয় দুইটি বিভিন্ন ধরনের বিষয় অটন্তি। অলৌকিক ধরনের সুস্থতা তা এক প্রকার বিষয় পুরো আশ্চর্যজনক কার্য তাহা অন্য এক বিষয় অটে।
But an ordinary run of divine healing, when the unclean spirits cast out a cancer devil, when it leaves the person, oh.
তথাপি সাধারণ রূপে অলৌকিক ধরনের এক সুস্থতার কার্যরে অসুচি আত্মাটি যেতবে বাহার করে দেওয়া যায় কর্কট রোগর মন্দ আত্মাটিকে যেতবে কাড়ি দেওয়া যায় তাহা ব্যক্তিটিকে যেতবে ছাড়ি দিয়ে ওহ কি ভয়ঙ্কর।
Or say we'll take something so we can see more visible. I'll say the cataract.
বর্তমান কিংবা এপরি কহন্তু আমি অন্য এক উদাহরণ গ্রহণ করবু যেপর কি আপনার তাহলে অধিক সুস্পষ্ট রূপে বুঝি যাবে চক্ষুর পরল মু এপর কহিবি। সেই ব্যক্তি জন যেতবে কোণ ঘটে জনে অন্ধ ব্যক্তি আপনার যদি লক্ষ্য করতে তে বুঝি যাবে এখানে পূর্বে সেপরি বাহারি সেপরি কাহারি মু দেখি নথিলি অবা নুহে সে বিষয়ে মু সেতে কিছু নিশ্চিত নুহে তথাপি চক্ষু গুড়াক পরদারে ঢাঙ্কি হই রইথিলা।
I'll let him stand for a few minutes. Why? So that shrinkage begins to take place.
কিছু সময় ধরি মু সেমানক ঠিয়া করাই রখিথিবি কাহে কি যেপরি কি তদ্বারা সংকোচনটি হেবারে আরম্ভ করি থায়ে।
Come on, come back. Give us testimony.
সেমানক ফেরি আসে কহি থায়ে যেপরি আমমানক সেমানে সাক্ষী দিয়ন্তি।
Oh my, they can see wonderful. Oh my, just, I can see things, yes. What's the matter? Life is gone. The body of the cataract is shrinking.
আরে বা চমৎকার সেমানে স্পষ্ট রূপে দেখি পারন্তি। আরে বা চমৎকার কেবল মু জিনিস গুলাক দেখি পারে। হ্যাঁ মু কথাটা কর জীবন চালি যাইছি পরলর অবস্থাটি সংকুচিত হয়ে সারিছি।
Well, do that way for a couple days. Say, oh, I'm getting so well.
ভালো কথা এহা সেইপরি ভাবে কিছু দিন ধরি কার্য করে চালিব কইথান্তি আরে বা মু খুব সুস্থতা অনুভব করুছি।
Next while they begin to get a headache. Don't feel so good. Get up the next morning, I'm losing my sight again.
আও কিছু সময় উত্তরে সে মুন্ডে ব্যথা করিবার এক ব্যাধিরে গ্রস্ত হইথান্তি আদৌ স্বাস্থ্যকর অনুভব করিথান্তি পরবর্তী দিন সকাল বেলা উঠি থাকে কই থাকে মু পুনি থরে দৃষ্টি শক্তি হারাইছি। সেমান মধ্যে কত জন এপরি কহিলে চমৎকার তুমি কেবল কার্য করে চালিছিল সেই অধার্মিক মানক দলটি তুমি সেপরি ধরনের অনুভূতি কেবল করাইছিল।
Don't you believe that? That's a lie of the devil. If you believe that, you'll go right back blind again.
তেনু তুমি সেপরি ধরনের বিষয় আদৌ বিশ্বাস করে না তাহা তো শয়তানর এক প্রকার মিথ্যা বাদিতার পরিচয় সে কথা আপনার যদি বিশ্বাস করতে তবে আপনার আউথরে অন্ধ হয়ে যাবে।
But if you just hold on, say, no, Lord, I believe.
মাত্র আপনার যদি সুস্থিরচিত্ত হয়ে রহবে আহিবে যাহা হোক পছে हे प्रभु मु विश्वास करे तबे जाय उपकार पाइबे
देन व्हाट हैपेंस दैट बॉडी स्वेल्स फॉर सो लॉन्ग इट कवर्स ओवर दैट साइड अगेन
तत्परे कोन घटी थाए सेई शरीर रे दीर्घ दिन धरि फुली रहे आ दृष्टि शक्ति उपरे ता पुनर्बार घोराई होई पड़े
द कैंसर इन द बॉडी विल स्वेल यू बिकम हर्टिंग एंड एचिंग अगेन देन यू विल गेट हॉरिबली सिक टेरिबली सिक Wow, that big growth of dead flesh in you is laying there dead.
शरीर मध्यस्थित कर्कट रोग रे व्याधि टी फुली उठिबो आपन पुनर्बार जंत्रग्रस्त हेबे पुनि पीड़ाग्रस्त होय उठिबे तत्परे आपन सांघातिक रूपे पीड़ित होय जिवे असंभव भावे रोगग्रस्त होय पड़िबे काहे कि मृत्यु बरण करैथिबा सही विराट मांस टी जहां कि आपन मध्ये थाई बुद्धिलाभ कोइ थाए ता पूरा पूरी मरि जाय थाए
You go back to the doctor and you say, Oh, that's nonsense. There's a cancer right there. I can see it. Sure, it's there, but it's dead. Hallelujah.
आपनो चिकित्सकों बाको फेरी जानती, पुलिसे कोही थानती, अरे हे, तहा तो मुर्खतर विषय कर्कट रोग चिन्हटी तथापि सही स्थान रही मुझे देखी पारे निश्चित रूपे सही स्थान रही मत मरी सारी
हालेलुया
रक्त संचालन प्रक्रिया ता तो शरीर को निश्चित रूपे सूचि करी थाए
एवरी टाइम द हार्ट पंप्स इट थ्रोस द ब्लड अराउंड द बॉडी एंड इट पिक्स अप दैट इन्फेक्शन श्योर इट विल मेक यू सिक
प्रतिथर हृदपिंड जतेबेले रक्त संचालन करी थाए ता शरीर सर्वत्र रक्त को खेलाई दै थाए पुनि हे से व्याधि रे संक्रमण रे ग्रस्त होई पड़े निश्चित रूपे ए आपन को निहाति पक्षे पीड़ित करी पकाइबो
What if you had a chunk of meat hanging in you somewhere, or long as a snake or something big around your finger, and hanging in there, and it was dead, that much dead meat hanging in you. And it's rotten.
Kipari hebo, aponko sarira ra konosi sthana re, mangsa khana jadi, kimba sarpakruti ra eko lambakara angsa jhulu thae, puni aponko angulakruti ra kichi bastu taha jadi hoi thae, puni sa sthana jhulu thae, puni taha to mruta thila. ସେତିକି ପରିମାଣରେ ନିସ୍ତେଜ ମାଂସ ଆପଣ ମଧ୍ୟ ରହିଛି ପୁଣି ଏହା ସତ ଅଛି କି ଏହା ସଢୁ ଅଛି କି ଅବଶ୍ୟ ଆପଣଙ୍କ ମଧ୍ୟସ୍ଥିତ ରକ୍ତର ଧାରାଟି ତାହାକୁ ନିଶ୍ଚିତ ଶୁଦ୍ଧ କରିବା କଥା ଯେତେବେଳେ ଏହା ଆପଣ ଯେତେବେଳେ ଏହା ଅପସାରଣ କରିଥାଏ ତଥାପି ସେଠାରେ ମରି ସାରିଥିବା ଶରୀରଟିରେ ରହିଛି ବସ୍ତୁଟି ସେଇଠାରେ ଝୁଲି ରହିଛି ଯେହେତୁ ତହିଁରୁ ଜୀବନ ଚାଲି ଯାଇଛି ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଶକ୍ତି ଏହାକୁ କାଢି ପକାଇଛି ତାହା ଏକ ପ୍ରେତାତ୍ମା ଏହାକୁ ନିଶ୍ଚିତ ରୂପେ ଛାଡି ଚାଲିଯିବାକୁ ହିଁ ଅଛି ତଥାପି କାରଣଟି ଆଉ ସମସ୍ୟାଟି ଏଥିପାଇଁ ଯେହେତୁ ଲୋକେ ଶିକ୍ଷିତ ହୋଇନାହାନ୍ତି ସେମାନେ ଦୂରେଇ ଯାଆନ୍ତି ଛାଡ଼ି ଦିଅନ୍ତି ଆଉ ସେହି ସମାନ ସୈତାନଟି ସେହି ସ୍ଥାନରେ ଉପସ୍ଥିତ ହୋଇ ରହିଥାଏ ତାହାକୁ ପୁଣି ଅଧିକାର କରିନେବ ଏଥିପାଇଁ ଚାହିଁ ରହିଥାଏ ଏହି ମଞ୍ଚ ଉପରେ ଥାଇ ଈଶ୍ୱର ଆପଣଙ୍କୁ ଯେତେବେଳେ କିଛି ନିର୍ଦ୍ଦେଶ ଦେଇ କହନ୍ତି ଆପଣଙ୍କର ଆତ୍ମାଙ୍କତା ସେପରି କହନ୍ତି ପ୍ରତ୍ୟାଦେଶର ଅଧୀନରେ ଥାଇ କହିଥାନ୍ତି ଆପଣମାନେ ତାହାକୁ ଆଦୌ ସନ୍ଦେହ କରନ୍ତୁ ନାହିଁ ନହେଲେ ଅଧିକ ମାରାତ୍ମକ ବ୍ୟାଧି ଯେ ଆପଣଙ୍କ ପ୍ରତି ଘଟିବ ସେପରି କହିଛନ୍ତି ଆଉ ସେହି ଲୋକର ପ୍ରଥମ ଦଶ ଅପେକ୍ଷା ତାହାର ଶେଷ ତଥା ସାତ ଗୁଣା ଅଧିକ ମନ୍ଦ ହୁଏ ତାହା ସତ୍ୟ କଥା ଯେପରି କହିଥିଲେ
When the unclean spirit went out of a man, he walked around in dire places, come back with seven other devils.
Eko asuchi atma, jane byakti madhyaru jetebele bahari jaithila, ta shushka sthanmanankara bhraman karithila. Puni apana sangare au satapya manda atmanku gheni feri asithila.
So don't you disbelieve, stay right with it. Meet it from your heart.
Sutaran, apana adau abhiswas na karantu. Ehanka sahitare ଅର୍ଥାତ୍ ବାକ୍ୟଙ୍କ ସହିତ ଉଚିତ ରୂପେ ବାନ୍ଧି ରହନ୍ତୁ ଆପଣ ହୃଦୟ ସହିତ ଏହାକୁ ମାନ୍ୟ କରନ୍ତୁ ଏପରି କହନ୍ତୁ ମହାଶୟ ନୁହେଁ, ମୁଁ ଆଦୌ ବିଚଳିତ ହେବି ନାହିଁ। ମୁଁ ଯେ କେତେ ଅଧିକ ପୀଡ଼ିତ ହୁଏ ସେଥିରେ କିଛି ଯାଏ ଆସେ ନାହିଁ, ତାହାର ଏହା ସହିତ କିଛି ସମ୍ପର୍କ
ନାହିଁ।
ତେବେ ସର୍ବପ୍ରଥମ ବିଷୟ ଆପଣ ଜାଣିବେ ଯେ ଆପଣ ପୁରାପୁରି ମୁକ୍ତ ହୋଇସାରିଛନ୍ତି, ଆପଣ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବେ।
If dead, the operation that the doctor would have taken from you, that same growth is laying in you with no life in it.
ବୁଝନ୍ତୁ, ଏହା ମରିସାରିଛି। ସେହି ଅସ୍ତ୍ରୋପଚାର ଦ୍ୱାରା ଯାହାଦ୍ୱାରା ଚିକିତ୍ସକ ଜଣକ ଆପଣଙ୍କ ମଧ୍ୟରୁ ତାହାକୁ କାଢି ପକାଇଥିଲେ, ସେହି ସମାନ ଧରଣର କେଶ ଆପଣଙ୍କ ମଧ୍ୟରେ ରହିଅଛି, ମାତ୍ର ତହିଁରେ କିଛି ଜୀବନ ନାହିଁ।
You say life in it, brother Branham, I'll take my life. No, sir, that life is a separate life from yours.
ଆପଣମାନେ ପଚାରିଥାନ୍ତି, ଭାଇ ବ୍ରାହ୍ମଣ, ଏଥିରେ ଜୀବନର ସତ୍ତା ରହିଛି, ତାହା ମୋର ପ୍ରାଣହାନି ଘଟାଇବ ନାହିଁ କି? ମହାଶୟ, ନୁହେଁ, ଆପଣଙ୍କ ଜୀବନରୁ ତାହା ଏକ ଭିନ୍ନ ଧରଣର ଜୀବନ ଅଟେ।
That just shows you that you are alive and become a being, and it's alive and becomes a being, and you're of God and it's of the devil.
କିଛି କ୍ଷଣ ପୂର୍ବେ ମୁଁ ଆପଣମାନଙ୍କୁ ତାହା ବୁଝାଇ ଦେଇଛି ଯେ ଆପଣ ଏକ ଜୀବନ ଅଟନ୍ତି, ଆଉ ତତ୍ପରେ ଏକ ଅସ୍ତିତ୍ୱକୁ ଆସିଥିଲେ, ପୁଣି ଏହା ଏକ ଜୀବନ ଅଟେ, ପୁଣି ଏକ ଅସ୍ତିତ୍ୱ ହୋଇଥିଲା, ପୁଣି ଆପଣମାନେ ଈଶ୍ୱରଙ୍କ ସତ୍ତା ଅଟନ୍ତି, ମାନେ ତାହା ଶୈତାନ ଶକ୍ତି ଅଟେ।
See what I mean? Demonology.
ମୁଁ ଯେ କଣ ଅର୍ଥ କରି କହିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ପ୍ରେତ ବିଦ୍ୟା ଅଟେ। ତେଣୁ ଉପସ୍ଥିତ ଥାଇ ତା ପ୍ରତି ଦୃଷ୍ଟିପାତ କରୁଥିବା ସମୟରେ ଆପଣଙ୍କୁ ନିଶ୍ଚିତ ରୂପେ ଧାରଣା କରିବା ବିଧେୟ ଯେ ତା ପ୍ରକୃତରେ କି ପ୍ରକାର ବିଷୟରେ ପରିଚିତ ହୁଏ। ଆରେ ବା, ମୁଁ ଅତି ଦୁଃଖିତ, ଏହା ପ୍ରାୟ 3:30 ବାଜିସାରିଛି, ମୁଁ ଅତିଶୟ ଦୁଃଖିତ।
Oh, what this world needs.
Hey, bandhugana, dhyana diyantu. Are he, ehi jagat aji kon abashyak kare?
I've been about 7 years teaching across America, having these healing services. I've just got a good notion starting back across the country, teaching the Bible and on demonology, how the people can understand what to do.
Arogya dhanara sabhaguri ko kajyakari karuthwa hetu, ehi Amerikara pratyeka anchalare shikhyadan karuthwa dhara, ମୁଁ ପ୍ରାୟ 7 ବର୍ଷ ସମୟକୁ ବିତାଇ ସାରିଛି। ଏହି ରାଷ୍ଟ୍ର ଏକ ପାଖରୁ ସେ ପାଖ ପର୍ଯ୍ୟନ୍ତ ଯାତ୍ରା କରୁଥିବା କାରଣରୁ ମୁଁ ଏକ ପ୍ରକାର ଉତ୍ତମ ପ୍ରତିକାରର ବ୍ୟବସ୍ଥାକୁ ଲାଭ କରିସାରିଛି। ବାଇବଲ ଉପରେ ଶିକ୍ଷାଦାନ କରୁଥିବା ଦ୍ୱାରା, ପୁଣି ପ୍ରେତବିଦ୍ୟା ଉପରେ ଶିକ୍ଷା ଦେବା ଦ୍ୱାରା, ପୁଣି କଣ ଯେ କରିବା କଥା ଲୋକେ ଏହାକୁ କିପରି ଭାବରେ ବୁଝିପାରନ୍ତି ସେ ଘେନି ମୁଁ ଯତ୍ନ କରିସାରିଛି।
They go to these meetings all times and fellows, if you don't understand the people come out and many times
uni tahai sahi karan ate semane sei sabha gura ku janti bahuda sepadi karithanti puni saha biswaji gura apana jadi na bujanti loke bahar asanti puni ekadhik bar epari hue।
Now remember that fellow that came and said he had a gift of divine healing, the gift of divine healing was in you if you got healed, it's you the one।
ତତ୍ପରେ ମନେ ରଖନ୍ତୁ ଯେ ସେ ବ୍ୟକ୍ତି ଜଣକ ଯିଏକି ବାହାରି ଆସନ୍ତି ପଚାରିଥାନ୍ତି ସେ ଅଲୌକିକ ସୁସ୍ଥତାର ବରଦାନକୁ ଲାଭ କରିଥିଲେ କି। ଯଦି ଆପଣ ସୁସ୍ଥ ହୋଇଥିଲେ ତେବେ ଅଲୌକିକ ସୁସ୍ଥତା ବରଦାନଟି ଆପଣଙ୍କ ମଧ୍ୟରେ ଥିଲା, ସେହି ଜଣଙ୍କ ତାହା ଆପଣ ହିଁ ଅଟନ୍ତି। ଯେକୌଣସି ବରଦାନ ସେଗୁଡ଼ାକ ହେଉଥାଏ ନା କାହିଁକି, ସବୁକିଛି ବିଶ୍ୱାସ ଦ୍ୱାରା ହିଁ କାର୍ଯ୍ୟକାରୀ ହୋଇଥାଏ।
I believe it with all my heart. But you could stand here and if you haven't got the same kind of faith, it don't do you no good.
ତତ୍ପରେ ମୁଁ ଯେ କେତେ ଅଧିକ ରୂପେ ଅଲୌକିକ ସୁସ୍ଥତା ବରଦାନକୁ ପାଇଥିଲି ସେଥିରେ କିଛି ହେଲେ ଯାଏ ଆସେ ନାହିଁ। ମୁଁ ଏହାକୁ ନିଜ ସର୍ବାନ୍ତକରଣରେ ବିଶ୍ୱାସ କରିଥାଏ। ତଥାପି ଆପଣ ଏହି ସ୍ଥାନରେ ଆସି ଠିଆ ହୋଇପାରନ୍ତି, ପୁଣି ସେ ଏକ ପ୍ରକାରର ବିଶ୍ୱାସକୁ ଆପଣ ଯଦି ପାଇନଥାନ୍ତି ତେବେ ସେ କ୍ଷେତ୍ରରେ ଏହା କୌଣସି ପ୍ରକାରର ଉପକାର କରି ନ ପାରେ।
I could pray for you for hours and weeks and months.
Mu apra manga pai prarthana kari pare ghanta ghanta dhari ekadhika saptaha dhari ekadhika masa dhari apra manga pai prarthana kari pare.
It isn't the preachers with the divine healing, it's you that's got the gift of divine healing that believes in being healed, because it's by faith. Every operation of God is by faith. The whole armor of God's by faith.
Eha je alaukika sustata upare kara jauthiba pracharar karya ସେପରି କରିଥାଏ ଏପରି ନୁହେଁ, ଏହା ତ ଆପଣ ହିଁ ଅଟନ୍ତି ଯିଏକି ଅଲୌକିକ ସୁସ୍ଥତାର ବରଦାନକୁ ଲାଭ କରିଛନ୍ତି, ଯିଏକି ସୁସ୍ଥ ହୋଇସାରିଛନ୍ତି, ସେ ବି କଥାକୁ ବିଶ୍ୱାସ କରନ୍ତି। ଯେହେତୁ ଏହା ବିଶ୍ୱାସ ଦ୍ୱାରା ସମ୍ଭବ, ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସକଳ କାର୍ଯ୍ୟ ବିଶ୍ୱାସ ଦ୍ୱାରା ହିଁ ସମ୍ଭବ। ପରମେଶ୍ୱରଙ୍କ ସକଳ ଯୁଦ୍ଧାସ୍ତ୍ର ବିଶ୍ୱାସ ଦ୍ୱାରା ହିଁ ସମ୍ଭବ। ଏହି ଜଗତର କୌଣସି ଗୋଟିଏ ପ୍ରକୃତିକ ବିଶ୍ୱକୁ ଆମମାନେ ଲାଭ
କରିନାହୁଁ।
ଏକ ଖ୍ରୀଷ୍ଟୀୟ ମଣ୍ଡଳୀର ପ୍ରତିଟି କାର୍ଯ୍ୟ ବିଶ୍ୱାସର ଏକ କର୍ମ।
Look at the armor of God. Love, joy, peace, long-suffering, goodness, meekness, gentleness, patience. Is that right?
ପରମେଶ୍ୱରଙ୍କର ଯୁଦ୍ଧାସ୍ତ୍ରଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ଭଦ୍ରତା, ନମ୍ରତା, ବିନୟ ଭାବ, ଧୈର୍ଯ୍ୟ ଇତ୍ୟାଦି, ତାହା ସତ୍ୟ କଥା ଅଟେ ନା?
Everything supernatural, nothing natural.
ସବୁକିଛି ବିଷୟ ଅଲୌକିକ ଅଟନ୍ତି, କୌଣସି ବିଷୟ ପ୍ରାକୃତିକ ନୁହନ୍ତି।
So we don't look at the things natural because we're operating supernatural.
ତେଣୁ ପ୍ରାକୃତିକ ବିଷୟ ଗୁଡ଼ାକ ପ୍ରତି ଆମମାନେ ଧ୍ୟାନ ଲଗାଇ ନଥାଉ, ଯେହେତୁ ଅଲୌକିକ ବସ୍ତୁ ଗୁଡ଼ାକୁ ଆମମାନେ କାର୍ଯ୍ୟରେ ଲଗାଇଥାଉ।
And the only way we can base it is faith is on what God said was the truth and we look at the unseen.
ପୁଣି ଗୋଟିଏ ମାତ୍ର ବିଷୟ ଉପରେ ଆମମାନେ ଏହାକୁ ଆଧାର କରି ରଖିଥାଉ, ଆଉ ତାହା ବିଶ୍ୱାସ ଅଟେ, ତାହାରି ଉପରେ ଯାହାକି ସତ୍ୟ କଥା ଥିଲା ବୋଲି ଈଶ୍ୱର କହିଥିଲେ। ପୁଣି ଅଦୃଶ୍ୟ ବିଷୟ ଗୁଡା ପ୍ରତି ଆମମାନେ ଲକ୍ଷ୍ୟ କରିଥାଉ।
And we call those things which are not as though they were, like Abraham did when God did. Amen.
ପୁଣି ଯେଉଁ ବିଷୟ ଗୁଡାକ ଆଦୌ ନାହିଁ ସେଗୁଡାକ ଯେପରି ଅଛି, ଏପରି ଏକ ବିଷୟକୁ ଆମେ ବିଶ୍ୱାସ କରିଥାଉ ଯେପରିକି ଅବ୍ରାହମ କରିଥିଲେ ଆଉ ତାହାକୁ ପାଇଥିଲେ। ଆମେନ୍।
Abraham called those things which was not like God did as though they were.
ଈଶ୍ୱର ଯେପରି କରିଥିଲେ ଠିକ ସେହିପରି ଅବ୍ରାହମ ସୁଦ୍ଧା ନଥିଲା ବସ୍ତୁକୁ ଥିଲା ବସ୍ତୁ ପରି ବିଶ୍ୱାସ କରିଥିଲେ।
Being 100 years old, staggered not the promise of God through unbelief.
100 ବର୍ଷ ବୟସରେ ପଦାର୍ପଣ କରି ସୁଦ୍ଧା ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଅବିଶ୍ୱାସ ହେତୁ ସନ୍ଦେହ କରି ଅସ୍ଥିର ହୋଇ ନଥିଲେ।
I can just imagine that, couldn't you?
ମୁଁ ତାହାକୁ କେବଳ କଳ୍ପନା କରିପାରେ। ଆପଣମାନେ ସେପରି କରିପାରନ୍ତି ନାହିଁ କି? ଧ୍ୟାନ ଦିଅନ୍ତୁ, ଏକଦା ପ୍ରାତଃକାଳରେ ସାରା ଜାଗି ଉଠିଥିଲେ। ଈଶ୍ୱର କହିଥିଲେ, ହେ ଅବ୍ରାହମ କହିଥିଲେ, ହେ ଅବ୍ରାହମ ତୁମେ ଏକ ସନ୍ତାନର ପିତା ହେବାକୁ ଯାଉଅଛ। ସାରା ଜାଗି ଉଠିଥିଲେ ଆଉ ସେ ପଚାରିଥିଲେ, ହେ ସାରା ତୁମେ କିପରି ଅନୁଭବ କରୁଅଛ? ଏହା ତ ମିଳାମିଶା ହୋଇ ରହିଥିବା ଏକ ଦଳ ଅଟେ, ତଥାପି ଶୁଣନ୍ତୁ, କିଛି ଭିନ୍ନତାର ଆଭାସ ନାହିଁ। ଭଲ କଥା, ଈଶ୍ୱରଙ୍କ ଗୌରବ କର, ଆମେ ତାହା ଲାଭ କରିବାକୁ ଯାଉଛୁ। ଆଉ ନାପକିନ୍ ଗୁଡାକୁ, ପୁଣି ପିନ୍ ଗୁଡାକୁ ତଥା ଅନ୍ୟାନ୍ୟ ବସ୍ତୁ ଗୁଡାକୁ ପ୍ରସ୍ତୁତ କରି ପକାଅ, ପ୍ରସ୍ତୁତ ହୁଅ। ଖୁବ୍ ଭଲ କଥା, ତଥାପି କୌଣସି ପ୍ରକାର ଭିନ୍ନତା
ନାହିଁ।
10 ବର୍ଷ ବିତିଗଲା, କୌଣସି ପ୍ରକାର ଭିନ୍ନତା ଲକ୍ଷ୍ୟ ହେଉ ନାହିଁ। 10 ବର୍ଷ ବିତିଗଲା, ତଥାପି କୌଣସି ଲକ୍ଷ୍ୟର ପରିଚୟ ନାହିଁ। 25 ବର୍ଷ ବିତିଗଲା, କୌଣସି ପ୍ରକାର ଭିନ୍ନତା ଦେଖିବାକୁ ମିଳୁ ନାହିଁ।
Abraham is still getting weak. He got stronger and stronger. He knows it's going to be more of a miracle all the time. Because he believed God. And he staggered out of the promise of God through unbelief. He said, we're going to have it.
Abraham, ବିଶ୍ୱାସରେ ଦୁର୍ବଳ ହେବା ପରିବର୍ତ୍ତେ ସେ ଅଧିକରୁ ଅଧିକ ସବଳ ହେଲେ। ସେ ଏହା ବୁଝିଥିଲେ ଯେ ପ୍ରତିଟି ଥର ତା ଆଶ୍ଚର୍ଯ୍ୟଧରଣ କାର୍ଯ୍ୟରୁ ଅଧିକ କିଛି ଘଟଣା ଘଟିବାକୁ ଯାଉଥିଲା। ଯେହେତୁ ସେ ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ, ପୁଣି ଅବିଶ୍ୱାସ ଯୋଗୁଁ ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ସନ୍ଦେହ କରି ସେ ଅସ୍ଥିର ହୋଇନଥିଲେ। ସେ କହିଥିଲେ, ଆମେ ତାହା ହାସଲ କରିବାକୁ ଅବଶ୍ୟ ଯାଉଛୁ।
And he looked at the things as kind of those things that was not as though as they were.
ତତ୍ପରେ ଏକଦା ପ୍ରାତଃକାଳରେ ସେହି ନାରୀ ସାରା ଗର୍ଭବତୀ ହେବାର ଦେଖାଦେଲେ। ପୁଣି ଶିଶୁ ଇସହାକକୁ ଜନ୍ମିଥିଲେ, ଯେହେତୁ ଅବ୍ରାହମ ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ, ପୁଣି ସେ ବିଷୟଗୁଡ଼ା ପ୍ରତି ଧ୍ୟାନ ଲଗାଇ ରହିଥିଲେ। ପୁଣି ନଥିଲା ବସ୍ତୁଗୁଡ଼ାକୁ ଥିଲା ବସ୍ତୁଗୁଡ଼ାକ ପରି ମଣିଷ ସେଥିରେ ଅଟଳ ହୋଇ ରହିଥିଲେ।
Not by feelings, not by sight. You don't walk by feelings or sight, it's by faith.
ସକଳ ପ୍ରକାରର ଅନୁଭୂତି ଦ୍ୱାରା ନୁହେଁ, ଦେଖୁଥିବା ଦ୍ୱାରା ନୁହେଁ, ଆପଣମାନେ ସ୍ପର୍ଶ ଗୁଡ଼ାକର ଦ୍ୱାରା କିମ୍ବା ଦୃଶ୍ୟ ବିଷୟ ଗୁଡ଼ିକ ଦ୍ୱାରା ଆଦୌ ଅଗ୍ରସର କରିନଥାନ୍ତି, ଏହା ତ ବିଶ୍ୱାସ ଦ୍ୱାରା ହୁଏ।
And when God is pronouncing things, said whatever things you ask when you pray, believe you receive it, and hold on to it. God said, so it's got to be so. Amen. Demons.
ତତ୍ପରେ ଯେ କୌଣସି ବିଷୟ ପାଇଁ ଈଶ୍ୱର ଘୋଷଣା କରି କହିଥିଲେ, ସେ କହିଥିଲେ ପ୍ରାର୍ଥନା କରୁଥିବା ସମୟରେ ତୁମମାନେ ଯାହା କିଛି ବିଷୟ ମାଗିଥାଅ ସେଗୁଡ଼ାକ ପାଇ ସାରିଛ ବୋଲି ବିଶ୍ୱାସ କର ଯେ ତୁମମାନେ ପାଇବ। ସୁତରାଂ କହିଲେ ଦୃଢ଼ ହୋଇ ରହନ୍ତୁ। ଈଶ୍ୱର ସେପରି କହିଥିଲେ ତା ସେପରି ସଫଳ ହେବାକୁ ହିଁ ଅଛି। ଆମେନ୍। ଶୈତାନ ଗୁଡାକ
Demons will tremble and sinners awake. Faith in Jehovah will anything shake.
Pitanka thare biswasa, putranka thare biswasa, pavitra atmare biswasa, tini atanti ekam, petatma gana kampamanam, papi gurata jagruta, Jehovah thare biswasa, je kaunsi vastuku karibo kampamanam.
That's right. Oh my, certainly it is. Have faith in God. Look to Him. Don't you move. Stay right there. God said so.
Tahi satya katha, chamatkaro, eha nishchidrave separi ate, ishwarangathare vishwas rakhantu, tankare dhyana rakhantu, apamane adau adharjana huantu, sei sthanare sustrahi rakhantu, ishwara separi kahithile.
Demons, what are they? They're spiritual beings.
ତତ୍ପରେ ପ୍ରେତାତ୍ମା ଗୁଡାକ ସେଗୁଡାକ କଣ? ସେଗୁଡିକ ଆତ୍ମିକ ରୂପ।
Now the doctor says you got cancer, you got TB, you got cataract, you got pleurisy, you got this, it's a devil।
ପୁଣି ଚିକିତ୍ସକ କହନ୍ତି ଆପଣଙ୍କୁ କର୍କଟ ରୋଗ ହୋଇଛି, ଆପଣଙ୍କୁ ଯକ୍ଷ୍ମା ରୋଗ ହୋଇଛି, ଆପଣଙ୍କୁ ଆପଣଙ୍କ ଚକ୍ଷୁକୁ ପରଳ ଗ୍ରାସ କରିଛି, ଆପଣଙ୍କୁ ସ୍ନାୟୁ ରୋଗ ହୋଇଛି, ଆପଣଙ୍କୁ ଏହା ହୋଇଛି ଇତ୍ୟାଦି। ତାହା ଏକ ଶୈତାନ।
And behind that life is a spirit.
ତାହା ଏକ ପ୍ରକାର ଜୀବନ। ପୁଣି ସେଇ ଜୀବନର ପଛରେ ଏକ ଆତ୍ମା ରହିଛି।
How many knows and can see that a cancer, cataract, it's a spirit. Got life in it.
କେତେଜଣ ବ୍ୟକ୍ତି ଜାଣନ୍ତି ପୁଣି ତାହାକୁ ବୁଝିପାରନ୍ତି ଯେ ଏକ କର୍କଟ ରୋଗ, ଚକ୍ଷୁର ପରଳ ଆଦି ଏଗୁଡ଼ାକ ଆକ୍ରାନ୍ତ ଅଟନ୍ତି, ଏଗୁଡ଼ାକ ଅଟନ୍ତି, ଏହା ଏକ ଆତ୍ମା, କିନ୍ତୁ କିମ୍ବା ଏହା ମଧ୍ୟରେ ଜୀବନକୁ ଧାରଣ କରି ରହିଥିବା ଏକ ଆତ୍ମା ତାହା ଅଟେ। ଆଚ୍ଛା, ତେବେ ବିନା ଆତ୍ମାରେ କୌଣସି ବସ୍ତୁ ଜୀବନର ସତ୍ତାକୁ ଲାଭ କରିନପାରେ। ଆପଣମାନେ ଧ୍ୟାନ ଦିଅନ୍ତୁ, ତେଣୁ ତାହାକୁ କାର୍ଯ୍ୟକାରୀ କରିବାକୁ ଜୀବନଟିଏ ହେବା ହିଁ ବାଞ୍ଛନୀୟ। ଯେ କୌଣସି ସ୍ଥାନରେ ଅବସ୍ଥାନ କରି ରହିବା ନିଶ୍ଚିତ।
Even that tree there has life in it.
ଏପରିକି ସେହି ବୃକ୍ଷରେ କହିଲେ ଜୀବନର ସତ୍ତା ରହିଛି।
All the science in the world couldn't make one blade of grass. Did you know that?
ଜଗତସ୍ଥ ବିଜ୍ଞାନର କୌଣସି ଜ୍ଞାନ ବୁଦ୍ଧି କୋରାଏ ଘାସକୁ ସୁଦ୍ଧା ଉତ୍ପନ୍ନ କରିପାରନ୍ତି ନାହିଁ। ଆପଣ ସେ କଥାକୁ ଅନୁମାନ ଲଗାଇଥିଲେ କି?
They make something look like it, but they can't find the formula of life. That's God. See?
ସେମାନେ ଠିକ ତା ପରି ଦେଖାଯାଉଥିବା ଅନ୍ୟ କୌଣସି ଭିନ୍ନ ଧରଣର ବସ୍ତୁକୁ ସୃଷ୍ଟି କରିପାରିଥିଲେ, ତଥାପି ଜୀବନର ଯେଉଁ ଗତିବିଧି ରହିଛି ତାହାକୁ କିମ୍ବା ସେମାନେ ହାସଲ କରିପାରିନଥିଲେ। ସେହି ସତ୍ତାଟି କେବଳ ଈଶ୍ୱର ଅଟନ୍ତି, ବୁଝନ୍ତି ତ?
Jesus said to the tree, "Cursed be you. You don't have any fruit and you'll never have any."
ଯୀଶୁ ସେ ବୃକ୍ଷକୁ ଏପରି କହିଥିଲେ, ତୁ ଅଭିଶପ୍ତ ହେଲୁ, ତୋଠାରେ ଫଳର କୌଣସି ସତ୍ତା ନାହିଁ, ପୁଣି ତୁ ଆଦୌ ଫଳ ଫଳିବୁ ନାହିଁ।
It passed back by us about 8 o'clock in the morning, passed back about 11 o'clock as he's going to dinner. Peter said, look at that tree, it's dead from the roots up.
ଶିଷ୍ୟମାନେ ସେହି ସ୍ଥାନ ନିକଟରେ ଯାଇଥିଲେ, ସେଦିନ ତାହା ସକାଳ ପ୍ରାୟ 5 ଘଣ୍ଟିକା ସମୟ ଥିଲା। ପୁଣି ମଧ୍ୟାହ୍ନ ଭୋଜନ କରଣାର୍ଥେ ସେମାନେ ଦିନର 11 ଘଣ୍ଟିକା ସମୟରେ ସେହି ପଥରେ ଯାଇଥିଲେ। ପିତର କହିଥିଲେ, ସେ ଗଛ ଆଡ଼କୁ ଦେଖ ତ, ତା ମୂଳରୁ ପୂରାପୂରି ଶୁଖି ଯାଇଛି।
Jesus rebuked the life that was in that tree, that was in the roots, and the whole thing died. Hallelujah!
Sepori kahi ki, gacha madhyare thiba jibanaku Jisu bharsana karithile. Taha to chera gura kara madhyare thila, puni sampurna gacha ti ଶୁଖି ଯାଇଥିଲା ହାଲେଲୁୟା
That same Christ can rebuke a cancer from the roots and the whole thing will die.
ସେହି ସମାନ ଖ୍ରୀଷ୍ଟ କର୍କଟ ରୋଗକୁ ତାହାର ଉତ୍ପତ୍ତି ସ୍ଥାନରେ ଧମକାଇ ପାରନ୍ତି ତତ୍ପରେ ସକଳ କୋଶଳ ସମୂଳେ ନାଶ ହୋଇଯିବ
That tree was standing there just the same as it was hours before. But she finally the leaves begin to drop off. And then she the bark begin to peel off.
ସେହି ବୃକ୍ଷଟି ପୂର୍ବାବସ୍ଥାରେ ଯେପରି ଭାବରେ ଥିଲା ଆଜି ମଧ୍ୟ ଠିକ୍ ସେହିପରି ଭାବରେ ସୁସ୍ଥିର ହୋଇ ରହିଛି କିଛି ଘଣ୍ଟା ପୂର୍ବର ଅବସ୍ଥାରେ ରହିଛି ତଥାପି ପତ୍ରଗୁଡ଼ାକ ଯେ ଝଡ଼ିବାରେ ଲାଗିଛି ତାହା ଆପଣମାନେ ଲକ୍ଷ୍ୟ କରନ୍ତି ତତ୍ପରେ ପ୍ରସାଙ୍ଗ ଗୁଡ଼ାକ ହଳଦିଆ ବର୍ଣ୍ଣ ଧାରଣ କରିବାରେ ଲାଗିଥାଏ ଆଉ ଦିନକୁ ଦିନ ନିସ୍ତେଜ ଲାଗିଥାଏ ସପ୍ତାହ ପରେ ସପ୍ତାହ ଶୁଷ୍କ ଲାଗି ପଡ଼େ ତତ୍ପରେ କିଛି ଦିନ ପରେ ସେ ବୃକ୍ଷର ଚିହ୍ନବର୍ଣ୍ଣ ସୁଦ୍ଧା ଲୋପ ପାଇଯାଇଥାଏ ହାଲେଲୁୟା
Cancer, tumor, cataract, or anything else will have to go when Christ speaks.
କର୍କଟ ରୋଗ ଆବୁ ଚକ୍ଷୁର ପରଳ କିମ୍ବା ଅନ୍ୟ ଯେକୌଣସି ପ୍ରକାର ରୋଗ ନିଶ୍ଚିତ ରୂପେ ସୁସ୍ଥ ହୋଇ ଲୋପ ପାଇଯିବ ଯେତେବେଳେ ଖ୍ରୀଷ୍ଟ ଧମକାଇ କଥା କହନ୍ତି
He cast out devils. He said, in my name they shall cast out devils. Speak with new tongues. Take up serpents or drink deadly things. Will not harm them. If they lay their hands on the sick, they shall recover.
ସେ ଶୈତାନଙ୍କୁ ଧମକାଇ କରି ତାକୁ କାଢି ପକାଇଥିଲେ ଆଉ ସେ କହିଥିଲେ ସେମାନେ ମୋ ନାମରେ ଭୂତ ଛଡ଼ାଇବେ ନୂତନ ନୂତନ ଭାଷାରେ କଥା କହିବେ ହସ୍ତରେ ସର୍ପ ଧରିବେ ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ ଆପଣମାନେ ତାଙ୍କୁ ସ୍ନେହ କରନ୍ତି କି ଆଜିର ଅପରାହ୍ନ ସମୟରେ ଏଠାରେ ମୁଁ ଆପଣମାନଙ୍କୁ ଏକ ଘଣ୍ଟା ଧରି ବସାଇ ରଖିଥିବା କାରଣରୁ ପ୍ରକୃତ ଦୁଃଖିତ ଆପଣମାନେ ପ୍ରଭୁଙ୍କୁ ସ୍ନେହ କରନ୍ତି କି
What's going to happen now if you accept Christ as your healer and believe in your heart that something has happened to you and you believe you're healed
ବର୍ତ୍ତମାନ କଣ ହେବାକୁ ଯାଉଛି ଆପଣମାନଙ୍କର ଆରୋଗ୍ୟକର୍ତ୍ତା ରୂପେ ଯଦି ଖ୍ରୀଷ୍ଟଙ୍କୁ ଆପଣମାନେ ଗ୍ରହଣ କରନ୍ତି ପୁଣି ଆପଣମାନଙ୍କ ସହିତ କିଛି ବିଶେଷ ପ୍ରକାର ଘଟଣା ଯେ ଘଟିଛି ଯଦି ସେ କଥାକୁ ଆପଣମାନେ ନିଜର ହୃଦୟ ସହିତ ବିଶ୍ୱାସ କରନ୍ତି ଆପଣମାନେ ଯେ ଆରୋଗ୍ୟ ଲାଭ କରିଛନ୍ତି ଏହାକୁ ବିଶ୍ୱାସ କରନ୍ତି କି
Are you going to believe that you're healed? Don't let the devil pin nothing else on you. Just keep on.
ଆପଣ ଯେ ସୁସ୍ଥ ଅଟନ୍ତି ସେପରି କଥାକୁ ବିଶ୍ୱାସ କରନ୍ତି କି ଶୈତାନକୁ ଆପଣଙ୍କ ମଧ୍ୟରେ କୌଣସି ସନ୍ଦେହକୁ ସୂତ୍ରପାତ କରିବାକୁ ଆଦୌ ସୁଯୋଗ ନ ଦିଅନ୍ତୁ କେବଳ ଅଗ୍ରସର କରି ଚାଲନ୍ତୁ ଚିକିତ୍ସକ ମହାଶୟ କହନ୍ତି ହଁ ସେ ଏପରି କହନ୍ତୁ ଚିକିତ୍ସକ ଆଜ୍ଞା ଏହା କିପରି ଦେଖାଯାଏ ସେ କହିଥିଲେ କାହିଁକି ଏହା ତ ତଥାପି ସେହି ସ୍ଥାନରେ ରହିଛି ଆପଣମାନଙ୍କ ହୃଦୟରେ ଆପଣମାନେ ଜାଣନ୍ତି କଣ ଯେ ଘଟିଛି ତାହା ଆପଣମାନେ ବୁଝନ୍ତି ସର୍ବପ୍ରଥମ ବିଷୟ ଆପଣମାନଙ୍କୁ ଜଣା କହିଥାନ୍ତି ସେହି ବିଷୟ ପ୍ରତି କଣ ଯେ ଘଟିଥିଲା ସେ ବିଷୟରେ ଆପଣମାନେ ବିସ୍ମିତ ନୁହନ୍ତି କି ତତ୍ପରେ ଏପରି କହନ୍ତି ଚିକିତ୍ସକ ମହାଶୟ ଟିକେ ଧ୍ୟାନ ଦିଅନ୍ତୁ ମୁଁ ଆପଣଙ୍କୁ କହିବାକୁ ଯାଉଛି ତାହା ଘଟିଥିଲା ତା ଏପରି ଏକ ବିଷୟ ଯୀଶୁଖ୍ରୀଷ୍ଟ ମୋତେ ସୁସ୍ଥ କଲେ ତାହା ସତ୍ୟ କଥା ଯୀଶୁଖ୍ରୀଷ୍ଟ ମୋତେ ସୁସ୍ଥ କଲେ
Brother Willis, would you come here just a minute, brother?
ଭଲ କଥା କିଛି କ୍ଷଣ ନିମନ୍ତେ ଆସନ୍ତୁ ଆମମାନେ ନିଜ ନିଜର ମସ୍ତକ ଅବନତ କରିବା ଭାଇ ୱିଲେଟ୍ ଭାଇ କିଛି କ୍ଷଣ ପାଇଁ ଆପଣ ଏହି ସ୍ଥାନକୁ ଆସିବେ କି
Our Heavenly Father, we're thankful for the blood of Christ.
ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଖ୍ରୀଷ୍ଟଙ୍କ ରକ୍ତ ପାଇଁ ଆମମାନେ ଧନ୍ୟବାଦୀ ଅଟୁ
And maybe sometimes that thy servant, Lord, doesn't use wisdom but speaking so long.
ପୁଣି ଏପରି ହୋଇପାରେ ଯେ ସମୟ ସମୟ ଆପଣଙ୍କ ସେବକ ହେ ପ୍ରଭୁ ଆଦ ଜ୍ଞାନବୁଦ୍ଧିକୁ ବ୍ୟବହାର କରନ୍ତି ନାହିଁ ଦୀର୍ଘ ସମୟ ଧରି ପ୍ରଚାର କରୁଥିବା ଯୋଗୁଁ ସେପରି କରିନଥାନ୍ତି ତଥାପି ପାଉଲଙ୍କ ପରି ସମ୍ଭବତଃ ମୁଁ ଅନୁଭବ କରିପାରେ ଯିଏକି ଏକଦା ପୁରା ରାତି ବାକ୍ୟ ପ୍ରଚାର କରିଥିଲେ
life come in him and he lived again.
जने बालक झरका ऊपर पड़ी जायथिला पुनी मृत्युवरण करथिला पुनी से प्रेरित जनक अपना जीवन रे परमेश्वर को वाक्य को धारण कर रहिथिले आ आसीथिले पुनी तहार पुनी अपना शरीर को ताडी ऊपर लेटाय दैथिले जीवन ता मधे प्रवेश करथिला पुनी से पुनस्त जीवित होइथिला.
Dear God, I realize that the sunset of this great civilization is now setting. Way past spent, the middle of the day is gone, the evening shadows are falling.
Dayamaya Ishwara, ei mahan sabhyatara astagami surya ati shighra astavaku jauchi. Samaya bahuta biti sarichi, madhyana samaya biti sarichi, sandhyara kalimara parda patita heuchi.
Great light is breaking forth from the kingdom of God to take its place of this gross darkness coming on the earth.
ईश्वरंक राज्य रु महा ज्योति प्रतिफलित हेउछि जगत पृष्ठक घनै आसुथवा घोर अंधकार र स्थान को हासिल करै निमन्ते ता आसु अछि.
God, I realize I'm getting older every day.
हे ईश्वर मुझे दिनो को दिन वृद्ध हो जाउछि ता अनुमान करूछि.
Let me go, Lord, give me strength, help me to tell this great truth everywhere.
हे प्रभु मते अग्रसर हाकु दियंतु मते शक्ति दियंतु ए महान सत्य को प्रत्येक स्तर कहिबाक मते सहाय्य करंतु.
Help us tomorrow afternoon it will understand more.
असंता कालीर मध्यान्न समय रे आममानन को अधिक प्रांजल रूपे वाक्य बुझिबा निमन्ते सहाय्य दान करंतु.
Dear God, bless this little audience this afternoon.
पुनि दयामय ईश्वर आजर मध्यान्न काल रे छोटो समागम को आशीर्वाद करंतु.
Tonight when they gather in for the healing service, may every man and every woman get to one another and go to talk and say, now here's, don't have any more doubt.
Aji rati re arogya dana sabha re asi samane ekatrit huanti pratyek purusha aa pratyek mahila pari eko arekar sahit sahagita rakhanti puni katha varta karibar kramare agai paranti puni kahi paranti bartaman epari ate ado konsi prakara sandeha karantu nahi.
We understand where it comes from now. We know it's a devil.
ताजे केउ स्थान रो आगत या अमन को जणा या जको शैतान ताम को जणा.
We know when he leaves he has to come at the command of God. He has to. God's done said so. He has to leave.
पुनी अमने जानु जे सेतरे छाडी जाए जे ईश्वरन को आदेश अनुसारे बाहरि आस्थाए कहिथवा अनुसारे ईश्वर ताहाकु करियो छंती ताहाकु छाडीबा को ही अछि.
Then may they go out happy, rejoicing, claiming their healing. Nothing, let nothing stand in their way anymore. Just go believing.
तत्परे समय बाहर को जाई परंतु आनंदित होई, उल्लसित होई, चांग का सुस्तता को दाबी करो थांती. कौनसी विषय चांग का चला पत्थरे कौनसी प्रकारो बाधा को सुस्ती करे न थाए. कदापि चपेट हवा को न दियों तो क्रम विश्वास करो था तरा अग्रसर हवा को सहज प्रदान करों तो.
God made this little church here and these cooperating churches have a revival after this meeting. Lord, that'll just pack it through and many hundreds of souls be brought into the kingdom of God. Granted, Father.
तत्पर हे ईश्वर एठा स्थित ए मंडली ते पुरी सहयोगी मंडली गुडा को हे प्रभु ए उपासना रो तारे परि उद्दीपित होई परंती जे माने कि याकु संगे करी अन्यत नै जिवे पुनी सय पुनी शताधिक आत्मांगण जेपरी ईश्वर राज्य को आनीत हो पारे पीत यह प्रदान
करते
उपस्थित पुरुष और नारीगण पुणी विभिन्न स्थान आसीथिबा तथा राष्ट्र प्रत्येक स्थान आसीथिबा आगंतुक गण निज निजर मंडली गुडाक मध्य को यही समाचार को घेनी जाई पारंती पुनी पुरातन समय ढांचारे जपरी समाने उद्दीपना को लाभ करंती हे प्रभु ताहि दान करंतु.
Forgive us of our sins now. Help us to be your servants in Jesus Christ's name. Amen.
एतेबेले अम्मानंकर सकल पाप को क्षमा करंतु आपनंकर सेवकण हेबारो अम्मानन को सहाय्य करंतु जीशु ख्रीष्ट नाम एतिकि निवेदन करूअछि. आमेन.
I wonder why you're sitting here. Is there a sinner in the building today would say, Brother Branham, remember me in prayer, will you? Will you raise up your hand? Is there a sinner person? I don't.
एठारे आपण मान जते बेले बसी थांती मु व्यग्र होई उठे আজি এই ভবন মধ্যে কেহি জনে পাপী ব্যক্তি যদি বা উপস্থিত থাকে সে এপরি কহিব কি ভাই ব্রহ্মাম আপনার নিজের প্রার্থনা মধ্যে স্মরণ করবে কি আপনার সেপরি করবে কি আপনার নিজের হাতক উপরক উঠাইবে কি কেহি জনে পাপী ব্যক্তি এখানে উপস্থিত আছেন কি মু কহি না থাকে
God bless you, lady. Is there, God bless you, sir. You. God bless you.
Hey, mahila, ishwar apanku ashirbad karantu. Aau kehi achanti ki, mahashaya, ishwar apanku ashirbad karantu. Apanku, ha, apanku suddha ishwar ashirbad karantu.
I wonder if you, now this is to you.
Mu byagra huye jadi apan, puni eha apanku pai ate.
See, I don't believe in going back in the audience. I don't criticize others who do it. I don't believe in going in the audience and trying to pull someone. See?
Bujhantu, samaga madhya ko pherijibara pratha ko mu adho vishwas kare nahi. Anya mane jivane ha ko kari thanti mu swanankara samalochana kare nahi. Samaga madhya ko jai anya mananku akarshan kari anibaku kimba separi katha ko mu adho vishwas kare nahi. Bujhanti to?
No man can come except the Father who's drawn him. That's right. You're just pulling him up there against his will.
Pita akarshana na kale kehi monigot ko asi pare nahi bujhanti to tahi satya katha apana taha ko tara ichha biruddhare sita ko trani ani thanti bujhanti to
But if God knocks at your heart you're the greatest privileged person in the world. You just don't know how many people I've talked to.
Matra apanka hrudaye re ishwar di karaghat karanti te jagat re আপন সবুঠারে শ্রেষ্ঠ সুযোগ ব্যক্তি অটান্তি কেতে জন ব্যক্তি সহ মু আলোচনা করে কথাবার্তা করেছি তা আপন মানুষ জনা নাহিঁ